ଭଳି ଜ୍ଞାନ କରୁଛନ୍ତି, ସେଥିପାଇଁ ସେ ଠିକ ଆପଣ ଯେଉଁ ଦଣ୍ଡ ଦେଇଛନ୍ତି ଠିକ କରିଛନ୍ତି। ଏବଂ ବଳି ମହାରାଜଙ୍କ ପରେ ବିନ୍ଧ୍ୟାବଳୀଙ୍କ ପରେ ବ୍ରହ୍ମାଜୀ ଆସିଛନ୍ତି ସ୍ତୁତି କରିବା ପାଇଁ। ବ୍ରହ୍ମାଜୀ କହୁଛନ୍ତି, ପ୍ରଭୁ ଆପଣ ବହୁତ ବଡ଼ ଅନ୍ୟାୟ କରିଛନ୍ତି, ମୁଞ୍ଚ ଏ ନାମ ଅତି ଶୀଘ୍ର କାହାକୁ ଖୋଲି ଦିଅ ନା ବଳି ମହାରାଜଙ୍କୁ, ନହେଲେ ଆପଣଙ୍କର ଅପକୀର୍ତ୍ତି ହବ, ବହୁତ ଅପକୀର୍ତ୍ତି ହବ। କାରଣ ଯିଏ ଆପଣଙ୍କୁ ଦୁର୍ବାଙ୍କୁର ପ୍ରଦାନ କରେ, ଜଳ ପ୍ରଦାନ କରେ, ସେ ଉତ୍ତମ ଗତି ଲାଭ କରେ, ବଳି ସର୍ବସ୍ୱ ଦେଲା ପରେ ସେ କାହିଁକି ଦଣ୍ଡଭୋଗ କରିବେ? ଏଟା କେଉଁ ନ୍ୟାୟ ଆପଣଙ୍କର? ଆପଣ କେଉଁ ନ୍ୟାୟରେ ବଳି ମହାରାଜଙ୍କୁ ବାଞ୍ଚନ୍ତି? ବ୍ରହ୍ମାଜୀ ଲୋକ ପକ୍ଷରେ କହୁଛନ୍ତି, ପାରମାର୍ଥିକ ପକ୍ଷରେ କହୁନାହାନ୍ତି, ବୈଦିକ ପକ୍ଷ କହୁନାହାନ୍ତି। କାରଣ ହାହାକାର ମହାନ ଆସିତ ରୁରୁଦ ସର୍ବୋଦ ଦିଶମ, ସତ୍ୟଲୋକରେ ସବୁ ଲୋକଙ୍କର ଆବାଜ ବାଜିଲା ଯେ ଭଗବାନ କେତେ ବଡ଼ ଅନ୍ୟାୟ କଲେ। ବଳି ମହାରାଜଙ୍କର ଗୁଣଗାନ କରୁଛନ୍ତି, ଭଗବାନଙ୍କୁ ନିନ୍ଦା କରୁଛନ୍ତି ସମସ୍ତେ। ବ୍ରହ୍ମାଜୀଟା ଶୁଣି ଆସିଛନ୍ତି ଏବଂ ବ୍ରହ୍ମାଜୀ ଭଗବାନ କହୁଛନ୍ତି ଶୀଘ୍ର ଆମକୁ ଖୋଲି ଦିଅନ୍ତୁ। ଭଗବାନ କହିଲେ, ନା ତୁମେ ଶୁଣ, ମୋର କଥା ତୁମେ ଶୁଣ, ମୁଁ ବଳି ମହାରାଜଙ୍କୁ ବହୁତ ବଡ଼ କୃପା କରିଛି। ଏଇ କଥା ଆମେ ସକାଳେ ଆଜି ଆରମ୍ଭ କରୁଥିଲେ ଯେ ମୁଁ ଯାହାକୁ କୃପା କରେ, ବ୍ରହ୍ମନ୍ ଯଦ୍ ଗୃହାନ୍ ଜନ ଅନୁଗ୍ରହାମି ତଦ୍ବିଷ ବିଧୋନିମହମ୍ ଜନ୍ମଦ୍ୟ ପୁରୁଷସ୍ତବ ଲୋକ ମଞ୍ଚ ଅବମନ୍ୟନ୍ତେ। ମୁଁ ଯାହାକୁ କୃପା କରେ ତାର ଧନଟା ମୁଁ ନେଇଯାଏ। କାହିଁକି ନା ଧନ ରହିଲେ ବ୍ୟକ୍ତିର ମଦ ହୁଏ, ସ୍ତମ୍ଭ ଆସେ, ଗର୍ବ ଆସେ, ଏବଂ ଗର୍ବ ଆସିଲେ ସିଏ ମୋତେ ସମ୍ମାନ ଦେଇପାରେ ନା। କିନ୍ତୁ ଭଗବାନ ଏଠି କହୁଛନ୍ତି, ବ୍ରହ୍ମନ୍ ଯଦ୍ ଅନୁଗ୍ରହାମି ତଦ୍ବିଷ ବିଧୋନିହମ୍, ମୁଁ ଧନକୁ ନିଏ, କେତେ ପରସେଣ୍ଟ ଧନ ନିଅନ୍ତି ଭଗବାନ? ଭଗବାନ ଯାହାକୁ ସ୍ପେଶାଲ କୃପା କରନ୍ତି, ଚକ୍ରତୀବାଦୀ କହୁଛନ୍ତି, ତଦ୍ ବିଷ ତସ୍ୟ ତାଦୃଶଣ ଅନର୍ଥ ହେତୁ ଅର୍ଥାଣ। ଧନଟା ହଉଛି ବାସ୍ତବିକ ପରମାର୍ଥର ଅନର୍ଥ। ଶରୀର ପାଇଁ ତ ଅନର୍ଥ ନାହିଁ, ଶରୀର ପାଇଁ ତ ଇଏ ଅର୍ଥ, ଅର୍ଥଟା ଶରୀର ପାଇଁ ଅର୍ଥ, କିନ୍ତୁ ଆତ୍ମା ପାଇଁ ପ୍ରଭୁଙ୍କର ଭଜନ ପାଇଁ ଏଟା ବଡ଼ ଅନର୍ଥ। ଏବଂ ଭଗବାନ ଯାହାଙ୍କୁ ସ୍ପେଶାଲ କୃପା କରନ୍ତି ତାର ସବୁ ନେଇ ଆଣନ୍ତି। ଏଠି କହୁଛନ୍ତି ଅନୁଗ୍ରହାମୀ ଯାହାକୁ କୃପା କରେ ବିଧୋ ନିହମ, କେତେ ପରସେଣ୍ଟ ନିଅନ୍ତି? ଏଠି କହୁଛନ୍ତି ବିଧୋନାମି ହରାମି ସର୍ବସ୍ୱହରଣମ ଲକ୍ଷଣ ଇତି ମନୁଗ୍ରହ ମଦନୁଗ୍ରହ ଇତି ଅର୍ଥ। ମୋର ଅନୁଗ୍ରହ କଣ ନା ସର୍ବସ୍ୱହରଣ ଲକ୍ଷଣ, ମୁଁ ସର୍ବସ୍ୱହରଣ କରି ନେଇଯାଏ। ଭଗବାନ ଏଭଳି କରିବେ ଆପଣଙ୍କୁ ନିଷ୍ପେଷିତ କରିଦେବେ, କେହି ଭଲ ପାଇବେନି। କାରଣ ଏ ଜଗତରେ ଧନ ନ ରହିଲେ କେହି ଆପଣ ଭଲ ପାଇବେନି। ଧନଟା ହଉଛି ଏ ଜଗତର ବଞ୍ଚିବା ପାଇଁ ବା ମାନ ସମ୍ମାନ ସବୁଥିରେ ବେଶ ରଖାଯାଇଛି, ଏଇଟା ଫାଉଣ୍ଡେସନ ଏ ଜଗତରେ। କିନ୍ତୁ ଭଗବାନ କଣ କରନ୍ତି ନା ଆମର ଏଇ ମେଟେରିଆଲ ଫାଉଣ୍ଡେସନକୁ ୱିକ୍ କରିଦିଅନ୍ତି ପ୍ରଥମେ। ସେ କହିବେ ଏଇ କନଷ୍ଟ୍ରକ୍ସନ ମୁଁ ଭାଙ୍ଗିଦେବି, ଏ ଫାଉଣ୍ଡେସନ ଦରକାର ନାହିଁ, ଧନକୁ ଆଗେ କାଟିବେ। ଏବଂ ଧନ ଅନର୍ଥର କାରଣ ଏଇଟା ପ୍ରତିପାଦନ କରିବା ପାଇଁ ଯାଇଛି, ଯାଇ ଭଗବାନ କହୁଛନ୍ତି କେବଳ ଧନ ନୁହେଁ, ସାତଟି ଜିନିଷ ଅନର୍ଥର କାରଣ। ଆମେ ସକାଳେ ଶୁଣୁଥିଲେ, ମୁଁ ଖାଲି ସଂକ୍ଷେପରେ ଯେଉଁମାନେ ସକାଳେ ଆସିନେ ତାଙ୍କୁ କହିଦେଉଛି, ଜନ୍ମ କର୍ମ ବୟୋ ରୂପ ବିଦ୍ୟା ଐଶ୍ୱର୍ଯ୍ୟ ଧନାଦେବି ଯଦ୍ୟସ୍ୟ ନ ଭବେତ୍ ସ୍ତମ୍ଭ ତତ୍ରାୟ ମଦ ଅନୁଗ୍ରହାତ୍। ହେ ବ୍ରହ୍ମା, ତୁମେ ଜାଣ ଜୀବରେ ସାତଟି ବହୁତ ବଡ଼ ଶତ୍ରୁ, କାହିଁକି ନା ଏ ମଦ ସୃଷ୍ଟି କରେ, ଉଚ୍ଚକୂଳରେ ଜନ୍ମ, ଅତି ପ୍ରଶଂସିତ କର୍ମ, ଯୁବକ ଅବସ୍ଥା, ସୁନ୍ଦର ସ୍ୱାସ୍ଥ୍ୟ, ରୂପ ବୟୋ ରୂପ ସୁନ୍ଦର ରୂପ, ବିଦ୍ୟା ଐଶ୍ୱର୍ଯ୍ୟ ମାନେ ପଦ, ଧନ ମାନେ ଯାହାକୁ ଧନ ବୋଲି ଆମେ କହୁଛେ, ଏବଂ ଆଦିଭି, ଆଦିଭି ଶବ୍ଦରେ ଆଉ ଯାହା କିଛି ରହିଲା। ଏ ଯେଉଁ ବ୍ୟକ୍ତି ଏସବୁ ପ୍ରାପ୍ତ ହୋଇ ସ୍ତମ୍ଭ ନ ଭବେତ୍ ସ୍ତମ୍ଭ ତତ୍ରାୟ ମଦନୁଗ୍ରହ, ଏହିସବୁ ଜିନିଷରେ ଯିଏ ଅଧିକାରୀ ହେଇଛି କିନ୍ତୁ ତାର ଗର୍ବ ନାହିଁ, ଏଇଟା ମୋର କୃପା ବୋଲି ତୁମେ ଜାଣିବ। ଏ ସମ୍ପତ୍ତିର ବହୁତ ମାଲିକ ଏ ଜଗତରେ ବର୍ତ୍ତମାନ ବି ଅଛନ୍ତି, ବହୁତ କୋଟି କୋଟି ଟଙ୍କା ମାଲିକ ଅଛନ୍ତି, ସୁନ୍ଦର ରୂପ, କିନ୍ତୁ ତାଙ୍କ ନିକଟରେ କେବେ ମୁଁ ଯେମିତି ଆପଣଙ୍କୁ ଗୋଟେ ଉଦାହରଣ ଦେଉଛି, ୟାର ଉଦାହରଣ ଆପଣ ଖୋଜି ପାଇବେ, ଆଜିକାଲି ସମସ୍ତେ ଫିଲ୍ମ ହିରୋକୁ ଭଲ ପାଉଛନ୍ତି, ପାଉଛନ୍ତି କି ନା? ସେମାନେ ହେଲେ ଭଗବାନ ତାଙ୍କ ଲୋକମାନଙ୍କ ପାଇଁ ଫିଲ୍ମ ହିରୋଇନ୍। ଆପଣ ହେମା ମାଲିନ୍ ନା, ହେମା ମାଲିନ୍ ଦେଖନ୍ତୁ ତାଙ୍କର କଣ ରୂପ ନାହିଁ। ଯଦି ତାଙ୍କର ସମୟରେ ଯଦି ଧରାଯାଏ ହିରୋଇନ୍, ସେ ହେଉଛନ୍ତି ଏକ ନମ୍ବର, କିନ୍ତୁ ଏତେ ବଡ଼ ସୁନ୍ଦର ନାମ କମେଇଛନ୍ତି ଭାରତବର୍ଷରେ। କେବଳ ଭାରତବର୍ଷରେ ନାହିଁ, ସେ ଯେଉଁ ଗ୍ରୁପ୍ ତିଆରି କରିଛନ୍ତି ଏବେ ଇସ୍କନରେ ଭକ୍ତ ହେଲା ପରେ କେବଳ ଭଗବାନଙ୍କର ଡ୍ରାମା କରୁଛନ୍ତି ଏବଂ ତାଙ୍କର ଝିଅ ଗାନ କରୁଛନ୍ତି, ଗୀତ ଗୋବିନ୍ଦ ଦଶ ଅବତାର ସୁନ୍ଦର ସୁନ୍ଦର ଜିନିଷ ଗାନ କରୁଛନ୍ତି, କେତେ ସୁନ୍ଦର ରୂପ। କିନ୍ତୁ ସବୁକିଛି ଛାଡ଼ି, ପଦମର୍ଯ୍ୟାଦାକୁ ଛାଡ଼ି, ସେ ବି ମାଳି ତିଳକ ଲଗେଇ ସେ ସୁଖରେ କୃଷ୍ଣ କଲେ। କୁହନ୍ତୁ ଆପଣ, ତେଣୁ ସେ ଭଗବାନଙ୍କର କୃପା ପାଇଲେ କେହି ଏମିତି, ଆମେ ଜାଣିବାକୁ ପଡିବ ତାଙ୍କର ଜିନିଷ ଅଛି, କିନ୍ତୁ ସେ ପ୍ରଭୁଙ୍କର ଶରଣ ଯାଉଛନ୍ତି, କିନ୍ତୁ ଏବେ ବି ସମ୍ପତ୍ତି ଅଛି, ଏବେ ବି ସେ ଆପଣ ତାଙ୍କର ଝିଅଙ୍କୁ ତାଙ୍କୁ ସେ ବମ୍ବେ ପ୍ରୋଗ୍ରାମକୁ ଆସନ୍ତି, ଆପଣ ଜାଣିପାରିବେନି ଝିଅ କିଏ, ସେମା ମାଲିନ କିଏ, ଏତେ ରୂପର ଅଧିକାରୀ ପ୍ରଭୁଙ୍କ ଶରଣରେ ଚାଲିଗଲେ। ଭଗବାନ କହୁଛନ୍ତି ଏସବୁ ଗୁଣ ଥିଲେ ଯାହାର ଦମ୍ଭ ନାହିଁ ତାକୁ ଜାଣିବ ଇଏ ମୋର କୃପା। ଆଚ୍ଛା, ଯଦି ଆପଣ ସର୍ବସ୍ୱ ଅପହରଣ କରିଦିଅନ୍ତି, ଚକ୍ରତିପାତ ଏବଂ ସ୍ୱାମୀପାତ ପ୍ରଶ୍ନ ଉଠାଇଛନ୍ତି, କଥାଙ୍କ ଧ୍ରୁବାଦିଭ୍ୟ ଅର୍ଥ ସମ୍ପତ୍ତି ଦ୍ୱାଦଶୀ ଇତି ଚତୁର୍ଥ, ଆପଣ ଦୁଇଟା ବିପରୀତ କଥା କାହିଁକି କହୁଛନ୍ତି? ଆପଣ କହୁଛନ୍ତି ମୁଁ ଯାହାକୁ କୃପା କରେ ତାର ଧନ ନେଇଯାଏ, କିନ୍ତୁ ଧ୍ରୁବାଦି ତ ଧନ ଦେଇଥିଲେ, ଧ୍ରୁବାଦି କୃପା କରୁନାହାନ୍ତି ଆପଣ? ଧ୍ରୁବଙ୍କୁ ଦେଇଥିଲେ, ପ୍ରହ୍ଲାଦଙ୍କୁ ଦେଇଥିଲେ ଧନ। ଭଗବାନ କହୁଛନ୍ତି ନା ନା, ମୋ ଭକ୍ତକୁ ମୁଁ ଧନ ଦିଏ, ମୋ ଭକ୍ତ ସବୁ ଧନରେ ଧନୀ ହେଲେ ସୁଦ୍ଧା ମୋ ଭକ୍ତ ଭକ୍ତି ବଳରେ ତାକୁ ଏଇ ଗର୍ବ ପଦମର୍ଯ୍ୟାଦା ଏଇ ସାତୋଟି ଗୁଣ ତାକୁ ସ୍ପର୍ଶ କରିପାରେ ନା। ମୋ ଭକ୍ତିରେ ଏତେ ମହାତ୍ମା ଏଠି କହୁଛନ୍ତି ଏ ଶ୍ଳୋକରେ, ମାନସ୍ତମ୍ଭ ନିମିତାନାମ ଜନ୍ମାଦୀନାମ ସମନ୍ତତ ସର୍ବଶ୍ରେୟ ପ୍ରତିପାନମ ହନ୍ତ ମୁହ୍ୟତେ ନ ମତ୍ପର। ହେ ବ୍ରହ୍ମାଜୀ, ତୁମେ ଶୁଣ, ତୁମେ ଭାବନି ମୁଁ ବଳି ମହାରାଜଙ୍କର ସର୍ବସ୍ୱ ଅପହରଣ କରିଛି ମାନେ ବଳି ମହାରାଜ ବି ଗର୍ବୀ ଥିଲେ ବୋଲି, ନା, ମୁଁ ତୁମକୁ ଏ ପ୍ରବଚନ ଦଉଛି, ପରେ କହିବି ମୁଁ ବଳି ମହାରାଜଙ୍କର କଣ ଗୁଣ। ମାନ ସ୍ତମ୍ଭମ, ମାନ ହେଲା, ମାନ କେଉଁଠି ଆସୁଛି? ଏଇ ସାତଟି ବସ୍ତୁରୁ। ଆପଣ ଦେଖନ୍ତୁ ଏଇ ସାତଟି ଗୁଣ, ଆପଣ ଯଦି ଆଦୌ ସୁନ୍ଦର ରୂପ ବି ନାହିଁ, ଗୋଟେ କ୍ୱାଲିଫିକେସନ ଦେବେ, ଆପଣ ଗୋଟେ ବେକାରୀ, ଆପଣ ପଇସା ପତ୍ର ନେଇ ଛେଡ଼ା ପ୍ୟାଣ୍ଟ ପିନ୍ଧିଛନ୍ତି, ଆପଣ ଯେଉଁଠି ବସନ୍ତୁ କେବେ ସମ୍ମାନ ଆପଣ ଆଶା କରିବେ, ଯେଉଁଠି ରେଲୱେ ଷ୍ଟେସନ ଶୋଇଯିବେ, ଯେଉଁଠି ପାରେ ସେଠି ବସିଯିବେ, କିନ୍ତୁ ଛାତରେ ଭିତରେ ଗୋଟିଏ ଗୁଣ ଥାଉ ଆପଣଙ୍କର, ସବୁବେଳେ ଇଚ୍ଛା ହେବ କ୍ୟାଁ ମୋତେ ଏ ଲୋକଟା ସମ୍ମାନ ଦେବେ, ସମ୍ମାନ ନିଶ୍ଚିତ ମାନ ଆସିବ ହିଁ ସାତଟି ବସ୍ତୁ ଥିଲେ, କିନ୍ତୁ ଭକ୍ତରେ ମାନ ଆସିବନି, ସୁନ୍ଦର ରୂପ ଥିଲେ ତିକ୍ତା ତୁର୍ଣ୍ଣମ ଶେଷ ମଣ୍ଡଳ ପ୍ରତି ସଦା ଶ୍ରେଣୀ ତୁଚ୍ଛବ। ଆମର ଗୋସ୍ୱାମୀମାନେ ସବୁ ରାଜା ଘରର ପୁଅ, ପ୍ରଭୁପାଦଙ୍କ ଶିଷ୍ୟମାନେ ସବୁ ରାଜା ଘରର ପୁଅ, ସବୁ ରାଜା ଘରର ପୁଅ, ସବୁରେ ପୂର୍ଣ୍ଣ ଥିଲେ, କିନ୍ତୁ ସବୁ ଛାଡ଼ି ପଳେଇ ଆସିଲେ, କିନ୍ତୁ କିଛି କର, ପ୍ରଭୁପା ନନ୍ସେନ୍ସ ଇଡିଏଟ୍, ରାସ୍ତା କଡ଼ରେ ଶୋଇକି ବମ୍ବେ ମନ୍ଦିର କରିଛନ୍ତି, ଯେଉଁମାନେ ଏସି ରୁମ୍ ଛଡ଼ା କେବେ ରହିନାହାନ୍ତି ବାହାରେ, ସେ ବିଦେଶୀମାନେ କମ୍ବଳ ପକେଇ ଟେଣ୍ଟ ପକେଇ ପୋଲିସ ଲାଠି ମାରି ବମ୍ବେ ଜୁହୁର ବାହାର କରୁଛି, ରାସ୍ତା କଡ଼ରେ ଶୋଇକି ଆଜି ଜୁହୁ ମନ୍ଦିର କରିଛନ୍ତି ରାଜପୁତ୍ର ସେମାନେ। ପ୍ରଭୁପା ସେଥିପାଇଁ ଶେଷରେ ବହୁତ ସମୟରେ କାନ୍ଦିକି ପ୍ରଭୁପାତ କହୁଛନ୍ତି, ମୋ ଗୁରୁଦେବ ଏତେ ମୋତେ ସାହାଯ୍ୟ କରିଛନ୍ତି, ତୁମେ ମାନେ ନିଷ୍କପଟ ଚିତ୍ତରେ ମୋତେ ସାହାଯ୍ୟ କରିଛ ମୋ ଗୁରୁଙ୍କ ମିଶନ ପାଇଁ, ମୁଁ ତୁମମାନଙ୍କ ନିକଟରେ ଋଣୀ। ପ୍ରଭୁପାଦ ଯାଇ କିଛି କରିଛନ୍ତି, ଯଦି କେହି ପ୍ରଭୁପାଦଙ୍କର ଶିଷ୍ୟକୁ ଆକ୍ଷେପ କରନ୍ତି ତାର ଭକ୍ତି ମୂଳ ବିନାଶ ହେଇଯିବ, ମନେ ରଖିବେ। ଭଗବାନ ସ୍ୱତନ୍ତ୍ର ପ୍ରଭୁପାଦ, ସେମାନେ ବିଦେଶରେ ଜନ୍ମ ହେଇ ତାଙ୍କର ଏତେ ସଂସ୍କାର ସର୍ବସ୍ୱ ଦେଇଦେଇଥିଲେ ପ୍ରଭୁପାଦ ପାଇଁ, ସେଥିପାଇଁ ଆଜି କୃଷ୍ଣ ଚେତନା ଜଗତରେ ସବୁଆଡ଼େ ପ୍ରଚାର ହେଲା, ଆଉ ଭାରତ ବର୍ଷରେ କୋଟି କୋଟି ଟଙ୍କା ଯାଉଛି କେଉଁଠିକି, ବିଦେଶରୁ ବିଦେଶୀମାନେ କୋଟି କୋଟି ଟଙ୍କା ରୋଜଗାର କରିଦେଲେ ଭାରତ ବର୍ଷର ସଂସ୍କୃତି ପ୍ରଚାର ହେବା ପାଇଁ, ଆଉ ଭାରତ ବର୍ଷରେ ବର୍ତ୍ତମାନ କୋଟି କୋଟି ଟଙ୍କା ଯାଉଛି କୁଆଡ଼କୁ, ଏଇ ଭାରତ ବର୍ଷରେ ମାୟାବାଦ ପ୍ରଚାର, ଭଗବାନଙ୍କ ବିରୁଦ୍ଧରେ ପ୍ରଚାର ହେବା, ଭାରତ ବର୍ଷର ଟଙ୍କା ବର୍ତ୍ତମାନ ଜଗନ୍ନାଥଙ୍କ ମୁହଁରେ ବର୍ତ୍ତମାନ ବନ୍ଦ କରାହଉଛି, ଏ ଜଗନ୍ନାଥ ବୋଲି କହିପାରିବା ନା, ଭାରତୀୟମାନେ ଜଗନ୍ନାଥକୁ ସେବା କରିପାରିବା ନା, ଭାରତୀୟ ଟଙ୍କା। ମୋତେ ଜଣେ ଲୋକ କହିଲା ପୁରୀରେ, ମୁଁ କହିଲି ଇସ୍କନ ଖରାପ କିନ୍ତୁ ଇସ୍କନ ଟଙ୍କାଟା ଭଲ, ଏଇ ତ ଯଦି ପୁରୀର ମଠ 50% ମଠ ଇସ୍କନ ଟଙ୍କାରେ ଚାଲିଛି ସବୁଆଡେ, କେଉଁମାନେ ଦଉଛନ୍ତି? ଭାରତବର୍ଷର ଲୋକମାନେ ନାହିଁ, ବିଦେଶୀ ନାହିଁ, ସବୁ ଗୁଣ ଥିଲେ କିନ୍ତୁ ସବୁ ଆଜି ବି ଗୁରୁକୃପା ପ୍ରଭୁ ବୋଲି ଜଣେ ଅଛନ୍ତି, ପ୍ରଭୁପାଦଙ୍କ ସମୟରେ ସେ ହେଉଛନ୍ତି ବହୁତ ବଡ ଡୋନର, ବହୁତ ବଡ ଡୋନର। ବର୍ତ୍ତମାନ ସିଏ ଯେଉଁଠିକି ଯାଆନ୍ତି ପ୍ରଭୁପାଦ କୁହନ୍ତି ଇଏ ମୋର କୁବେର। ସବୁ ସର୍ବସ୍ୱ ରାସ୍ତା କଡ଼ରେ ମାଗି ମାଗି ଆଣି ସବୁ ଦେଇଛନ୍ତି ପ୍ରଭୁପାଦଙ୍କ ସବୁ ଶିଷ୍ୟମାନେ ଦେଇଛନ୍ତି, ସବୁ ତାଙ୍କର ଗୁଣ ଥିଲା କିନ୍ତୁ ପ୍ରଭୁପାଦ ମାନେ ସବୁ ଛାଡ଼ି ଦେଇଛନ୍ତି, ସମ୍ମାନକୁ ଆଶା କରିନାହାନ୍ତି, କିଏ କ'ଣ କହିବ। ଜେଲ୍ ଯିବାକୁ ପଡ଼ୁଛି, ମାୟାପୁରରେ ରାସ୍ତା କଡ଼ରେ ତାଙ୍କୁ ଟଣା ଟଣା ହେଇ ବିଦେଶୀମାନଙ୍କୁ ଟାଣି ଟାଣି ନେଇଛନ୍ତି, ପୋଲିସ ବାଡ଼ଉଛି ଲାଠିରେ, ପୋଲିସ ବାଡ଼ଉଛି, ଡକାୟତମାନେ ଆସିକି ସୁଟ୍ କରିଛନ୍ତି, ବନ୍ଧା ହେଇଛନ୍ତି, ଭବାନନ୍ଦ ସ୍ୱାମୀ ବାନ୍ଧିକି ଘୋଷରା ହେଉଛି, କୃଷ୍ଣନଗର ବଜାର ସାରା ବୋଲା ହେଉଛି, ଦେଖ ବିଦେଶୀମାନେ ଆସିକି ଗୁଳି କରୁଛନ୍ତି, ସବୁ ସହିଛନ୍ତି, ସମ୍ମାନ ଛାଡ଼ି ଦେଇଛନ୍ତି ସେବା ପାଇଁ, କ'ଣ ତାଙ୍କର ଅଭାବ। ତେଣୁ ଭକ୍ତ ଏସବୁ ଜିନିଷ ଥିଲେ ବି ଆସିବ ନା, ମାନ ସ୍ତମ୍ଭ, ସ୍ତମ୍ଭ ହେଉଛି ଅନମ୍ରତା ଭାବ, ଗର୍ବଭାବର ବିପରୀତ, ଏ ସୁଶୀଳ ଭାବର ବିପରୀତ ଜିନିଷ। ନିମିତ୍ତାନମ୍ ଜନ୍ମାଦୀନମ୍ ସମନ୍ତତ, ଏ ଯେଉଁ ସ୍ତମ୍ଭ ଆସେ, ସମ୍ମାନ ଆସେ, ଏଟା କେଉଁଠୁ ଆସେ? ଏ ଜନ୍ମାଦି ସାତଟା ବସ୍ତୁରୁ ଆସେ, ଗର୍ବ ଆସେ, ବିନୋଭାବ ପଳାଏ। ଏବଂ ସର୍ବଶେୟ ପ୍ରତିପାନ ମହନ୍ତ ମୁହ୍ୟତେ ନ ମତ୍ପର, ଏ ବ୍ରହ୍ମା ଯେ ମତ୍ପର, ଯେ ମୋ ଭକ୍ତି ନିବିଷ୍ଟ ଚିତ୍ତ ବ୍ୟକ୍ତି, ଏ ଜନ୍ମାଦି ସାତଟି ବସ୍ତୁରୁ ଯେଉଁ ଦମ୍ଭ ଆସେ, ଯେଉଁ ଅମୃତା ଅନମ୍ରତା ଭାବ ଆସେ, ଯେଉଁ ଅନମ୍ରତା ଭାବିକି ସର୍ବଶ୍ରେୟମ୍ ପ୍ରତିପାନ, ଜଣେ ସବୁ ଗୁଣରେ ଗୁଣୀ ହେଲା ପରେ ବି ଯଦି ତାର ଗୋଟିଏ ଗୁଣ ନାହିଁ, ତାର ତାର ସବୁ ଗୁଣକୁ ଜିରୋ ବୋଲି କୁହାହବ। ଗୋଟିଏ ଭକ୍ତର ଗୁଣକୁ କେବଳ ଗୋଟିଏ ଜିନିଷରୁ ଭଗବାନ କହୁଛନ୍ତି ଜଣାଯାଏ, ସେ କେତେ ହମ୍ବୁଲ। ଅନମ୍ରତା ହେଉଛି ଗୋଟିଏ ଗୁଣ, ଏ ନମ୍ରତା, ସବୁ ଗୁଣରେ ଗୁଣି ହେଇ ଯଦି ହମ୍ବୁଲନେସ୍ ନାହିଁ, ତାର କୌଣସି ଗୁଣର ମୂଲ୍ୟ ନାହିଁ। ସର୍ବଶ୍ରେୟମ୍ ପ୍ରତିପାନମ୍, ସବୁ ମଙ୍ଗଳର ଯିଏ ହେଉଛି ବିରୋଧ, ସେଇ ଦମ୍ଭ, ସେଇ ଗର୍ବ, ହନ୍ତ ମୁହ୍ୟତେ ନ ମତ୍ପରମ୍, ହନ୍ତ ଆଶ୍ଚର୍ଯ୍ୟର ବିଷୟ ଭଗବାନ କହୁଛନ୍ତି, ମୋ ଭକ୍ତ ଏଇ ସାତଟି ଗୁଣରେ ଗୁଣି ହେଲେ ସୁଦ୍ଧା ତାଙ୍କ ଏ ସାତଟି ଗୁଣ ଦ୍ୱାରା ଦମ୍ଭ ଯେଉଁ ସୃଷ୍ଟି ହେଉଛି ଏବଂ ଦମ୍ଭ ଫଳରେ ଯେଉଁ ଅନମ୍ରତା ଭାବ ଆସୁଛି, ମୋ ଭକ୍ତକୁ ସ୍ପର୍ଶ କରିପାରେନା ଏବଂ ନ ମୁହ୍ୟତି। ମୁହ୍ୟତି ଶବ୍ଦ ଅର୍ଥ ଚକ୍ରବାଦୀ କହୁଛନ୍ତି, ନ ଶ୍ରେୟ ମାର୍ଗା ଚ୍ୟୁତାଧିପତି, ମୋ ଭକ୍ତ ଏ ସାତଟି ଗୁଣରେ ଗୁଣି ହେଲେ ସୁଦ୍ଧା ମୋ ଭକ୍ତି ପ୍ରଭାବରେ ଏ ଶ୍ରେୟ ମାର୍ଗରୁ ବିଚ୍ୟୁତ ହୁଏ। ତାହେଲେ ବ୍ରହ୍ମା ବର୍ତ୍ତମାନ ପ୍ରଶ୍ନ କରିବେ, ଆପଣ ବଳିଙ୍କ କାହିଁକି ବିଚ୍ୟୁତ କଲେ? ବଳି କଣ ଭକ୍ତ ନାହିଁ? ଆପଣ ଏତେ ପ୍ରବଚନ ଚକ୍ରବାଦୀ ଏଭଳି ଟୀକା କରୁଛନ୍ତି, ଆପଣ ଏତେ ପ୍ରବଚନ ଦେବା ଆମର ଦରକାର ନାହିଁ, ଆପଣ କୁହନ୍ତୁ ବଳି କି ଭଳିଆ ଭକ୍ତ, ଆପଣ କୁହନ୍ତି ଆପଣ ଯାହାକୁ କୃପା କରନ୍ତି ତାର ଧନ ନେଇଯାନ୍ତି, ତାମାନେ ବଳିର ଗର୍ବ ଥିଲା, କୁହନ୍ତୁ ଆପଣ ବଳି କି ଭଳିଆ ଭକ୍ତ, ମୁଁ ଏଇଟା ଶୁଣିବା ପାଇଁ ଚାହେଁ, ମୁଁ ଏତେ ସମୟ ପ୍ରବଚନ ଶୁଣିବା ପାଇଁ, ଆପଣ ଖୋଲନ୍ତୁ ଆଗେ। କିନ୍ତୁ ଚକ୍ରବାଦୀ ଟୀକାରେ ଦୁଇଟି ଜିନିଷ ଦେଇଛନ୍ତି, ଭକ୍ତମାନେ ଡରିଯିବାରେ ଭଗବାନ ଯାହାକୁ କୃପା କରନ୍ତି ମାନେ ତା ଧନ ନେଇ ପଳେଇବେ। ଆଉ ଏଇଟା ଯଦି ଆମେ ସବୁଆଡ଼େ ପ୍ରଚାର କରିବା, କେହି ଇସ୍କନ ଦୀକ୍ଷା ନେବେନି, କି ଜଗନ୍ନାଥଙ୍କୁ ଡାକିବେ, କେହିଟା ସବୁ ବାବା ଭକ୍ତ ହେଇଯିବେ, ତ ବଡ଼ ଖତରନାକ ଅବସ୍ଥା ହେଇଯିବ। ସମାଧାନ ଚକ୍ରବାଦ ଦେଉଛନ୍ତି, କର୍ମଜନ୍ୟ ସମ୍ପଦ ଅନର୍ଥ କାରିଣୀ, ଆମେ ଯେଉଁ କର୍ମ କରିକି ପୁଣ୍ୟ କର୍ମ କରିବା ଖଟିକି ଯେଉଁ ଧନ ରୋଜଗାର କରିଛୁ, ଏଇଟା ହେଉଛି ଅନର୍ଥ ଜିନିଷ। ତେଣୁ ବଳି ମହାରାଜ ଯେଉଁ ପୁଣ୍ୟ ବଳରେ ଜବରଦସ୍ତି ଚାହୁଁଥିଲେ ଇନ୍ଦ୍ର ପୋଷ୍ଟ ବଳି ମହାରାଜଙ୍କୁ ନିଅନ୍ତୁ, ସେ କର୍ମ ବଳରେ ପାଇଛନ୍ତି, ଏଇ ଯେଉଁ କର୍ମ ବଳରେ ଏଇଟା ଏଇଟା ହେଉଛି ଅନର୍ଥ କାରିଣୀ। କିନ୍ତୁ ତାମେବ ପ୍ରଥମ ମନୁକମ୍ ବ୍ୟଭକ୍ତସ୍ୟ ଭଗବାନ ହରତି ନ ତୁ ସ୍ୱଦତ୍ତମ ଇତି କେଚିତ, ଭଗବାନ କ'ଣ କରିବେ, ଭକ୍ତ କର୍ମ ବଳରେ ନିଜର ପ୍ରଚେଷ୍ଟା ବଳରେ ଚାକିରି ବାକିରି କରିବା ସତ ମିଛ କହି ଯାହା କିଛି କମେଇଛି ତାକୁ ଗ୍ରହଣ କରି ନେଇଯିବେ, କରିଲେ ତାପରେ ଭଗବାନ ଦେବେ, ସେଟା କର୍ମ ଜନିତ ନାହିଁ, ସେଟା ପ୍ରସାଦ। ଯେଭଳି ଗୋପୀମାନଙ୍କର ବସ୍ତ୍ର ଭଗବାନ ହରଣ କଲେ, ସେ ବସ୍ତ୍ର ଯେତେବେଳେ ଗୋପୀମାନଙ୍କୁ ମିଳିଲା ସମାନ ବସ୍ତ୍ର, ସେଟା ପ୍ରସାଦ ହେଇଗଲା, ସେ ବସ୍ତ୍ର ନଥିଲା। ବଳି ମହାରାଜଙ୍କର ସମାନ ଇନ୍ଦ୍ରପ୍ରସ୍ଥକୁ ନେଇଗଲେ, କାରଣ ବଳି ମହାରାଜ କର୍ମାଞ୍ଜିତ କରିଥିଲେ ଏଟାକୁ, କିନ୍ତୁ ବଳି ମହାରାଜଙ୍କୁ ସମାନ ଇନ୍ଦ୍ରପ୍ରସ୍ଥ ଦେଲେ, କିନ୍ତୁ ତାଙ୍କର ଗର୍ବ ତାଙ୍କର ଆଉ ଅସୁବିଧା କିଛି ହେଲା ନାହିଁ, ଆଉ ସେଇ ଯେ ସମାନ ସମ୍ପତ୍ତି ପାଇଲେ, ସେ ଇନ୍ଦ୍ରପ୍ରସ୍ଥ ରହିଲେ, କିନ୍ତୁ ସେଟା ପ୍ରସାଦ ହେଇଗଲା। ତେଣୁ ଭଗବାନ ବେଳେ ବେଳେ କ'ଣ କରନ୍ତି, ଏ କର୍ମାର୍ଜିତ ଜିନିଷକୁ ନେଇଯାଆନ୍ତି, ଚକ୍ରଧର କହୁଛନ୍ତି, କର୍ମାର୍ଜିତ ଯଦି ଧନ ରଖିଥାଏ ସବୁ ସଫା କରିଦେବେ ଭଗବାନ, ଆଗେ ତାପରେ ଭଗବାନ ଦେବେ କର୍ମା, ଯେଉଁଥିରେ କି ଜୀବହିଂସନ ନାହିଁ, ପରପୀଡ଼ନ ନାହିଁ, ଅଶୁକ୍ଳ ବୃତ୍ତି ନାହିଁ ସେ ଧନରେ, କାରଣ ଏ ଧନ ରହିଲା ମାନେ ଭଗବାନଙ୍କର ବହୁତ ଭକ୍ତ କୁହନ୍ତି ଆଜ୍ଞା ଭଜନ ହଉନି, ଭଜନଟା କ'ଣ ଏମିତି ହେଇଯିବ, କିଏ ବି ଭକ୍ତ ଯଦି ଅଶୁକ୍ଳ ବୃତ୍ତି ସେ କରୁଛି, ଅଶୁକ୍ଳ ବୃତ୍ତି ଠିକ ଉପାୟରେ ଧନ ରୋଜଗାର କରୁନି, ତାର ଭଜନର ବାଧ୍ୟ, ସେଥିପାଇଁ ଭଗବାନ ଏଟା ନେଇଯାଆନ୍ତି, ତାପରେ ଧନ ଯଦି ସେଟା ପ୍ରସାଦ, କିନ୍ତୁ ଏଇ ନିୟମ ଯେ ସବୁଆଡ଼େ କାର୍ଯ୍ୟ କରିବ ଚକ୍ରଧର ତା ନୁହଁ, ଭକ୍ତରକୁ ବି ନିର୍ଦ୍ଧନ କରିଦିଅନ୍ତି, ପ୍ରମାଣ ଦେଉଛନ୍ତି ସ୍ୱଭକ୍ତ ପ୍ରେମ ବର୍ଧନ ନ ଚତୁରସ୍ୟ ହରେ ନାୟମ ଅପି ନିୟମ, ହରିଙ୍କର ତାଙ୍କର ନିଜ ଭକ୍ତର ଚତୁରତାକୁ ବଢ଼ାଇବା ପାଇଁ, ଏ ହରି ହେଉଛନ୍ତି ଚତୁର, ସେ ପ୍ରେମବର୍ଧକ ଲୋକ, ସେ ପ୍ରେମ ବଢ଼ାଇବା ପାଇଁ ତାଙ୍କର ଗୋଟେ କୌଣସି ନିୟମ ନାହିଁ, ଏଇଟା ଗୋଟେ ଜେନେରାଲ ନିୟମ ମୁଁ କହିଲି, କେହି କେହି କୁହନ୍ତି ଚକ୍ରଧର କହୁଛନ୍ତି, କୌଣସି ସାଧାରଣ ଭଗବାନଙ୍କର ଗୋଟେ ନିୟମ ନାହିଁ, କାହାର ଧନ ନେବେ କାହାକୁ ଧନ ଦେବେ ତାଙ୍କ ମନ ଅଛି ନା କାହିଁକି, ଏଠି କହୁଛନ୍ତି ପାଣ୍ଡବାନାମ ସମ୍ପଦ ଅପହାର ଦର୍ଶନା ଦ୍ୱିତୀୟ ଅତ ପରେ, ପାଣ୍ଡବମାନଙ୍କ ତ ଗର୍ଭବୃଦ୍ଧି ହେବାର ନଥିଲା, ତାଙ୍କର ଧନ କାହିଁକି ନେଇଗଲେ, ରାସ୍ତାରେ ଭିକାର କରି ବୁଲେଇଲେ, ତେଣୁ ଭଗବାନଙ୍କର କିଛି ନିୟମ ନାହିଁ, କାହାକୁ ଧନ ଦେବେ କାହା କତିରୁ ଧନ ନେବେ, ଚକ୍ରଧର କହୁଛନ୍ତି। ବ୍ରହ୍ମାଜୀ କହୁଛନ୍ତି ଆଚ୍ଛା ନନୁ ଆସ୍ତାଏତ ପ୍ରସ୍ତୁତେ ବଳି ରୟମ, ଠିକ୍ ଠିକ୍ ଠିକ୍, ବହୁତ ବଡ଼ ପ୍ରବଚନ ଦେଇଦେଲ, କାରଣ ବ୍ରହ୍ମାଜୀ ସହିପାରୁ ନାହାନ୍ତି ବଳି ମହାରାଜ ବନ୍ଦନ ପଡ଼ିଛନ୍ତି, ବହୁତ ପ୍ରବଚନ ଦେଇଦେଲ, ଏମିତି କହୁଛନ୍ତି ନନୁ ଆସ୍ତାମ ଠିକ୍ ଅଛି ରୁହ, ବାମନ କେମିତି କହୁଛନ୍ତି ନନୁ ଆସ୍ତାମ ବାସ୍ ହେଇଗଲା, ଏ ତ ପ୍ରସ୍ତୁତ ବଳି ରୟମ, ବର୍ତ୍ତମାନ ପ୍ରସ୍ତୁତ କରନ୍ତୁ ବଳି ଅୟମ ତବ କିଦୃଶ ଅନୁଗ୍ରହାନ, ଏ ବଳି ଆପଣଙ୍କର କିଭଳି କୃପା ପାଇଛି, ମୁଁ ଏଇଟା ଶୁଣିବା ପାଇଁ ଚାହୁଁଛି, ମୁଁ ଶୁଣିବା ପାଇଁ ଚାହୁଁନି କିଏ କାହା ଭିତରେ ଧନ ନିଅନ୍ତି କ'ଣ କରନ୍ତି, ଏ ବେପାର ମୁଁ ଶୁଣିବା ପାଇଁ ଆସି, ବଳି କିଭଳି ଭକ୍ତ ମୋତେ କୁହନ୍ତୁ, ଯଶ୍ୟ ସମ୍ପତ୍ତି ହର, ଆପଣ ନିଜେ ହରିଛନ୍ତି ନା ତାର ସମ୍ପତ୍ତିକୁ, ତାହେଲେ ସେ କିଭଳିଆ ଭକ୍ତ କୁହନ୍ତୁ, ବର୍ତ୍ତମାନ କହୁଛନ୍ତି ଏସ ଦାନବ ଦୈତ୍ୟାନାମ ଅଗ୍ରଣୀ କୀର୍ତ୍ତି ବର୍ଧନ ଅଜି ଶୀତ ଜୟାମାୟମ ସିଦ୍ଧନ୍ନପି ନମୋହତି, ଭଗବାନ ସମ୍ପୂର୍ଣ୍ଣ ଭାଗବତରେ ଦୁଇ ଜଣଙ୍କ ପଛରେ ସବୁବେଳେ ଗୋଟେ ଲାଗିଥିବ ବିଶେଷଣ, ପ୍ରହ୍ଲାଦ ମହାରାଜ ଆଉ ବଳି ମହାରାଜ, ଏଠି କୀର୍ତ୍ତି ବର୍ଧନ ଭଗବାନ ଭକ୍ତ ବଳି ମହାରାଜ ଏଠି କହୁଛନ୍ତି, ଏ ଇନ୍ଦ୍ର ତୁମେ କ'ଣ ଭାବୁଛ ମୁଁ ବଳି ମହାରାଜ ଗୋଟେ ସାଧାରଣ ଲୋକ, ମୁଁ ତାର ଧନ ନେଇଯାଏ ତାର ଗର୍ବ ଅଛି ବୋଲି, ଯେଉଁମାନେ ଏଟା ଭାବନ୍ତି ବି ଏଇ ସିଦ୍ଧାନ୍ତକୁ ଶୁଣନ୍ତୁ, ଆଜି କେବେ ଏଟା ଭାବିବେନି, ଯିଏ ଭାବିଦେବେ ସେ ଅପରାଧ ହେଇଛି, ତା ବଳି ମହାରାଜର ଗର୍ବ ନଥିଲା, ଏସ ଦାନବ ଦୈତ୍ୟାନମ, ଦାନବ ଆଉ ଦୈତ୍ୟମାନଙ୍କରେ ଅଗ୍ରଣୀ କୀର୍ତ୍ତି ବର୍ଦ୍ଧନ, ପୂର୍ବରୁ ଯେତେ ଜଣ କୀର୍ତ୍ତି ଅର୍ଜନ କରିଥିଲେ ବା କରିବେ, କେହି ବଳିଙ୍କ ଭଳି କୀର୍ତ୍ତି ଅର୍ଜନ କରିପାରିବେନି, ସବୁ କୀର୍ତ୍ତି ଶେଷ କରିଦେଲେ, ଭଗବାନ ଦ୍ୱାରପାଳ କୌଣସି ଅବତାରରେ ହେଇନଥିଲେ, ଭଗବାନ ତ ବନ୍ଧନ ପକେଇବେ କ'ଣ ନିଜେ ବନ୍ଧନରେ ପଡ଼ିବେ, ବାନ୍ଧିବା କାମ ସିକ୍ୟୁରିଟି ଗାର୍ଡର, ଦେଖିବେ ମାଲିକ ଏ ସେ ବଦମାସ ଲୋକ ଆସ ବାନ୍ଧି ପକେଇଲେ, ବାନ୍ଧେ ସିକ୍ୟୁରିଟି ଗାର୍ଡ କିନ୍ତୁ ସିଏ ନିଜେ ବାନ୍ଧିଲାଣି, ବାନ୍ଧିଲା ଗରୁଡ଼ କିନ୍ତୁ ବନ୍ଧନ ପଡ଼ିଲେ ଭଗବାନ, ଗରୁଡ଼ ବାନ୍ଧିଲେ ନା ବରୁଣ ପାଶ୍ୱରେ ବଳି ମହାରାଜ, କିନ୍ତୁ ବନ୍ଧନରେ ପଡ଼ିଲେ ଭଗବାନ ବଳି ମହାରାଜ, ପୁରା କହିବେ ବର୍ତ୍ତମାନ ଶୁଣିବେ ଆପଣ, ମୁଁ ସଦା ନିତ୍ୟମ ସନ୍ନିହିତ, ମୁଁ 24 ଘଣ୍ଟା ତୋର ଡ୍ୟୁଟି ଦେବି, ମୁଁ ଟୋଟାଲ ପ୍ରସାଦ ପତ୍ର ନେବିନି କିଛି, ବଳି ମହାରାଜ ଯେତେବେଳେ କହିବେ ମୁଁ ଏକୁଟିଆ ଯିବି କେମିତି ଆପଣଙ୍କୁ ଦର୍ଶନ ପାଇବି, ନା ନା ସଦା ସନ୍ନିହିତ, ଦୁଇ ଜଣ କହୁଛନ୍ତି ପ୍ରହ୍ଲାଦ ମହାରାଜ ବଳି ମହାରାଜ, ମୁଁ 24 ଘଣ୍ଟା ପୁରା ପହରା ଦେଇ ରହୁଥିବି, 24 ଘଣ୍ଟା କେବେ ଯେଉଁ ଦ୍ୱାରକୁ ତୁମେ ଯିବ ମୁଁ ସେଇ ଦ୍ୱାର ବିଷ୍ଣୁ ହିଁ ଠିଆ ଦେବି, ଭଗବାନ ସେଠି ବାମନ ରୂପ ନଥିଲେ, ଭଗବାନଙ୍କର 3ଟି ରୂପ ଏ ଲୀଳା ହେଇଛନ୍ତି, ବାମନ ରୂପରେ ଭଗବାନ କେବଳ ଆସିଥିଲେ ଭିକ୍ଷା ମାଗିବା ପାଇଁ, କିନ୍ତୁ ଭଗବାନ ଯେତେବେଳେ ପାଦବର୍ତ୍ତିତ କଲେ ଯେଉଁ ଉରୁକ୍ରମ ତିବିକ୍ରମ ସେଟା ତ ବର୍ଣ୍ଣନା କରିହେଲାଣି, କାରଣ 40 ପାଖାପାଖି ଶ୍ଳୋକ ସେ ତ ବର୍ଣ୍ଣନା, ସିଏ ତ 5-3 ଦିନ ଲାଗିବ, ସେଇ ଭଗବାନ ସେଇଠି 3-3 ପାଦ ସୃଷ୍ଟି କରିଥିଲେ ଯେଉଁ ରୂପଟିକୁ, ତାକୁ ତ୍ରିବିକ୍ରମ, ସେ ଗୋଟିଏ ଅଲଗା ରୂପ, ତେଣୁ ବାମନ ଗୋଟିଏ ରୂପ, ଧନ ଗ୍ରହଣ କଲାବେଳେ ବଳି ମହାରାଜ ଗୋଟିଏ ରୂପ, ଏବଂ ତାଙ୍କର ଅରିଜିନାଲ ରୂପ ଇନ୍ଦ୍ରଙ୍କ ସହିତ ରୁହନ୍ତି ଉପ ଇନ୍ଦ୍ର ହେଇକି ବିଷ୍ଣୁ ରୂପରେ ଶଙ୍କର ଚକ୍ର ଗଦା ମଧ୍ୟରେ ଛଳନା ପାଇଁ କେବଳ ଧରିଥିଲେ ବାମନ ରୂପ, ତେଣୁ ବଳି ମହାରାଜଙ୍କ ନିକଟରେ ଯେଉଁ ସୁତଳରେ ଅଛନ୍ତି ପ୍ରଭୁ ବିଷ୍ଣୁ ରୂପରେ ଅଛନ୍ତି, ଏ ସିଦ୍ଧାନ୍ତ ଗୋସ୍ୱାମୀମାନେ ଦେଉଛନ୍ତି, ଏସମ୍ ଦାନବ ଦୈତ୍ୟାନାମ ଅଗ୍ରଣୀ କୀର୍ତ୍ତି ବର୍ତ୍ତମାନ, ଅଗ୍ରଣୀ କେହି ଏଭଳି କୀର୍ତ୍ତି ଅର୍ଜନ କରିପାରିବେ, ଅଜୟ ଶୀତ ଅଜୟା ମାୟମ, ଯେଉଁ ମାୟାକୁ କେହି ଜୟ କରିପାରନ୍ତି ନା, କିଏ କହୁଛନ୍ତି ଭଗବାନ ପ୍ରବଚନ ଦେଉଛନ୍ତି, ଯେଉଁ ମାୟାକୁ କେହି ଜୟ କରିପାରନ୍ତି ନା ସିଦନ୍ନପିଣାମୟତେ ଅତ୍ୟନ୍ତ ଐଶ୍ୱର୍ଯ୍ୟ ନିଷ୍ପେଷିତ ହେଲା ପରେ ଐଶ୍ୱର୍ଯ୍ୟ ରହିତ ହେଲା ପରେ ସିଏ ସେ ମାୟାକୁ ଜୟ କରିନେଇଛନ୍ତି ମନେ ରଖ। କିନ୍ତୁ ଚକ୍ରତିବାଦ ଅର୍ଥ କଲେ ଅଜେ ଶୀତ ବଳି ମହାରାଜ କେତେବେଳେ ଜୟ କଲେ କଣ ଦେଇକି ଜୟ କଲେ ନା ଜୟ କରିବେ ନା ଜୟ କରିଥିଲେ ଇଏ କହୁଛନ୍ତି କିଏ ଚକ୍ରତିବାଦ କହୁଛନ୍ତି ଅଜେ ସେତି ନ ତୁ ଜେସିଅତି ଜୟତେ ଇତିବା ପ୍ରଯୁକ୍ତମ ଭଗବାନ ଯୋଉ କହୁଛନ୍ତି ଇଏ ଜୟ କଲା ନା ଅଜେ ସେତି ଅଜେ ସୀତ ଅର୍ଥର ଅର୍ଥ ଜୟ କରିବ ନୁହେଁ ବା ଜୟ ବର୍ତ୍ତମାନ ଜୟ କଲା ନୁହେଁ ଜୟ କରି ସାରିଛି ତାମାନେ ବଳି ମହାରାଜ ସବୁବେଳେ ମାୟାକୁ ଜୟ କରିକି ରହିଥିଲେ ଇ ମାୟାକୁ ଜୟ କରିଛନ୍ତି ତେନ ପୂର୍ବମେବ ମାୟା ଜିତବଶ ଅଶ୍ୟ ସ୍ତମ୍ଭାଦୟ ମାୟିକ କୃତମ ତାର ଯିଏ ମାୟାକୁ ଜୟ କରୁଛନ୍ତି ଗର୍ବଟା କେଉଁଠୁ ଆସେ ମାୟାକୃତ ନା ଦମ୍ଭ ଦର୍ଭ ଅଭିମାନ ଏ ଗର୍ବ ଏସବୁ ଆସେ ମାୟାରୁ ତେଣୁ ଯିଏ ପୂର୍ବରୁ ମାୟାକୁ ଜୟ କରିଛନ୍ତି ତାଙ୍କର ଗର୍ବ କେମିତି ଆସିବ ତେଣୁ ଯାହାର ମାୟା ବଳରେ ଗର୍ବ ଆସିଲେ ତା ଧନକୁ ମୁଁ କେମିତି ହରଣ କରିବି କୁହ ମୁଁ କହିଲି ନା ଅଭକ୍ତର ଧନକୁ ହରଣ କରେ ସେ ତ ମାୟାକୁ ଜୟ କରି ଭକ୍ତ ହେଇକି ରହିଛନ୍ତି ତାଙ୍କ ଧନକୁ କେମିତି ହରଣ କରିବି କାରଣ ବ୍ରହ୍ମାଜୀ କହିଲେ ତାହେଲେ ସେ ଭକ୍ତ ଆପଣ ବାନ୍ଧିଛନ୍ତି କାହିଁକି କୁହନ୍ତୁ ବାନ୍ଧିବାର କାରଣ କ'ଣ କୁହନ୍ତୁ ଏ ଭକ୍ତ ଧନ ତ ନେଇଗଲେ ନେଇଗଲେ ବାନ୍ଧିଛନ୍ତି କାହିଁକି ସ୍ୱାମୀପାଦ କହୁଛନ୍ତି ହେ ବ୍ରହ୍ମା ଅଶ୍ୟ ଚେତ ଇଦାନୀ ମତ୍ ପରତ୍ୱାତ୍ ଅନ୍ୟ ଦୃଷ୍ପାପ୍ୟ ଇତି ଦାସ୍ୟାମୀ ଇତି ଭକ୍ତୁ ତସ୍ୟା ମୋହ ଅଭାବ ଆହ ଏ ସତ୍ରୀବି ତିନିଟା ଶ୍ଳୋକରେ ବର୍ତ୍ତମାନ କହୁଛନ୍ତି ବଳିର ମୋହ ନାହିଁ ମାୟାକୁ ସେ ଜୟ କରିସାରିଛି ଏବଂ ବର୍ତ୍ତମାନ କହୁଛନ୍ତି ଅଶ୍ୟ ଚେତ ଇଦାନୀ ମତ୍ ପରତ୍ୱାତ୍ ଅନ୍ୟ ଦୁଷ୍ପ୍ରାପ୍ୟମ ଅପି ଅନ୍ୟ ମୋ ଛଡ଼ା ଏ ଅନ୍ୟର ଦୃଷ୍ପ୍ରାପ୍ୟ ବସ୍ତୁକୁ ମୁଁ ବର୍ତ୍ତମାନ ତାଙ୍କୁ ଦେବି ସେଥିପାଇଁ ତାଙ୍କୁ ବାନ୍ଧିଛି କେହି ଏକାକୁ ପାଇନାହାନ୍ତି ବଳି ମହାରାଜ ବର୍ତ୍ତମାନ ଯାହା ପାଇବେ ଯେଭଳି ସୁଦାମା ଯେଉଁ ଘର ପାଇଥିଲେ ମୁଁ ତ ସୁଦାମା ଯେଉଁ କହିଥିଲା ତଳେ ଏସବୁ କିଛି ଜାଣିନଥିଲି ଠିକ ସେ ମୁଁ ଯେଉଁ ଗ୍ରନ୍ଥଟି ରଖିଥିଲି ବାସ୍ତବିକ ପୁରା ଭୁଲ ମୁଁ ସେଥିପାଇଁ ମୋର ଜୀବଗୋସ୍ୱାମୀଙ୍କର ସେ ଯେ ପ୍ରିଣ୍ଟିଂ କରିଛନ୍ତି ମୁଁ ଏତେ ଖତରନାକ ଅବସ୍ଥାରେ ପଡ଼ିଗଲି ସବୁ ସଂସ୍କୃତ ଭୁଲ କରିଦେଇଛନ୍ତି କେଉଁଠି ନ ଜାଗାରେ ତ ଲେଖିଦେଇଛନ୍ତି ଯେତେବେଳେ ପୁରୀରେ ପାଠ କଲି ଦେଖିଲି ଓ ସବୁ ବିପରୀତ ଜିନିଷ ତେଣୁ ସଂସ୍କୃତ ମୋର ଯେତିକି ତ ଜ୍ଞାନ ତ ନାହିଁ ଯାହା ବହୁତ ବଡ଼ ମୁଁ ଘାଟାରେ ପଡ଼ିଗଲି ସେତେବେଳେ ଭଗବାନ ଯେଉଁ ସୁଦାମା ପାଇଁ ଯେଉଁ ଗୃହ ଦେଇଥିଲେ ଏଟା ସ୍ୱର୍ଗ ନୁହେଁ ବୈକୁଣ୍ଠ ତୁଲ୍ୟ ତେଣୁ ଭଗବାନ ଯେଉଁ ପଠାଉଛନ୍ତି କାହାକୁ ବଳି ମହାରାଜ ସୁତଳକୁ ଇଏ ପୁରା ବୈକୁଣ୍ଠ ସମାନ ବୈକୁଣ୍ଠ ବଳି ବର୍ତ୍ତମାନ ଶୁଣିବେ ଏଇଟାକୁ ରଖିକି ଭଗବାନ ବାନ୍ଧିଛନ୍ତି ଯେ ଦେଖ ମୋ ଭକ୍ତର ଧୈର୍ଯ୍ୟ କେତେ ଏବଂ ତାଙ୍କୁ ମୁଁ ଗୋଟେ ସୁନ୍ଦର ସମ୍ପତ୍ତି ଦେବି ବହୁତ ବଡ଼ ସମ୍ପତ୍ତି ଦେବି ବର୍ତ୍ତମାନ ବ୍ରହ୍ମାଜୀ କହୁଛନ୍ତି ମୁଁ ଏଥିପାଇଁ ବାନ୍ଧିନି ଯେ ବଳିର ଗର୍ବ ହିତ ଧନକୁ ନେବା ପାଇଁ ଭୁଲ ଜିନିଷ ତୁମେ ଶୁଣ ବଳି କାହା ଦ୍ୱାରା ନିଷ୍ପେଷିତ ହେଇଛି ଆରେ ମୁଁ ବଳିକି ଠକେଇଛି ଆଉ କାହା କଥା କହିବି ଭଗବାନ ନିଜେ ତାଙ୍କ ପୁଅ ଆଗରେ କହୁଛନ୍ତି ମୁଁ ବି ଠକ ପ୍ରବଚନ ଦେଇଛି ମୁଁ ବଳିକି ଠକେଇଛି ବଳିଙ୍କର ବର୍ତ୍ତମାନ ବଳି କିଭଳି ନିଷ୍ପେଷିତ ହେଇ ତାଙ୍କ ସତ୍ୟରୁ ସତ୍ୟକୁ ଭଙ୍ଗ କରିନାହାନ୍ତି ବର୍ତ୍ତମାନ ଭଗବାନ ଦୁଇଟି ପ୍ରବଚନରେ କହୁଛନ୍ତି କ୍ଷିପ୍ତ ବନ୍ଧଶ୍ଚ ଶତ୍ରୁ ବି ଜ୍ଞାତି ଭିଶ୍ଚ ପରିତ୍ୟକ୍ତ ଜାତନାମ ଅନୁଜାପିତ ହେ ବ୍ରହ୍ମା ମୁଁ ଏଇ ଏଇ ଦଣ୍ଡ ସିଏ ପାଇଛି ଦେଖ କ'ଣ କ୍ଷୀଣ ରିକ୍ତ ଧନଶୂନ୍ୟ ହେଇଯାଇଛି ବଳି ବଳି ମାନେ ଶୁଣୁଛନ୍ତି ବନ୍ଧନ ଫିଟା ଯାଇନି ପ୍ରବଚନ ଠିକ ଭକ୍ତ ବୋଲି କହିଦେଲେ ତ ବର୍ତ୍ତମାନ ଗରୁଡ଼ କହିବା ଦରକାର ଗରୁଡ଼ ବନ୍ଧନଟା ଖୋଲିଦିଅ ଭଗବାନ ସିଂହାସନ ରାଜା ଭଳିଆ ବସିଛନ୍ତି ବାନ୍ଧିଲା ଗରୁଡ଼ ଖୋଲିଲା ଗରୁଡ଼ କିନ୍ତୁ ବନ୍ଧା ପଡ଼ିଲେନି ଯେ ସେ ବସିଛନ୍ତି ଆରେ ପ୍ରବଚନ ଷ୍ଟାର୍ଟ କଲେଣି କହିଦେଲେ ଭକ୍ତ ବୋଲି ଖୋଲିଦେ ନା ଏବେ ବି ଖୋଲୁନାହାନ୍ତି ଅର୍ଡର ଦେବେ ସୁତଳକୁ ଯାଅ ତାପରେ କହିବେ ଗରୁଡ଼ ଖୋଲ ଏମିତି ଭଗବାନ ଛଳନା କରିଛନ୍ତି ବର୍ତ୍ତମାନ କହୁଛନ୍ତି କ୍ଷୀଣ ରିକ୍ତ ତାର ଧନକୁ ମୁଁ ଶୂନ୍ୟ କରିଦେଲି ଆଉ ଚ୍ୟୁତ ସ୍ଥାନ ତା ଇନ୍ଦ୍ରପୃଷ୍ଠକୁ ମୁଁ ନେଇଗଲି କ୍ଷିପ୍ତ ମୁଁ ନିଜେ ଭଗବାନ ହେଇ କେବେ କଠୋର ବଚନ କୁହେ ନା ମୁଁ ଗାଳି ଦେଇଛି ତାକୁ ମିଥ୍ୟାବାଦୀ ମୁଁ ନିଜେ ଗାଳି ଦେଇଛି ମୋ ମୁଖରେ ଭଗବାନ ନିଜେ ବ୍ରହ୍ମାଣ କହୁଛନ୍ତି ଆଉ ବଦ୍ଧଶ୍ଚ ମୁଁ ନିଜେ ଗରୁଡ଼କୁ ଆଦେଶ ଦେଇଛି ତାର ଅନ୍ତର ରହି ପ୍ରେରଣା ଦେଇଛି ବାନ୍ଧିବା ପାଇଁ ବଳିକି ମୁଁ ଆଉ ଶତ୍ରୁ ବି ଆଉ ମୁଁ ଯେତେବେଳେ ମୋର ସୈନ୍ୟମାନେ ଯେତେବେଳେ ବଳିମାନ ସହିତ ଯୁଦ୍ଧ କରୁଥିଲେ ସମସ୍ତ ଗୋଟେ ଜ୍ଞାତି ବି ପରିତ୍ୟକ୍ତି ତ ସମସ୍ତ ତାଙ୍କର ନିଜ ଲୋକମାନେ ବଳିମାନ କହୁଛନ୍ତି ଏ ବର୍ତ୍ତମାନ କାଳ ଆମକୁ ସୁହାଉ ନାହିଁ, କାଳ ଆମକୁ ସପୋର୍ଟ କରୁନି, ତୁମେମାନେ କେହି ଯୁଦ୍ଧ କରୁନି, ପଳାଅ ପଳାଅ। ବଳି ମହାରାଜଙ୍କର ଅସୁର ସୈନ୍ୟମାନେ ନିଜ ଜ୍ଞାତିମାନେ କହିଲେ ବଳି ଭୀରୁ ଭୀରୁ ଆଜି ତୋତେ ଆଜି ଆମେ ତ୍ୟାଗ କଲୁ, ତୋ ପାଖରେ ଆମେ ରହିବୁ ନା। ତେଣୁ ଭଗବାନ କହୁଛନ୍ତି ଦେଖ ସମସ୍ତେ ଜ୍ଞାତିମାନେ ବଳି ମହାରାଜ ନିକଟରୁ ପଳେଇଛନ୍ତି, ଆକୁ ସହିଛନ୍ତି ବଳି ମହାରାଜ ଆଉ ଶତ୍ରୁ ବି। ମୁଁ ନିଜେ ଆଉ କାହା କଥା କହିବି, ମୁଁ ନିଜେ ବ୍ରାହ୍ମଣ ହେଇକି ଶତ୍ରୁ ରୂପରେ ଆସିକି ପୁରା ଶତ୍ରୁତା ଆଚରଣ କରିଛି, ଏ ସବୁ ସହିଛି। ବଳି ମହାରାଜ ଶୁଣୁଛନ୍ତି ଏବଂ ପରିତ୍ୟକ୍ତ ଜ୍ଞାତି ବିଶ୍ୱ ପରିତ୍ୟକ୍ତ ଜାତନା ଅନୁଯାପିତ ଅନୁଯାପିତ ପ୍ରାପ୍ତିତ ଜାତନା ଜାତନା କେମିତି ପାଇଛି, ମୁଁ ଗରୁଡ଼ କହିଛି ଗରୁଡ଼ ଏ ବଳିକୁ ପୁରା କଷିକି ବାନ୍ଧି ଦିଅ, ପୁରା ଟାଇଟ୍ କରି ବାନ୍ଧ ଯେମିତି ତା ଦେହକୁ କଷ୍ଟ ଲାଗିବ। ଭଗବାନ କହୁଛନ୍ତି ମୁଁ ଏତିକି କଷ୍ଟ, କେବଳ ଏତିକି କଷ୍ଟ ନୁହେଁ, ଗୁରୁଣାମ ଭର୍ଷିତ ସପ୍ତ ଜହୋ ସତ୍ୟମ ନ ସୁବ୍ରତ ଛଲେରି ଉକ୍ତ ମୟା ଧର୍ମ ନାୟ ତେଜ୍ୟତି ସତ୍ୟବାନ। ମୁଁ ୟା ପ୍ରତି ଏଭଳି ଆଚରଣ କରିଛି, ମୁଁ ଯଦି ଏଇ କଥା ପ୍ରବଚନ ସବୁଆଡ଼େ କିଏ ଜଣେ କରିବ ବଳି ମହାରାଜ ଏହା କରିଛନ୍ତି ବୋଲି, ଆଜି ଆଉ କେହି ଭଗବାନଙ୍କୁ ଏ ବାମନ ଦେବ ବଳି ମହାରାଜ ଯଦି ଏଭଳି ଆଚରଣ କରିଛନ୍ତି କେହି ଭଗବାନଙ୍କୁ ଆଉ ପୂଜା କରିବେନି। ଭଗବାନ ନିଜେ କହୁଛନ୍ତି ଗୁରୁଣା ଭର୍ଷିତ, ଗୁରୁ ତାଙ୍କୁ ଭର୍ସନା କରିଛନ୍ତି ଏ ସହିଛନ୍ତି, ଆଉ ସପ୍ତ ଗୁରୁ ଅଭିଶାପ ଦେଲେ ଭର୍ସନା କଲେ ଅଭିଶାପ ଦେଲେ, ଜହ ସତ୍ୟ ନ ସୁବ୍ରତ ଏ ଉତ୍ତମ ବ୍ରତ ବଳି ମହାରାଜ ତାଙ୍କର ସତ୍ୟତାକୁ ତ୍ୟାଗ କରୁନାହାନ୍ତି। ଆଉ କ'ଣ କହିବି, ଭଗବାନ ଶେଷରେ କହୁଛନ୍ତି ନିଜ କଥା ଛଲେରି ଉକ୍ତ, ମୁଁ ବାସ୍ତବିକ କେତେବେଳେ କାହାକୁ ଛଳନାରେ ପ୍ରବଚନ ଦେଇନି, କିନ୍ତୁ ବଳି ଭଳି ମହାଜନ ନିକଟରେ ମୁଁ ଛଳନା କଥା କହିଛି। କ'ଣ ଛଳନା କଥା କହିଛି, ସମ୍ବାଦ କହୁଛନ୍ତି ପ୍ରଥମେ କହିଲେନି ନହିଁ ଏତସ୍ମିନ୍ କୂଳେ କଶ୍ଚିତ ନିମିତ୍ତମ କୃପଣ ଅପମାନ, ତୁମ ବଂଶରେ କେହି କୃପଣ ନାହିଁ। ଭଗବାନ ଛଳନା କରି କହୁଛନ୍ତି ହିରଣ୍ୟାକ୍ଷ ବହୁତ ବଡ଼ ଯୋଦ୍ଧା, ହିରଣ୍ୟକଶିପୁ ବହୁତ ବଡ଼ ଯୋଦ୍ଧା, ତୁମର ବାପା ସବୁ ଦାନ କରିଥିଲେ। ଆରେ ହିରଣ୍ୟକଶିପୁ ଏତେ ବଡ଼ ଯୋଦ୍ଧା, ହିରଣ୍ୟକଶିପୁ ସବୁ କରିଥିଲେ, କିନ୍ତୁ ପ୍ରହ୍ଲାଦକୁ ଦୁଃଖ ଦେଇଥିଲେ କଥା ଭଗବାନ କହିଲେ, ପ୍ରହ୍ଲାଦକୁ ଦୁଃଖ ଦେଇଥିଲେ, କେତେ ଛଳନା କରୁଛନ୍ତି ଦେଖନ୍ତୁ। ତୁମ ଭାଇ ତୁମର ପିତୃବ ହିରଣ୍ୟାକ୍ଷ ଯେତେବେଳେ ବଦ୍ଧ ହେଲେ ବିଷ୍ଣୁଙ୍କ ଦ୍ୱାରା, ବିଷ୍ଣୁ ଆଜି ବି ଚିନ୍ତା କରୁଛନ୍ତି ଯେ ହିରଣ୍ୟାକ୍ଷକୁ ମୁଁ ଜୟ କରିନି, ହିରଣ୍ୟାକ୍ଷ ମୋତେ ଜୟ କରିନି, ଛଳନା କଥା। ହିରଣ୍ୟକଶିପୁ ପୁତ୍ରକୁ ଦଣ୍ଡ ଦେଉଥିଲା ପ୍ରହ୍ଲାଦକୁ, ଏ କଥା କହୁନାହାନ୍ତି, କେବଳ ପଜିଟିଭ ସାଇଟ ଧନ ଆଣିବା ପାଇଁ ଭଗବାନ ନିଜେ କହୁଛନ୍ତି ମୁଁ ଛଳନା କରି କେବଳ ଧନ ଆଣିବା ପାଇଁ ବଳି ମହାରାଜକୁ ଯାହା ସୁହେଇବ ମୁଁ ସେଇ ପ୍ରବଚନ ଦେଇଛି, ଛଳେ ଧର୍ମ ପୁରା ସେ ମୁଁ ନିଜେ କହୁଛି, ବ୍ରହ୍ମାଜୀ କହୁଛନ୍ତି ଛଲେଇ ଧର୍ମ ଏ ଛଲେଇ ଭୁକ୍ତ ମୟା ଧର୍ମେ ଧର୍ମ ନାୟଂ ତେଜ୍ୟତି ସୁବ୍ରତ, ଏ ସୁବ୍ରତ ବଳି ସବୁ ସହିଛି ସବୁ ସହିଛି। ବ୍ରହ୍ମାଜୀ କହୁଛନ୍ତି ସବୁ ତ ସହିଲା ପୁଣି ବାନ୍ଧିଲେ, ବର୍ତ୍ତମାନ ଗତି କ'ଣ କୁହନ୍ତୁ, କାହିଁକି ବାନ୍ଧିଛନ୍ତି। ଆରେ ବୋକା, ଭଗବାନ କହୁଛନ୍ତି ମୁଁ ଏଥିପାଇଁ ବାନ୍ଧିନି, ଏ ସମୟ ପ୍ରାପ୍ତ ସ୍ଥାନମ ଦୁଷ୍ପ୍ରାପ୍ୟମ ମମରେ ଅପି ଶ୍ରାବଣ୍ୟ ଅନ୍ତରସ୍ୟୟମ୍ ଭବିତେନ୍ଦ୍ର ମଦାଶ୍ରୟ। ହେ ବ୍ରହ୍ମା, ମୁଁ ଏଇଥିପାଇଁ ତାଙ୍କୁ ବନ୍ଧନ କରିଛି, ଏତିକି ସହିଛି, ତାର ଫଳ ବର୍ତ୍ତମାନ କ'ଣ ଜାଣିବ, କ'ଣ ସହିଛି। ମହାରାଜ କୁହନ୍ତି ଯେ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ରଖନ୍ତି ହରି, ତାପରେ ଏ ଜୀବନ ଅନ୍ତେ ପିଧାଇ ଦିଅନ୍ତି ନିଜେ ସ୍ୱୟଂ ଚକ୍ରଧାରୀ। ମୋତେ ବହୁତ ମହାରାଜଙ୍କ ଏଇଟା ଶୁଣନ୍ତି ବହୁତ ଭଲ ଲାଗେ, ଯେ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ରଖନ୍ତି ହରି, ଏ ଜୀବନ ଅନ୍ତେ ପିନ୍ଧାଇ ଦିଅନ୍ତି ନିଜ ନିଜେ ସ୍ୱୟଂ ଚକ୍ରଧାରୀ। କଷ୍ଟ ନ ସହିଲେ କିଏ ଭଗବାନ ପାଇବ, ଆଉ କିଏ ପିନ୍ଧାଇବେ, ଚକ୍ରଧାରୀ ପିନ୍ଧାଇବେ। ଆଉ ସେଇ ଚକ୍ରଧାରୀ ବର୍ତ୍ତମାନ କହୁଛନ୍ତି ଏ ସମୟ ପ୍ରାପ୍ତିତ ସ୍ଥାନମ ଦୁଷ୍ପ୍ରାପ୍ୟ ମରିଅପି, ବ୍ରହ୍ମାଜୀ ତୁମେ ବି ସେ ପୋଷ୍ଟକୁ ଯାଇପାରିବନି, ଏହି ସମୟ ପ୍ରାପ୍ତିତମ ସ୍ଥାନମ ଦୁଷ୍ପ୍ରାପ୍ୟ। ଆରେ ଇନ୍ଦ୍ର ତୁମେ ଆଉ ଜଗତରେ କାହା କଥା କହିବା, ତୁମେ ତ ମୋର ସବୁଠୁ ବଡ଼ ପୁତ୍ର, ତୁମେ ବି ଯାଇପାରିବନି ସେ ଜାଗାକୁ, ଚିନ୍ତା ଦୁଷ୍ପ୍ରାପ୍ୟ, ପ୍ରାପ୍ୟ ପାଇଁ ଉଦ୍ୟମ କଲେ ବି ପ୍ରାପ୍ତି ପାଇଁ ଚେଷ୍ଟା କଲେ ବି ସେ କେବେ ପହଞ୍ଚି ପାରିବେ ନା, ମୁଁ ତା ପାଇଁ ସେ ସ୍ଥାନ ରଖିଛି। ଇନ୍ଦ୍ର କହୁଛନ୍ତି ଆପଣ ସ୍ଥାନ ରଖିଛନ୍ତି ଯେ ବର୍ତ୍ତମାନ ଇନ୍ଦ୍ର ପ୍ରସ୍ତୁତ ହରେଇଦେବ ନା, ବର୍ତ୍ତମାନ ଭିକାରୀ ହେଇକି ବୁଲିବ ନା, ଏଇଟା କ'ଣ ଆପଣଙ୍କର କୃପା ନା, ବର୍ତ୍ତମାନ ତାକୁ ପଠେଇବି ସୁତଳକୁ, ସେ ସ୍ଥାନ ଦେବି, ଆଉ ଇନ୍ଦ୍ର ପ୍ରସ୍ତୁତ ତମ ପାଇଁ ଫିକ୍ସ କରି ରଖିଛି, ସାବର୍ଣ୍ଣ ସାବର୍ଣ୍ଣେ ଅନ୍ତରସ୍ୟ ଅୟମ୍ ଭବ୍ୟତେନ୍ଦ୍ର ମଦାଶ୍ରୟ। ସାବର୍ଣ୍ଣ ମନ୍ୱନ୍ତରରେ ଏଇଟା ବୈବସ୍ପୃତ ମନ୍ୱନ୍ତର ନା ୟା ପରଟା ହଉଛି ସାବର୍ଣ୍ଣ ମନ୍ୱନ୍ତର ନା ପର ଅଷ୍ଟମ ମନ୍ୱନ୍ତରରେ ସାବର୍ଣ୍ଣ ମନ୍ୱନ୍ତରରେ ଇଏ ଇନ୍ଦ୍ର ହବ। ବ୍ରହ୍ମାଜୀ କାଳେ ପ୍ରଶ୍ନ କରିବା ଆଉ ଇନ୍ଦ୍ର ହେଲେ ତ ପୁଣି ଏ କାମ କରିବ, ପୁଣି ଯୁଦ୍ଧ ଆରମ୍ଭ କରିବ କାହା ସାଙ୍ଗରେ? ଇନ୍ଦ୍ର ମାନେ ଇନ୍ଦ୍ର ପୋଷ୍ଟ, ଇନ୍ଦ୍ର ପୋଷ୍ଟଟାକୁ କିଏ ଫିକ୍ସ କରନ୍ତି? ଇନ୍ଦ୍ର ପୋଷ୍ଟକୁ ଫିକ୍ସ କରନ୍ତି ବ୍ରହ୍ମାଜୀ। ବ୍ରହ୍ମାଜୀଙ୍କ ଲୋକ ଶକ୍ତି ଲୋକ ବହୁତ ଉଚ୍ଚରେ, ଏଟା ସୋ ଲୋକ ଇନ୍ଦ୍ର। ଇନ୍ଦ୍ର ପୋଷ୍ଟକୁ ବ୍ରହ୍ମାଜୀ ଦେଖିବେ କେଉଁ ଜୀବ ଇନ୍ଦ୍ର ହବ, ସେଇଠି ଅଶ୍ୱମେଧ ଯଜ୍ଞ କିଏ କରିବ? ବ୍ରହ୍ମାଜୀ ତାଙ୍କୁ ଅଭିଷେକ କରିକି ଯିବେ ଇନ୍ଦ୍ର ପୋଷ୍ଟରେ। ବର୍ତ୍ତମାନ ଆପଣ ଶୁଣିବେ ଲାଷ୍ଟରେ ବାମନ ଦେବକୁ ବର୍ତ୍ତମାନ ଇନ୍ଦ୍ର ପୋଷ୍ଟରେ ବାସ, ଯଦି ପୁରନ୍ଦର ଇନ୍ଦ୍ର ପୋଷ୍ଟରେ ବସିଲେ କିନ୍ତୁ ବାମନ ଦେବକୁ ଅଭିଷେକ କରାହେଲା, ତୁମେ ହେଲ ସମସ୍ତଙ୍କର ଏପରିକି ଇନ୍ଦ୍ରଙ୍କର ମେଣ୍ଟେନର, ତୁମେ ଇନ୍ଦ୍ରକୁ ପୋଷିବ। ତେଣୁ ଇନ୍ଦ୍ର ଏ ସମୟ ପ୍ରାପିତମ ସ୍ଥାନ ଦୃଷ୍ପାପ୍ୟ ଅମେରପି ସାବର୍ଣ୍ଣ ଅନ୍ତରସ୍ୟ ଭବିତ ଇନ୍ଦ୍ର, ଏ ଇନ୍ଦ୍ର ହେବେ ଭଗବାନ କହୁଛନ୍ତି, ସାଧାରଣ ଇନ୍ଦ୍ର ହେବେ ନା। କାଳେ ବ୍ରହ୍ମାଜୀ ଭାବିବେ ଏ ଇନ୍ଦ୍ର ହେଲା ପରେ ପୁଣି ଗର୍ବ ଆସିବ, ଗର୍ବ ତ ଆସିବନି, କାଳେ ପୁଣି ଶତ୍ରୁତା ଭାବ କରିବେ ପୁଣି ପୁରନ୍ଦର ସହିତ, କାଳେ ଅସୁବିଧାରେ ପଡ଼ିବେ। ନା ନା, ମଦାଶ୍ରୟ ମୋର ଆଶ୍ରୟରେ ଇନ୍ଦ୍ର ହେବେ, ଗୋଟେ ସ୍ପେଶାଲ ଇନ୍ଦ୍ର ହେବେ, କେହି ଇନ୍ଦ୍ର ହେଇନାହାନ୍ତି। ବଳି ମହାରାଜ ଇନ୍ଦ୍ର ହେବେ, ସେ ଇନ୍ଦ୍ର ହେଉଛି ସ୍ପେଶାଲ ଇନ୍ଦ୍ର, ମଦାଶ୍ରୟ ଭଗବାନ କହୁଛନ୍ତି ମୋ ଆଶ୍ରୟରେ ସେ ଇନ୍ଦ୍ର ହେବେ, ସମ୍ପୂର୍ଣ୍ଣ ମୁଁ ମ୍ୟାନେଜମେଣ୍ଟ କରିବି। ସେ କେବଳ ତାଙ୍କ ପୋଷ୍ଟରେ ବସେଇକି ମୁଁ କେବଳ ମ୍ୟାନେଜମେଣ୍ଟ କରିବି ସବୁ, ସେ କେବଳ ଆନନ୍ଦ ଭୋଗ କରିବି ବାସ୍, ମଦାଶ୍ରୟ। ବର୍ତ୍ତମାନ ବ୍ରହ୍ମାଜୀ କହିପାରନ୍ତି, ଆପଣ କହିଲେ ଇନ୍ଦ୍ର ପୋଷ୍ଟ ଏ ସମୟ ପ୍ରାପିତମ ସ୍ଥାନ ଦୃଷ୍ପାପ୍ୟ ଅମେରପି ସାବର୍ଣ୍ଣ ଅନ୍ତରସ୍ୟ ଭବତି ଇନ୍ଦ୍ର ମଦାଶ୍ରୟ, କିନ୍ତୁ ବର୍ତ୍ତମାନ ତ ଗୋଟେ ମନ୍ୱନ୍ତର ବାକି ଅଛି ନା, ବହୁତ ଦିନ ବାକି ଅଛି, ସେ କେଉଁଠି ରହିବେ ଏତିକି ଦିନ? ସମସ୍ତେ ତାକୁ ଛାଡ଼ି ପଳେଇଗଲେଣି, ଯିଏ ଇନ୍ଦ୍ର ଥିଲା ସେ କ'ଣ ରାସ୍ତାରେ ଭିକାରୀ ବୁଲିବ ନା କ'ଣ? ଭଗବାନ କହୁଛି ନା ନା, ଶୁଣ ବର୍ତ୍ତମାନ ତା ପାଇଁ ମୁଁ କ'ଣ ରଖିଛି, ତାବତ୍ ସୁତଲ ମଧ୍ୟସ୍ତମ ବିଶ୍ୱକର୍ମ ବିନିର୍ମିତମ ଯଥାଧାୟ ବ୍ୟଧାୟଶ୍ଚ କ୍ରମସ୍ତନ୍ଦ୍ରାପରାଭବ ନୌପସର୍ଗ ନିବସତମ ସମ୍ଭବନ୍ତି ମମ ଇଚ୍ଛୟା। ମୁଁ ତା ପାଇଁ ଗୋଟେ ସ୍ଥାନ ରଖିଛି, ଏ ସମୟ ପ୍ରାପିତମ ସ୍ଥାନ ଦୃଷ୍ପାପ୍ୟ ଅମେରପି, ଅମରମାନେ ଦେବତାମାନେ ଯେଉଁ ଜାଗାକୁ ଯାଇପାରନ୍ତି ନା ସେଇ ଜାଗାଟା ମୁଁ ତାଙ୍କ ପାଇଁ ତିଆରି କରିବି। ସେଇଟା କେଉଁ ଜାଗା ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି? ଦେଖନ୍ତୁ ଭଗବାନ ସେଥିପାଇଁ ତ ରାବଣ ଆମକୁ କହୁଥିଲେ ନା, ସେଥିପାଇଁ ରାବଣ ଇଚ୍ଛା କରିଥିଲା ସୁତଳ ରହିବା ପାଇଁ, ଆଉ ଭଗବାନ ତ ଗୋଟେ ବୁଢ଼ାଙ୍ଗୁଳିରେ ବୁଦ୍ଧଙ୍ଗୋଷ୍ଠୀରେ ରାବଣକୁ ମାରିଲେ ଗୋଟେ କିକ୍ 60,000 ଯୋଜନ ଦୂରରେ ପଡ଼ିଲେ ନା, 60 ନା 80,000 ଯୋଜନ ଦୂରରେ ପଡ଼ିଲା, ପଞ୍ଚମ ସ୍କନ୍ଧରେ ପଡ଼ିନେବେ ଆପଣ ବାମନ ଦେବ ମାରିଲେ। ଏତେ ଫ୍ୟାସିଲିଟିଜ୍ ଅଛି, ଲୋକମାନେ ଟିକେ ଜାଣିବା ଦରକାର ଏ ଜଗତରେ କ'ଣ ଫ୍ୟାସିଲିଟିଜ୍ ଅଛି, ଭଗବାନ ଭକ୍ତ କ'ଣ ଫ୍ୟାସିଲିଟି ଦେଉଛନ୍ତି ଦେଖନ୍ତୁ। ତାବତ୍ ସୁତଲ ମଧ୍ୟସ୍ତମ ବିଶ୍ୱକର୍ମା ବିନିର୍ମିତମ, ବିଶ୍ୱକର୍ମା ସବୁ ଦେବତାଙ୍କ ପାଇଁ ନିର୍ମାଣ କରନ୍ତି। ବିଶ୍ୱକର୍ମା କ'ଣ? ଆର୍କିଟେକ୍ଚର, କ'ଣ କୁହନ୍ତି ଇଂଲିଶରେ, ଆର୍କିଟେକ୍ଚର ନା ଯାହା ବି ହୁଅନ୍ତୁ, ଆର୍କିଟେକ୍ ଏଠି ତ କ'ଣ ଆର୍କିଟେକ୍, ଆର୍କିଟେକ୍ କରି କରି କଲା ପରେ ଭୁଷୁଡ଼ି ଯାଉଛି ଘର ମର ଏତିକି ଲୋକ, ସେ ଆର୍କିଟେକ୍ ବିଶ୍ୱକର୍ମା ନୁହନ୍ତି। ବିଶ୍ୱକର୍ମା ସ୍ପେଶାଲ ଆର୍କିଟେକ୍, ତାଙ୍କୁ କିଏ ସୃଷ୍ଟି କରିଛନ୍ତି? ଭଗବାନ, ଏହି ବଳି ମହାରାଜଙ୍କର ଭାଇ। ତେଣୁ ତାବତ୍ ସୁତଲ ମଧ୍ୟ ଆସ୍ତେ ବିଶ୍ୱକର୍ମା ବି ନିର୍ମିତ, ବିଶ୍ୱକର୍ମା ନିର୍ମାଣ କରିଛନ୍ତି। ବିଶ୍ୱକର୍ମାଙ୍କର ଗୋଟେ ଗ୍ରୁପ୍ ଅଛି, ଆର୍କିଟେକ୍ର କିଛି ଗ୍ରୁପ୍ ଥାନ୍ତି ନା, ଯେଉଁମାନେ କଣ୍ଡକ୍ଟ କରନ୍ତି, ଆର୍କିଟେକ୍ ଯିବେ ଗୋଟେ ଡିଜାଇନ୍ ଦେଇକି ପଳେଇ ଆସିବେ ବିଶ୍ୱ। କିନ୍ତୁ ସୁତଳ ଲୋକରେ 24 ଘଣ୍ଟା ଡ୍ୟୁଟି ଦେଇକି ବିଶ୍ୱକର୍ମା ନିଜେ ତିଆରି କରିଥିଲେ, ପୁରା ପ୍ରେଜେଣ୍ଟ ରହିଥିଲେ, କାଳେ କନଷ୍ଟ୍ରକ୍ସନ୍ ଭୁଲ ହେଇଯିବ ବଳି ମହାରାଜ। ବିଶ୍ୱକର୍ମା ବିନିର୍ମିତ ଏବଂ ଯତ୍, ଏବଂ ସେଠି କ'ଣ 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 ଅଛି, ଯତ୍ ଆଧାୟ ବ୍ୟାଧାୟ, ଏତିକି ଜିନିଷ ନାହିଁ ମନେ ରଖନ୍ତୁ ସୁତଳ ଲୋକରେ। ଆଧାୟ, ଆଧାୟ ମାନେ ମନବ୍ୟଥା। ଆରେ ବ୍ରହ୍ମା ସେ ଯଦି ଇନ୍ଦ୍ର ପୋଷ୍ଟରେ ରହୁଛି ସବୁବେଳେ ଚିନ୍ତା ରହୁଛି ନା, ବଳି ମହାରାଜ ଇନ୍ଦ୍ର ପୋଷ୍ଟରେ ରହିଲେ ବି ସବୁବେଳେ ଦେବତାମାନଙ୍କର ଭୟ ରହୁଛି, ମନରେ ଦୁଃଖ ପାଉଛି, କିନ୍ତୁ ସୁତଳ ଲୋକକୁ ଗଲେ ଆଧାୟ ନା, ଆଧାୟ ମାନେ ମନବ୍ୟଥା ନାହିଁ, ବ୍ୟାଧାୟ, ବ୍ୟାଧାୟ ମାନେ ବ୍ୟାଧି କାହାକୁ କୁହାଯାଏ, ବ୍ୟାଧି ଶରୀର ବ୍ୟଥାଟାକୁ ବ୍ୟାଧି କୁହାଯାଏ, ବ୍ୟାଧାୟ ବି ନାହିଁ। ଯତ୍ ଆଧାୟ ବ୍ୟାଧାୟ ଆଉ କ'ଣ ନାହିଁ, କ୍ଲମ, କ୍ଲମ ଅଛି ନା, କ୍ଲମ, କ୍ଲମ ମାନେ କ୍ଲାନ୍ତି ନାହିଁ, ଲେଜିନେସ୍, ଦେହ ବଥା ହେଇଯିବ, ମେସେଜ ଦରକାର, ଏସବୁ ଦରକାର ନିଜେ ସବୁବେଳେ ପୁରା ପ୍ରମ୍ପ୍ଟ ପ୍ରଭୁଙ୍କ ସେବା ପାଇଁ, ବଡି ପୁରା ଫିଟ୍ ଆଉ ତନ୍ଦ୍ରା ଆଲସ୍ୟତା ନାହିଁ, କ୍ଲାନ୍ତି ନାହିଁ। କ୍ଲାନ୍ତି ମାନେ ଯାହା କୁହନ୍ତି, ବହୁତ ପରିଶ୍ରମ କଲା ପରେ ଲୋକ କ୍ଲାନ୍ତି ହେଉଛନ୍ତି, କୀର୍ତ୍ତନ ଟିକେ କରିଦେବା ପରେ ଆମର କ୍ଲାନ୍ତି ହେଉଛି, ଏ ଜଗତରେ ବି ସେଠି ନାହିଁ ତା। ଆଉ ତନ୍ଦ୍ରା ନାହିଁ, ଆଲସ୍ୟତା ନାହିଁ, ଆଉ ପରାଭବ, ପରାଭବ ମାନେ କେହି ଶତ୍ରୁ ନାହାନ୍ତି, ସୁତଳ ଲୋକରେ କେହି ଶତ୍ରୁ ନାହାନ୍ତି। ଭୋଳି ମହାରାଜ ଭଗବାନ ଏଭଳି ସ୍ଥାନ ଦେଲେ କେହି ଶତ୍ରୁ ନାହାନ୍ତି ସେଠି। ଆଉ କ'ଣ ନାହିଁ, ନ ଉପସର୍ଗ, ବାହିର ଡିଷ୍ଟର୍ବାନ୍ସ କିଛି ନାହିଁ। ଭୋଳି ମହାରାଜ ଯେତେବେଳେ ପ୍ରବଚନ କରନ୍ତି ବାହାରୁ କୌଣସି ଫିଲ୍ମ ଗୀତ ଆସେନି, ପୁରା ସାଇଲେଣ୍ଟ। ଭଗବାନ ତ ନିଜେ ସବୁ ଡୋର ବନ୍ଦ କରିକି ସିଲ୍ କରି ଠିଆ ହେଇଥିଲେ ଆଉ, ଆଉ ଭଗବାନ ଯେଉଁଠି ଅଛନ୍ତି ଆଉ ସେଠି ସାଉଣ୍ଡ ଆସିକିନି, ଆଉ ଯେଉଁ ସାଉଣ୍ଡ ଆସିକି ଭଗବାନ ସେଠି ମହାମନ୍ତ୍ର କରିକି ବନ୍ଦ କରିଦିଅନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନ କ'ଣ କରୁଥିବେ ସବୁବେଳେ କ'ଣ ବନ୍ଧୁ କରି ଠିଆ ହେଇଥିଲେ, ଆପଣ ବିଚାର କରି ଦେଖନ୍ତୁ, କ'ଣ ଚବିଶ ଘଣ୍ଟା କ'ଣ ବାମନଦେବ ଜଗି, ବାମନଦେବ ବଳି ମାରି ଜଗି ବସିଥିବେ ନା କ'ଣ କରୁଥିବେ, ବସି ବସି ବିରକ୍ତ ହେଇଗଲେ ସିଏ ବି ଚିନ୍ତା କରୁଥିବେ ନା, ନାମ କରୁଥିବେ ନା, ଆଉ କ'ଣ କରିବେ, ତାଙ୍କ ନାମ ତାଙ୍କୁ ଭଲ ଲାଗେ, ବହୁତ ଭଲ ଲାଗେ। ସେଥିପାଇଁ ତ ମହାପ୍ରଭୁ ରୂପରେ ନିଜେ କାନ୍ଦି କାନ୍ଦି ନିଜ ନାମ କରୁଥିଲେ ନା, ଆମ ନାମଟା ଯେ ଆମକୁ ଭଲ ଲାଗୁଛି। ପଚାର ତୁମ ନାମ କ'ଣ, ମୁଁ ମିଷ୍ଟର, ମୁଁ ମିଷ୍ଟର। ତୁମ ସ୍ତ୍ରୀ ନାମ, ମୋ ସ୍ତ୍ରୀ ନାମ ମିସେସ, ମିସେସ ମିଷ୍ଟର, ମିଷ୍ଟର ଆମେ ଦାସ, ଆମ ନାଁ କଲାବେଳକୁ ଆମର କେତେ ଗର୍ବ ଆସୁଛି। ଆଉ ଭଗବାନଙ୍କ ତାଙ୍କ ନିଜ ନାମ ଯେତେବେଳେ ଉଚ୍ଚାରଣ କରୁଥିବେ କେତେ ଆନନ୍ଦ ଲାଗୁଥିବ, ବିଚାର କରନ୍ତୁ, ଏ କଳ୍ପନା ବସ୍ତୁ ନା, ଭଗବାନ ନିଜ ନାମ ନିଜେ କରନ୍ତୁ, ଆମ ନାମ ଯେ ଆମକୁ ଉଚ୍ଚାରଣ କରିବାକୁ ଭଲ ଲାଗୁଛି, ଗର୍ବ ଲାଗୁଛି, ଆନନ୍ଦ ଲାଗୁଛି। ଭଗବାନ ତାଙ୍କ ନାମ ବଳି ମହାରାଜଙ୍କ ପାଖରେ ସବୁ ଚବିଶ ଘଣ୍ଟା ଭଗବାନ ଡ୍ୟୁଟି ଦେଉଛନ୍ତି। ନ ଉପସର୍ଗ ନିବସତାମ, ସେଠି ଯେଉଁମାନେ ବାସ କରୁଛନ୍ତି ତାଙ୍କ ପାଇଁ ବାହାରେ ଡିଷ୍ଟର୍ବାନ୍ସ କିଛି ନାହିଁ। ଆଚ୍ଛା ଏଇଟା କେମିତି ନାହିଁ, ସମ୍ଭବନ୍ତି ମମ ଇଚ୍ଛା, ଭଗବାନ କହୁଛନ୍ତି ମୋର ଦୃଷ୍ଟି, ମୁଁ ସବୁବେଳେ ଶୁଭ ଦୃଷ୍ଟି ସୁତଳ ଲୋକରେ ରଖିଛି, ଦ୍ୱାର ଦେଶରେ ରହିଛି, ମୋର ସବୁବେଳେ ଶୁଭ ଦୃଷ୍ଟି, ମୋର ଅମୃତ ବର୍ଷିଣୀ ଦୃଷ୍ଟି ସବୁବେଳେ ରହିଛି ସୁତଳ ଲୋକ, ଏବଂ ବଳି ମହାରାଜଙ୍କ ଦୃଷ୍ଟି ମଧ୍ୟ ମୋ ପ୍ରତି ରହିଛି ମମ ଇଚ୍ଛା। ବର୍ତ୍ତମାନ ପ୍ରଶ୍ନ କରିବେ, ବର୍ତ୍ତମାନ ଏତିକି ବ୍ରହ୍ମାଜୀ କହିସାରିବା ବେଳେ ଭଗବାନ ପ୍ରବଚନ ବୁଲାଇ ଦେଲେ, ବଳି ବନ୍ଧନରେ ପଡ଼ିଛନ୍ତି। ବର୍ତ୍ତମାନ ଗରୁଡ଼ଙ୍କୁ କହିଲେ, ବଳି ଏ ଗରୁଡ଼, ବଳିଙ୍କୁ ବର୍ତ୍ତମାନ ବନ୍ଧନରୁ ଖୋଲ। ବର୍ତ୍ତମାନ ଏ ଶ୍ଳୋକ ସରିବ, ଗରୁଡ଼ ଆସିବେ, ତାଙ୍କର କେଉଁଥିରେ ବାନ୍ଧିଥିଲେ, ବାନ୍ଧିଥିବେ ବୋଧେ ସେ ପାଦରେ କି ଚଞ୍ଚୁରେ, ବର୍ତ୍ତମାନ ଖୋଲିବେ ବି ସେଇ ଚଞ୍ଚୁରେ, କିନ୍ତୁ ଖୋଲିବେ ଶୀଘ୍ର ଶୀଘ୍ର ଖୋଲିବେ, ବାନ୍ଧିଲା ବେଳେ ବଡ଼ କଷିକି ବାନ୍ଧିଲେ, ତେଣୁ ଖୋଲିଲା ବେଳେ କେତେ ଶୀଘ୍ର ଖୋଲିଥିବେ ଆପଣ ହିସାବ କରନ୍ତୁ। ଭଗବାନ ସାଙ୍ଗେ ସାଙ୍ଗେ ତୁମେ ସେତେବେଳକୁ ଯାଅ, ପ୍ରିପେୟାର ହେଇଯାଅ ସେତେବେଳେ ଯିବା ପାଇଁ। ବର୍ତ୍ତମାନ ଭଗବାନ ଦୁଇଟି ଶବ୍ଦ ଦେଖନ୍ତୁ, ଏଇ ଛଳନା ପୁରୁଷ, ଏଇ ପ୍ରଭୁ ବାମନଦେବ ଯିଏ କହୁଥିଲେ, ଏ ତୁ ଶପଥ କରିକି ମତେ ଭୂମି ଦେଇପାରୁନି, ତୁ ନର୍କକୁ ଯା, ସେ ବର୍ତ୍ତମାନ କୋଉ ନର୍କକୁ ପଠାଉଛନ୍ତି ଦେଖନ୍ତୁ, ନର୍କକୁ ନିରୟକୁ ପଠାଉନା, ନିଳୟକୁ ପଠାଉଛନ୍ତି। ସିଏ ଛଳନା କରି କହୁଥିଲେ ତୁ ବର୍ତ୍ତମାନ ନର୍କକୁ ଯିବୁ, ମତେ ତିନି ପାଦ ଭୂମି ଦେଇପାରିଲୁନି, କି ସିଏ ବର୍ତ୍ତମାନ ନିଜେ ନିରୟକୁ ନ ପଠେଇ ନିଳୟକୁ ପଠାଉଛନ୍ତି ଦେଖନ୍ତୁ। ଆଉ କ'ଣ ଡାକୁଛନ୍ତି, ଦୁଇଟି ସମ୍ବୋଧନ ଏଠି କରିଛନ୍ତି, ଇନ୍ଦ୍ର ମହାରାଜ ପାଇ ଭୋଭଦ୍ରସ୍ତୁତେ ସୁତଲମ ସ୍ୱର୍ଗ ଭି ପ୍ରାର୍ଥ୍ୟମ ଜ୍ଞାନ୍ତି ଭି ପରିବାରିତ ଏ ବୋଲି କହିଲେନି ସେଠି, ଆଉ ସେଠି ଆଉ ତ ପୁରା ମହାରାଜ, କାରଣ ଇନ୍ଦ୍ରପୃଷ୍ଠ ରଖିଛନ୍ତି ତ, ବାବା ତୁମେ ବର୍ତ୍ତମାନ ବି ମହାରାଜ, ମହାରାଜ ଯୋଉଠି ପଠୁ ସେଠି ବି ମହାରାଜ ହେଇ ରହିବ, ଗୋଟିଏ ମହାରାଜ ପୋଷ୍ଟକୁ ନେଇଗଲି, ଇନ୍ଦ୍ର ପୋଷ୍ଟ ନେଇଗଲି, କିନ୍ତୁ ସବୁଦିନ ପାଇଁ ତୁମର ଫିକ୍ସ କରିକି ମହାରାଜ କରି ରଖିଦେଲି। ବର୍ତ୍ତମାନ ଦୁଇଟି ଶବ୍ଦ ଡାକୁଛନ୍ତି, ଇନ୍ଦ୍ର ଭଗବାନ ଇନ୍ଦ୍ର, କଣ ଇନ୍ଦ୍ର ସେ ତୁମେ ବାନ୍ଧିକି ରଖିଛ, ଆଉ ଇନ୍ଦ୍ର ମର୍ଯ୍ୟାଦା ତାଙ୍କର ରଖିଛ, ହଁ ଇନ୍ଦ୍ର ମହାରାଜ, ମହାରାଜ ବୋଲି କହୁଛନ୍ତି, ଯାହି ଯାଆନ୍ତୁ, ଭଦ୍ର ଅସ୍ତୁ, ତୁମର ମଙ୍ଗଳ ହଉ। ମୁଁ କେଉଁଠିକି ଯିବି, ମୋର ମୋତେ ଯିବାକୁ ପଡିବ, ହଁ ଯିବାକୁ ପଡିବ, କେଉଁଠିକି ନା ସୁତଳମ ସ୍ୱର୍ଗ ବି ପ୍ରାର୍ଥମ, ଯେଉଁ ସୁତଳ ରୂପକ ସ୍ୱର୍ଗ ବା ସ୍ୱର୍ଗର ଦେବତାମାନେ ଯେଉଁ ସୁତଳ ଲୋକ ପ୍ରାର୍ଥନା କରନ୍ତି, ବା ସୁତଳ ଯାହାକି ସ୍ୱର୍ଗର ସମସ୍ତ ଭୋଗ ସେଇଠି ଅଛି, ଏ ଜଡ଼ ସ୍ୱର୍ଗ ନାହିଁ, ଚିନ୍ମୟ ସ୍ୱର୍ଗ, ତୁମେ ସେଇଠିକି ଯାଅ, କାହା ସହିତ ଯାଅ, ବୋଲି ମାନେ ମୁଁ ଏକୁଟିଆ ଯିବି ନା କ'ଣ, ନା ଜ୍ଞାନ୍ତି ବି, ଯେତେ ଜଣ ଲୋକଙ୍କୁ ତୁମେ ଜାଣ, ଭକ୍ତକୁ ସାହାଯ୍ୟ କଲେ ଏଇ ଫଳ। ଏମାନେ ସମସ୍ତେ ଅସୁର ଥିଲେ, କିନ୍ତୁ ବଳି ମହାରାଜ କେବଳ ଭକ୍ତ ଥିଲେ, କିନ୍ତୁ ଅସୁର ମାନେ ବଳି ମହାରାଜାଙ୍କ କାର୍ଯ୍ୟରେ ସାହାଯ୍ୟ କରିଥିଲେ ବୋଲି ବର୍ତ୍ତମାନ ସମସ୍ତେ ସମାନ ଫେସିଲିଟି ପାଇବେ, ବଳି ମହାରାଜ ଯେଉଁ ଫେସିଲିଟି ପାଇଲେ ଅସୁର ମାନେ ସେ ଫେସିଲିଟି ପାଇବେ। ତେବେ ଭକ୍ତକୁ ସାହାଯ୍ୟ କଲେ ଏଇ ଫଳ ମିଳେ। ଜ୍ଞାତି ଯେଉଁମାନେ ଯୁଦ୍ଧରେ ତୁମକୁ ସାହାଯ୍ୟ କରିଛନ୍ତି, ଯେଉଁମାନେ ତୁମ ସେବାର ସାହାଯ୍ୟ କରିଛନ୍ତି, ତାଙ୍କୁ ନେଇକି ଯାଅ। କାଳେ ବଳି ମହାରାଜ ପଚାରିବେ ମୋର ପରିବାର ବିନ୍ଧ୍ୟାବେଳେ ଯିବେ କି ନାହିଁ, ନା ନା ପରିବାର ବି ସମସ୍ତଙ୍କୁ ନେଇକି ଯାଅ। କାଳେ ଇଏ ଭାବି ବଳି ମହାରାଜ ଭାବି ଆରେ ବିନ୍ଧ୍ୟାବେଳେ କହୁଥିଲେ ନା ବନ୍ଧା ହେଇଛି ଠିକ ହେଇଛି, ତାଙ୍କୁ ଛାଡ଼ି ଦେଇକି ପଳେଇବି। ସିଏ ନିଜେ ମତେ କହୁଥିଲେ ନା ବାନ୍ଧି ଯେ ଠିକ କରିଛି, ତାଙ୍କୁ ଛାଡ଼ି ପଳେଇବି, ନା ନା ପରିବାର ବି ପିଲା ଛୁଆ ସମସ୍ତଙ୍କୁ ନେଇକି ଯିବ, ବିନ୍ଧ୍ୟାବେଳେ ଆଗେ ନେଇକି ଯିବ ପରିବାର ବି। ଇନ୍ଦ୍ର ମହାରାଜ ଯାହି ଭୋଭଦ୍ରମ ତୁମର ମଙ୍ଗଳ ହେଉ, ଅସ୍ତୁତେ ସୁତଲମ ସ୍ୱର୍ଗ ବି ପ୍ରାର୍ଥ୍ୟମ ଜ୍ଞାତି ବି ପରିବାର। ଚକ୍ରବର୍ତ୍ତୀ କହୁଛନ୍ତି ଏବଂ ବ୍ରହ୍ମାଣମ ପ୍ରତିଭୁକ୍ତା ସାକ୍ଷାତ ବଲିମାହ ଇନ୍ଦ୍ରସେନ ଇତି ମହାରାଜ ଇତି ତବ ମହାରାଜତ୍ୱ ନାମ ଜାତି। ତୁମର ମହାରାଜ ଯୋଉ ଅଧିକାର ଏଇଟା ବର୍ତ୍ତମାନ ଗଲାନି, ସବୁଦିନ ପାଇଁ ରହିବ। ସେଥିପାଇଁ ଭଗବାନ ତମକୁ ଇନ୍ଦ୍ର ବୋଲି ଡାକିଲେ, ଇନ୍ଦ୍ର ଡାକି ସାରିଲା କାଳେ ସେ ଭାବିବେ ଇନ୍ଦ୍ର ତମକୁ ପଳେଇଲେ ନା ମହାରାଜ, ତୁମେ ସେଇ ମହାରାଜ। ଯତ ସ୍ୱର୍ଗ ବି ପାର୍ଥମେବ ନ ତୁ ଲଭ୍ୟାମ ସ୍ୱର୍ଗ, ଏଠି ସ୍ୱର୍ଗମ ଅର୍ଥ ସ୍ୱର୍ଗ ବି ଅର୍ଥ ସ୍ୱର୍ଗର ଦେବତାମାନେ ଯେଉଁ ପ୍ରାର୍ଥନା କରନ୍ତି ଇନ୍ଦ୍ରାଦି ବ୍ରହ୍ମାଦି ସେମାନେ ପ୍ରାପ୍ତ ହୁଅନ୍ତି ନା, ତୁମେ ସେଇ ସୁତଳ ଲୋକଙ୍କୁ ଯାଅ। ବର୍ତ୍ତମାନ ବଳି ମହାରାଜ କେତେ ନମ୍ର ଦେଖନ୍ତୁ, ବଳି ମହାରାଜ କହିବେ ମୁଁ ସୁତଳ ଲୋକକୁ ଯିବି ଯେ, କିନ୍ତୁ ଆପଣ ଯେଉଁଠି ରହିବେ ନା ମୋର ପୁଣି ସେଠି ଶତ୍ରୁ ହେବେ, କାରଣ ମୁଁ ଅସୁରମାନଙ୍କ ସାଙ୍ଗରେ ରହିବି ନା, କାରଣ ମୁଁ ଇନ୍ଦ୍ର ପୋଷ୍ଟରେ ନିଜେ ଥିଲି, ମୋ ଭାଇ ନିଜେ ପୁରନ୍ଦର ମୋର ଶତ୍ରୁ, ମୁଁ ସେଠି ଗଲେ କ'ଣ ପୁରନ୍ଦର ମୋର ଶତ୍ରୁତା ଆଚରଣ କରିବେନି, ମୁଁ କେମିତି ନିର୍ବିଘ୍ନରେ ଭଜନ କରିବି। ଆଉ ମୋର ଯେଉଁମାନେ ଅସୁରମାନେ ମୋର ବିରୋଧ ହେଇକି ଯୁଦ୍ଧରୁ ପଳେଇ ଯାଇଛନ୍ତି, ସେମାନେ ତ ମୋତେ ପ୍ରୋଟେଷ୍ଟ କରିବେ ନା, କହିବେ ଧୀରୁ ତୁମେ ବର୍ତ୍ତମାନ ରାଜା ହେବ, ସେ ଆପଣ ରାଜା ବୋଲି କହିଲେ ତ ସେମାନେ ମୋତେ ରାଜା ବୋଲି କହିବେନି। ଭଗବାନ କହିଲେ ନା, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ନତ୍ୱାମ ବିଭବିଷ୍ୟନ୍ତେ ଲୋକେ ସାକି ମୁଁ ତାପରେ ତୁତ୍ସାତନମତି ଗାୟ ଦୈତ୍ୟାଶ୍ଚକ୍ରମେ ସୁଦୟସ୍ୟତି। ଏ ବଳି ତୁମେ ମନେ ରଖ, ନତ୍ୱାମ ଅଭିଭବିଷ୍ୟନ୍ତି ତୁମକୁ କେହି ପରାଭବ କରିପାରିବେନି, କେହି ପରାସ୍ତ କରିପାରିବେ, ମୁଁ ତୁମକୁ ବର ଦଉଛି। ଇନ୍ଦ୍ର ତ କେବେ ସେଠିକି ଯିବ ନା, ମୁଁ ତ ଜଗିକି ରହିଛି ନା। ଆଉ ଯେଉଁ ତୁମର ନିଜ ଅସୁରକୂଳ ଲୋକମାନେ ତୁମକୁ ଭୀରୁ ବୋଲି କହି ଯୁଦ୍ଧରୁ ପଳାୟନ କରିଛନ୍ତି, ସେମାନେ ଶତ୍ରୁତା ଆଚରଣ କରିବେନି। ଆଉ ଯଦି ସେମାନେ ଶତ୍ରୁତା ଆଚରଣ କରନ୍ତି, ଦୈତ୍ୟାଂଶ ଚକ୍ର ମେ ସୁଦୈଷ୍ୟତି, ମୁଁ ନାଶ କରିବି ମୋ ସୁଦର୍ଶନ ଚକ୍ରରେ। ଯଦି କୌଣସି ଅସୁର ତୁମକୁ ପ୍ରୋଟେଷ୍ଟ କରନ୍ତି, ସଫା କରିଦେବି। ଭଗବାନ ଏମିତି ବଳି ମହାରାଜ ପଠାଉଛନ୍ତି। ଏବଂ କି ମୁଁ ତା ଉପରେ ଲୋକେ ସମ୍ବଳି ମହାରାଜ କାଳେ କହିବେ ଇନ୍ଦ୍ର ଆଟାକ୍ ନ କରିପାରେ, ଆଉ ଯେଉଁମାନେ ବାୟୁ ଅଛନ୍ତି ଅଗ୍ନି ଅଛନ୍ତି ଲୋକପାଳ ମାନେ, ଏମାନେ କାଳେ ମୋତେ ସେ ସୁତଳ ଲୋକକୁ ଆକ୍ରମଣ କରିବେ ନା, ଲୋକେ ସା କୌଣସି ଲୋକପାଳ ତୁମକୁ ପରାଭବ କରିପାରିବେନି, ମୁଁ ଆଶୀର୍ବାଦ ଦେଉଛି। ଆଉ ଯଦି କେହି ତୁମ ସାଙ୍ଗରେ ଚ୍ୟାଲେଞ୍ଜ କରେ ତତ୍ ଶାସନମ ଅତି ଗାୟ, ତୁମର ଶାସନକୁ ଅତିକ୍ରମ କରି କିଏ ମାନିବନି, ମୁଁ ତାକୁ ସୁଦର୍ଶନ ଚକ୍ର ବିନାଶ କରିବି। ବର୍ତ୍ତମାନ ବଳି ମହାରାଜ କହୁଛନ୍ତି ଆପଣ, ମୁଁ ତ ଇନ୍ଦ୍ର ପୋଷ୍ଟ ପାଇଁ ସର୍ବସ୍ୱ ଦେଇନି ନା, ଆପଣ ମୋତେ ସୁତଳ ଲୋକକୁ ପଠେଇଦେଲେ ମୁଁ ଖୁସି ହେଇଯିବି ଆପଣଙ୍କ ବିନା। ଭକ୍ତ ପଦରେ ଖୁସି ନୁହେଁ, ଭକ୍ତ ଚାହେଁ ମୋତେ ପଦ କିଏ ଦେଲା, ପଦ ଅଧିକାରୀକୁ ସେ ଖୋଜେ। ଭକ୍ତ ସବୁବେଳେ ପଦ ଅଧିକାରୀକୁ ଖୋଜେ, ପଦକୁ ଖୋଜେ ନା, କିଏ ମୋତେ ଅଧିକାର ଦେଲା। ଅଧିକାରୀ ବ୍ୟକ୍ତିକୁ ଖୋଜିବା ଦରକାର, ଅଧିକାରକୁ ଖୋଜିବା ଦରକାର ନୁହେଁ। ଆମେ ଭକ୍ତ ହେଇଛେ, କିଏ ମୋତେ ଭକ୍ତ କଲା, ଆମେ ଅଧିକାର ଖୋଜେ ମୁଁ ଭକ୍ତ ନା, କିଏ ମୋତେ ଭକ୍ତ ଅଧିକାରଟା କିଏ ଦେଇଛି, ମୋ ଗୁରୁଦେବ ବୈଷ୍ଣମାନେ ମୋତେ କୃପା କରିଛନ୍ତି ମୁଁ ଭକ୍ତ ହେଇଛି, ଗୁରୁକୃଷ୍ଣ ମୋତେ କୃପା କରିଛନ୍ତି, ତାଙ୍କ ବିନା ମୋ ଅଧିକାର ମୁଁ କିଭଳି ଜଣେ ଭକ୍ତ ବୋଲି ନିଜକୁ ପ୍ରତିପାଦନ କରିବି, ମୁଁ କିଭଳି ସ୍ୱତନ୍ତ୍ର ହେଇକି ରହିବି। ଇଏ ହେଉଛି ବୈଷ୍ଣବ ମନୋଭାବ। ବଳି ମହାରାଜ ଏତେ ଆଶୀର୍ବାଦ ପାଇଗଲା ପରେ ବି ପ୍ରଭୁ ଆପଣଙ୍କ ଛଡ଼ା ମୁଁ ଯିବିନି ସୁତଳ ଲୋକ, ମୁଁ ଏତେ ସ୍ୱର୍ଗ ଭୋଗ ପାଇଲେ ଆପଣ ନଥିବେ ମୋର କ'ଣ ଲାଭ ହବ। ଭଗବାନ କହିଲେ ତୁମେ କ'ଣ ଭାବୁଛ ମୁଁ ତୁମ ସାଙ୍ଗରେ ଯିବିନି ବୋଲି, ମୁଁ ତ ସେଥିପାଇଁ ବନ୍ଦନ କରିଥିଲି। ବର୍ତ୍ତମାନ କହୁଛନ୍ତି ରକ୍ଷିଷ୍ୟେ ସର୍ବତଃମ୍ ତ୍ୱାଂସାନୁଗସ ପରିଚ୍ଛଦମ୍ ସଦା ସନ୍ନିହିତମ୍ ବୀରମ୍ ତତ୍ର ମାଂ ଦକ୍ଷତେ ଭବାନ। ହେ ବୀର, ସେ ଡାକିଲେ ମହାରାଜ ଇନ୍ଦ୍ର ବର୍ତ୍ତମାନ ଡାକୁଛନ୍ତି, ହେ ବୀର ରକ୍ଷସି ସର୍ବତୋହମ୍, ତୁମର ଜ୍ଞାତି ତୁମର ପରିବାର ସମସ୍ତଙ୍କୁ ମୁଁ ରକ୍ଷା କରିବି। ରକ୍ଷସୀ ମାନେ ପୂର୍ବରୁ ତ କହିଥିଲେ ସୁଦର୍ଶନ ଚକ୍ର ରକ୍ଷା କରିବି ନା, ବର୍ତ୍ତମାନ ରକ୍ଷସୀ ମାନେ ମୁଁ ପାଳନ କରିବି, ତୁମକୁ କୌଣସି ସେବା ହେଠି ତୁମକୁ କିଛି କରିବାକୁ ପଡ଼ିବନି, କେବଳ ମୋର କଥା ଶୁଣିବ, ମୋର ନାମ କୀର୍ତ୍ତନ କରିବ, କୌଣସି ସେବା ତୁମର ନାହିଁ, ମୁଁ ଯାହା ତୁମର ମେଣ୍ଟେନାନ୍ସ ଦରକାର ମୁଁ ସବୁ ଦେବି। ରକ୍ଷସୀ ଅର୍ଥ ଏହା, ରକ୍ଷସୀ ସର୍ବତ ଅୟମ ସର୍ବତ ଭାବରେ ରକ୍ଷା କରିବି, ସବୁକିଛି ରକ୍ଷା କରିବି। ଆଉ ତ୍ୱଂ ସାନୁବ ସପରିଛଦମ ବଳିମାରେ ଭାବି ଆପଣ ସେମାନେ ମୋତେ ରକ୍ଷା କରିବେ, ମୋର ଅସୁର ଯେଉଁମାନେ ଅଛନ୍ତି ତାଙ୍କେ ରକ୍ଷା କରିବେ, ସେମାନେ ତ ବଦମାସ କରିବେ, ସେଠି ସେମାନେ ଭଜନ କରିବେନି ନା। ସ ଅନୁଗ ତୁମର ଅନୁଚର ସହିତ ସପରିଛଦମ, କେତେ ଭଗବାନ କୃପା, ସପରିଛଦମ ତୁମର ଯାହା ଉପକରଣ ଅଛି, ତୁମର ବେଡ଼ସିଟ୍ ଧୋଇବା କତୁରୁ ଆରମ୍ଭ କରି ତୁମର ପାଦ ଧୋଇବା ଜାଗା ଯାହା ସବୁ ଅଛି। ଆରେ ପରିଚ୍ଛଦ ମାନେ କ'ଣ ଆପଣ ଭାବୁଛନ୍ତି? କ'ଣ ବଳି ମହାରାଜ ଭଗବାନ ଏମିତି ବନ୍ଧନ କରିଥିଲେ ଦାସ ହେବେ? ଆଉ ଭଗବାନ ଏହା ଚାହାନ୍ତି, ଭାଗବତରେ ଉଦ୍ଧବକୁ ନିଜେ କହୁଛନ୍ତି, ମୁଁ କେବଳ ଖୋଜି ବୋଲେ ଭକ୍ତ ଅଙ୍ଗ୍ରୀ ପଦ ରେଣୁ ବି, ଭକ୍ତର ପାଦ ରେଣୁ କେଉଁଠି ପଡ଼ୁଛି ମୁଁ କେବଳ ଖୋଜି ବୋଲେ ସେଟାକୁ ଆଣି ମୋ ଦେହରେ ମୋ ଲେଖନ କରେ ମୁଁ ନିଜକୁ ପବିତ୍ର କରିବା ପାଇଁ। ସପରିଛଦମ ରକ୍ଷସୀ, ରକ୍ଷ ସବୁଥିରେ ଲଗେଇବି, ରକ୍ଷସୀ ସର୍ବ ତୁମକୁ ରକ୍ଷା କରିବି, ସର୍ବତ ସବୁକିଛି ରକ୍ଷା କରିବି, ସାନୁକକୁ ରକ୍ଷା କରିବି, ରକ୍ଷା ମାନେ ପାଳନ। ସପରିଛଦ ତୁମର ଯାହା ଉପକରଣ ଅଛି, ତୁମର ଡ୍ରେସ୍ ପତ୍ର, ଯାହା କିଚେନ୍ ଡିପାର୍ଟମେଣ୍ଟ, ଯାହା ଡିପାର୍ଟମେଣ୍ଟ, ସବ ଡିପାର୍ଟମେଣ୍ଟ ମୁଁ ମେଣ୍ଟେନ୍ କରିବି, ବିନା ଟେନସନରେ ତୁମେ ସେଠି ରହିବ। କାଳେ ପଚାରିବି ସବୁ ଆପଣ ଯୋଗେଇ ଦେଲା ପରେ ଯଦି ଆପଣ ନ ରହିବେ ମୋର କ'ଣ ଲାଭ ଅଛି? ଆପଣ ସର୍ବଦାତା ପୁରୁଷ, ସବୁକିଛି କରିପାରନ୍ତି, ଆପଣଙ୍କୁ ମୁଁ ଛାଡ଼ିକି ଆପଣ ସବୁ ଯୋଗେଇ ଦେଇକି ଆପଣ ରହିବେ? ନା ନା, ସବୁ ଯୋଗେଇ ବି ଆପଣ ରହିବି। ଯୋଗକ୍ଷମ ବହାମି ଅହମଟା ଗୁରୁତ୍ୱ, ବହାମିଟା ଗୁରୁତ୍ୱ ନାହିଁ, ଆମ ଆଚାର୍ଯ୍ୟମାନେ ଅହମ ଉପରେ ଗୁରୁତ୍ୱ ଦେଉଛନ୍ତି। ଯୋଗକ୍ଷମ ଯାହା ନାହିଁ ଅଲବ୍ଧ ବସ୍ତୁକୁ ମୁଁ ଦେବି, ଯାହା ଅଛି ତାର ଦାୟିତ୍ୱ ନେବି। ବହିକି ବହିକି କିଏ ନବ? ଅହଂ ମୁଁ ନେବେ। ତେଣୁ ଏଠି କହୁଛନ୍ତି ମୁଁ ସବୁ ରକ୍ଷା କଲା ପରେ କ'ଣ କରିବି ନା, ସଦା ସନ୍ନିହିତମ ବୀର, ମୁଁ ତୁମ ନିହିତ ସନ୍ନିହିତ ଅତି ନିକଟରେ ରହିବି। ତୁମେ ଯୁଆଡ଼େ ବାହାରିବ ମୁଁ ତୁମ ପଛେ ପଛେ ସାଙ୍ଗେ ସାଙ୍ଗେ ସିକ୍ୟୁରିଟି ଗାର୍ଡ ହେଇଯାଏ, କାଳିକି ଇନ୍ଦ୍ର ଆଟାକ୍ କରିବି ବୋଲି ଭଗବାନ ଏହା କରୁଥିଲେ। ପାଣ୍ଡବମାନଙ୍କର ଏହା କରୁଥିଲେ ପାଣ୍ଡବମାନେ, ଯେତେବେଳେ ଯୁଧିଷ୍ଠିର ମହାରାଜ ଆସିବେ ଭଗବାନ ଆଗରେ ଆସୁଥିଲେ, ମହାରାଜ ସ୍ୱାଗତମ, ଆସନ୍ତୁ ଆପଣଙ୍କର ଜୟ ହେଉ। ପଞ୍ଚୁପାଣ୍ଡବ ଶୋଇ ଭଗବାନ ଦରୱାନ ହେଇକି ଠିଆ ହେଉଥିଲେ। ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଥିଲେ ମୋ ପାଣ୍ଡବମାନଙ୍କ ପାଇଁ, ମୋ ପିତୃବ୍ୟମାନଙ୍କ ପାଇଁ ପ୍ରଭୁ ଏଭଳି ସେବା କରୁଥିଲେ, ପରୀକ୍ଷିତ ମହାରାଜ ବନ ଭ୍ରମଣ ଭିତରେ ଚିନ୍ତା କରିକରି ଭୋଉ ହୋଇ କାନ୍ଦୁଥିଲେ, ସେଇ ଇଷ୍ଟ କେତେ ଦୟା କରିଛନ୍ତି, ମୋତେ ମାତୃଗର୍ଭରେ ରକ୍ଷା କରିଛନ୍ତି, କେତେ ବଡ଼ କରୁଣା ଆମର ବଂଶ ପ୍ରତି ପ୍ରଭୁଙ୍କର। ସେ ଶ୍ଳୋକଟି କ'ଣ ମୋର ମନେ ପଡ଼ିଲି, ଆରମ୍ଭଟା କ'ଣ, ମୋର ତ ବହୁତ ପ୍ରିୟ ଶ୍ଳୋକ, ଟିକେ ଆରମ୍ଭ ପଡ଼ିଲେ ମନେ ପଡ଼ିଯାଏ। ମୁଁ ତାଙ୍କର ଏଇ ଏଇ କାମ କରେ ଭଗବାନ କହିଛନ୍ତି, ମୁଁ ସିକ୍ୟୁରିଟି ଗାର୍ଡ଼ ପାଇଁ କହିଛନ୍ତି, ପ୍ରଥମ ସ୍କନ୍ଧରେ ଅଛନ୍ତି। ଯାହା ବି ହଉ, ସଦା ସନ୍ନିହିତମ ବୀର, ସବୁ ସମୟରେ ତୁମ ନିକଟରେ ରହିବି। ନା ସେଇଟା ନୁହେଁ, ବହୁତ ସୁନ୍ଦର ଶ୍ଳୋକ, ମୋର ବହୁତ ପ୍ରିୟ ଶ୍ଳୋକ, ଆଜି ତ ପ୍ରଭୁ ଭୁଲେଇ ଦେଲେ। ସଦା ସନ୍ନିହିତମ ବୀର, ହେ ବୀର ମୁଁ ତୁମ ନିକଟରେ ବହୁତ ରହିବି। ତତ୍ର ମାଂ ଦକ୍ଷତେ ଭବାନ, ଭଗବାନ ଭବାନ ବୋଲି କହୁଛନ୍ତି, ଭବାନ ବୀର ଆପଣ, ସଂସ୍କୃତରେ ଭଗବାନ ଶବ୍ଦ ଆପଣ, ଆପଣଙ୍କ ନିକଟରେ ମୁଁ ରହିବି। ବର୍ତ୍ତମାନ ଇନ୍ଦ୍ର ମର୍ଯ୍ୟାଦା ଦେଉଛନ୍ତି, ଆଉ ନିଜେ ଦାସ ହେଇଗଲେ ନା, ହେ ବୀର ଭଗବାନ ଆପଣଙ୍କ ନିକଟରେ ରହିବି। ତତ୍ର ମା ଦ୍ରକ୍ଷତେ, ତୁମେ ସବୁ ସମୟରେ ମୋର ଦର୍ଶନ ପାଇବ। ବଳିମାରେ ଶେଷରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ବାହ୍ୟ ଦେଶ ରହିବେ ବା ଆପଣ ନିକଟରେ ରହିବେ, କିନ୍ତୁ ଆପଣ ମୋତେ କେଉଁ ସଙ୍ଘକୁ ପଠାଉଛନ୍ତି? ଯେଉଁ ସଙ୍ଘ ଭୟରେ ପ୍ରହ୍ଲାଦ ମହାରାଜ ଆପଣଙ୍କୁ ଶରଣ ନେଇଥିଲେ, ଏଇ ଦୁଷ୍ଟ ସଙ୍ଘ, କିନ୍ତୁ ମୁଁ ଏ ଅସୁରମାନଙ୍କ ସଙ୍ଘରେ ରହିଲା ମାନେ ସେମାନେ ମୋତେ ସବୁବେଳେ ଡିଷ୍ଟର୍ବାନ୍ସ କରିବେ, ମୁଁ କ'ଣ ଆପଣଙ୍କ ଦର୍ଶନ ପାଇଲେ ମୁଁ ସୁଖ ପାଇବି? କହୁଛି ନା ନା, ମୁଁ ବର୍ତ୍ତମାନ ତୁମକୁ ଏଭଳି ଭକ୍ତିମନ୍ତ କରି ଛାଡ଼ି ଦେଉଛି, ତୁମକୁ ଯିଏ ଦର୍ଶନ କରିବ ସେ ଭକ୍ତ ହେଇଯିବ, ତୁମକୁ ଯିଏ ଦର୍ଶନ କରିବ ସବୁ ଅସୁର ଭକ୍ତ ହେଇଯିବ, ଭଗବାନ ଆଶୀର୍ବାଦ ଦେଉଛନ୍ତି, ବାନ୍ଧିଛ ନା ତୁମେ, କ'ଣ କରିବ ବର୍ତ୍ତମାନ, ସବୁ ଯେତେ କୃପା ଅଛି କୃପା ଭଣ୍ଡାର ସବୁ ଭଗବାନ ଖୋଲିଦେଲେ ବଳି ମହାରାଜ ପାଇଁ, ସବୁ ଖୋଲିଦେଇଛି। ଦେଖନ୍ତୁ କ'ଣ କହୁଛନ୍ତି, तत्र मानव दैत्यानां संगाते भवासुरः दृष्ट्वा दृष्ट्वा मदानुभाव वै सद्य कुंठा विनक्षति। हे बळि भक्तर केते बड़ महात्म्य आपण देखंतु, भक्त को दर्शन कले, भक्त को दर्शन कले जनकर अंतर परिवर्तन हेछे। वास्तविकता प्रभुपाद को केवल दर्शन करे लोक भक्त होतिले। 70 वर्षरे प्रभुपाद जी महाराज बाड़ी धरी चलती, केवल मुंडन हो जाती, सब रेखा पड़ जाए प्रभुपाद। आज भी फोटो को चाहत आप देखी कितने ये जगतर लोक नुहत के प्रभुपाद बहुत फोटो मोर जिते फोटो प्रभुपाद सब मोर कंप्यूटर रखी मुझे खोली खोली देखे सब फोटो को मेलाए सब फोटो गोटे गोटे अलग और सब फोटो प्रभुपाद भावना अलग सब फोटो এবং প্রভুপাদ জন শিষ্য পচারে প্রভুপাদ আমি যেত আপনার খালি দেখুছ এত আনন্দ কাহিনী লাগুছে এবং আপনার যেত কিন্তু মু পলাই যাবি ফ্রান্স ছাড়িকি বা ইটালি ছাড়িকি আমার আর ষোলো মাস জপ বি হইনি কিন্তু আপনার রহিলা মানে আমার ব্যাটারি পুরা চার্জ আপনার খালি আপনার দেখিল মানে আমি সফাই হচ্ছি মানে এভাবে কৌছেন প্রভুপাদ আপনার দেখিলা মানে আমার ইচ্ছা সঙ্গে সঙ্গে আমি ষোলো মাস জপ করি এই বাস্তবিক ভক্তর শক্তি গুরু যেত ফ্রান্স যাইলে ফ্রান্স না কেমিটি প্রভুপাদ জনে শিষ্য গুরু তো প্রবচন দিলে অড়াই ঘন্টা প্রবচন আগুরুদেব প্রবচন তো পুরা বাক্য যা কিন্তু গুরুদেব কিন্তু বাক্য বাণ সাধুর তো বাক্য বাণ সে প্রভুপাদ শিষ্য সে 12-14 বর্ষ হল জপ ছাড়ি দিয়েছেন কিন্তু গুরুদেব পুরা জানি দিলে ইউ আর মাই গড ব্রাদার ইয়েস আর ইউ চ্যান্টিং নাইসলি আর ইউ হ্যাভ ইউ কমপ্লিট ইউর 16 রাউন্ডস গুরুদেব আমার আমি ইচ্ছা কথা কইপারলি ନା ମୁଁ ଛାଡ଼ିଦେଇଛି ଗୁରୁଦେବ ତୁମେ କେତେ ବଡ଼ ଅପରାଧ କରୁଛ ପ୍ରଭୁପାଦଙ୍କ ପାଇଁ ପ୍ରଭୁପାଦ କହିଛନ୍ତି ଷୋଳମାଳ ଜପ କର ତୁମେ ଷୋଳମାଳ ଜପ କରୁନ ସେଠୁ ସେ ପ୍ରଭୁପାଦ ସେ କାନ୍ଦି କାନ୍ଦି କହୁଛି ଆଜ୍ଞା ଆପଣ ଆଜି ଯାହା ମୋତେ ଆପଣ ଆଜି କ୍ଲାସ୍ ଆରମ୍ଭ କରିଛନ୍ତି ମୋ ଆପଣଙ୍କୁ ଦେଖିଲା ପରେ ମୁଁ ଖାଲି ପ୍ରଭୁପାଦ କଥା ଚିନ୍ତା କରୁଛି ଆଉ ଆପଣଙ୍କ ପ୍ରତିବାକ୍ୟରେ ମୋର ପ୍ରଭୁପାଦ କଥା ସ୍ମରଣ ହେଉଛି ମୁଁ ଆଜିଠାରୁ ମୁଁ ଶପଥ କରୁଛି ମୋ ଜୀବନରେ କେବେ ଷୋଳମାଳ ଛାଡ଼ିବି ମୁଁ ଶପଥ କରୁଛି ଏବଂ ସେଇଥିରୁ ଜଣେ ଅପମାଳା ଧରିଲେ ଷୋଳମାଳ ଜପ ଆରମ୍ଭ କଲେ ଭକ୍ତ ଦର୍ଶନରେ ଜଣେ ଶକ୍ତି ପାଏ କାହିଁକି ଭଗବାନ ତାଙ୍କ ଅନ୍ତର ରହିଥାନ୍ତି ନା ଶକ୍ତି ଦେଇଥାନ୍ତି ନା ତେଣୁ ଭଗବାନ ଏଠି କହୁଛନ୍ତି ତତ୍ର ଦାନବ ଦୈତ୍ୟାନାମ ସଂଗାତେ ଭାବ ଆସୁର ଦୈତ୍ୟ ଆଉ ଦାନବମାନଙ୍କର ସଙ୍ଗରେ ସେ ଯେଉଁ ଅଶ୍ର ଭାବ ତାଙ୍କର ଅଛି ଦୃଷ୍ଟା ମଦ ଭାବ ବି ତୁମକୁ ଦେଖିବେ କିନ୍ତୁ ତୁମକୁ ଦେଖିଲା ବେଳେ ସେ କହିବେନି ଯେ ବଳି ଅସୁର କୋଳ ଜନ୍ମ ହେଇଛି ଇଏ ବି ଆମ ସମାନ ଲୋକ ଇଏ ବି ଅସୁର ଦୃଷ୍ଟୁଆ ତୁମକୁ ଦେଖିବେ କଣ ଦେଖିବେ ତୁମକୁ ଦେଖିଲା ମାନେ ଯେତେବେଳେ ବଳି ମହାରାଜ ଦେଖିବେ ମଦାନୁଭାବ ମୋର କୃପା ମୋର ଭକ୍ତି କେବଳ ବଳି ମହାରାଜ ସେ ବଳି କହୁଛନ୍ତି ପ୍ରଭୁ ବାମନଦେବ କହୁଛନ୍ତି ବଳି ତୁମକୁ ଯେତେବେଳେ ଦେଖିବେ କେବଳ ମୋର ଦର୍ଶନ ହବ ଅର୍ଥାତ୍ ବଳି ମହାରାଜଙ୍କ ଦେହରେ ପ୍ରଭୁ ବାମନଦେବ ବିଷ୍ଣୁଙ୍କୁ ଦେଖିବେ ସେମାନେ ମୋର କୃପାକୁ ସମ୍ପୂର୍ଣ୍ଣ ସେମାନେ ଉପଲବ୍ଧି କରିବେ ଦର୍ଶନ କରିବେ ତୁମ ଦ୍ୱାରା ମଦନୁଭାବ କାରଣ ମୁଁ ତୁମକୁ ଏଭଳି ଭକ୍ତି ଦେଇଛି ତୁମକୁ ଦର୍ଶନ କଲା ମାନେ ତାଙ୍କର କ'ଣ ଅବସ୍ଥା ହବ ବୈ ନିଶ୍ଚିତ ସଦ୍ୟ ଯେଉଁ ସମୟରେ ଦର୍ଶନ କରିଦେବେ କୁଣ୍ଠା ବିନକ୍ଷତି ତାଙ୍କର ଯେଉଁ ଆସରିକ ଦୁର୍ଗୁଣ ଗୁଡ଼ିକ ଅଛି ଏଗୁଡ଼ିକ ଧୀରେ ଧୀରେ ନଷ୍ଟ ହେଇଯିବ ମା ଭୟ ଏ ଚକ୍ରବର୍ତ୍ତୀ କହୁଛନ୍ତି ଦୁସଙ୍ଗାଚ ମା ଭୟସେର ଇତ୍ୟାହ ତତ୍ରେଧି ଦୁଷ୍ଟ ସଙ୍ଗକୁ ଭୟ କରଣା ତାଦୃଶ ଭକ୍ତ ସଂଗାତ ଦୃଷ୍ଟା ବି ସିଷ୍ଟ ଭବନ୍ତି ଇତି ଭାବ ତୁମ ଭଳିଆ ସିଷ୍ଟ ଲୋକର ସଙ୍ଗରେ ଦୃଷ୍ଟ ମଧ୍ୟ ସିଷ୍ଟ ହେଇଯିବ ସାଧୁ ଯେ ମଳୟପନ ପବନ କାଷ୍ଟକୁ କରେଇ ଚାନ୍ଦ ଏ ସାଧୁ ବର୍ତ୍ତମାନ ସବୁ ଅସୁର ଜପମାଳା ଧରିବେ ତିଳକ ମାରିବେ କେବଳ ମହାମନ୍ତ୍ର ଭଗବାନ ତାଙ୍କର ଡ୍ୟୁଟି କରିବେ ଯାହା ନାଁରେ ଡାକୁଛନ୍ତି ସେ ତାଙ୍କର ସିକ୍ୟୁରିଟି ଗାର୍ଡ ଇଏ ତାଙ୍କର ଭିତରେ ବସିକି ନାମ କରୁଛନ୍ତି ବାବା ଡ୍ୟୁଟି ଦିଅ ମାନିଥିଲ ତ ଆଉ କ'ଣ ବର୍ତ୍ତମାନ ବଳି ମହାରାଜଙ୍କୁ ଭଗବାନ ଏତିକି କହିଲେ ମୁଁ ତୁମର ସପରିଚ୍ଛଦ ସବୁ ସେଠି ରହିବି ତୁମକୁ ସୁରକ୍ଷା ଦେବି ବଳି ମହାରାଜଙ୍କୁ ଭଲ ଲାଗୁନି ଏ ଜିନିଷ ବଳି ମହାରାଜ କେବଳ କରୋନା କଥା ଚିନ୍ତା କରୁଛନ୍ତି ଆରେ ଏଇ ପ୍ରଭୁନା ସିଏ ମୋ ସାଙ୍ଗେ ତ ଛଳନା କରିଥିଲେ କିନ୍ତୁ ମୋତେ ସର୍ବସ୍ୱ ଦେଇଦେଲା ପରେ ମୁଁ ତାଙ୍କୁ କ'ଣ ଦେଇଛି ବଳି ମହାରାଜ ନିଜେ ବର୍ତ୍ତମାନ କହିବେ ସିଏ ମୋତେ ସର୍ବସ୍ୱ ଦେଇଦେଲେ କିନ୍ତୁ ମୁଁ ତାଙ୍କୁ ସବୁଠୁ କମ୍ ଜିନିଷ ଦେଇନି ଗୋଟେ ପ୍ରଣାମ ବି କରିପାରିନି ବଳି ମହାରାଜ ବର୍ତ୍ତମାନ ତାଙ୍କ ଶ୍ଳୋକରେ ବର୍ତ୍ତମାନ କାନ୍ଦି କାନ୍ଦି ବଳି ମହାରାଜ କହୁଛନ୍ତି ଶ୍ରୀ ଶୁକ ଉବାଚ 23 ଅଧ୍ୟାୟ ଇତି ଉକ୍ତବନ୍ତଂ ପୁରୁଷ ପୁରାତନଂ ମହାନୁଭାବୋ ଅଖିଳ ସାଧୁ ସମ୍ମତଃ ବଧାଞ୍ଜଳି ବାଷ୍ପ କଲାକୁଲେକ୍ଷଣଂ ଭକ୍ତି ଉତ୍କଳା ଗଦଗଦୟା ଗିରାବ୍ରବୀତ୍। ବର୍ତ୍ତମାନ ଭଗବାନଙ୍କ ସାମ୍ନାରେ ବିନ୍ଧ୍ୟାବଳି ଅଛନ୍ତି, ବ୍ରହ୍ମା ଅଛନ୍ତି ଏବଂ ନନ୍ଦ ସୁନନ୍ଦ ପାର୍ଷଦମାନେ ଅଛନ୍ତି। ବଳି ମହାରାଜ ଭୋ ଭୋଇ ଗୋଟେ ଛୋଟ ପିଲା ଭଳି କାନ୍ଦୁଛନ୍ତି, ଛୋଟ ପିଲା ଭଳି ଭକ୍ତ ବାସ୍ତବିକ ଗୋଟେ ଶିଶୁ ଭଳି। ଗୋଟେ ଶିଶୁକୁ ଦେଖିବେ ତାର ବାବା ବି ଗୋଟେ ଚାପୁଡ଼ ମାରିଦେଲେ ସେ କେତେ ଧକେ ହୁଏ, ଯେମିତି ଇଏ ନିଃସହାୟ ବ୍ୟକ୍ତି। ଭକ୍ତର ଅନ୍ତର ଏତେ କୋମଳ, ସାଧୁ ହୃଦୟ ନବନୀତ ସମାନ, ନବନୀତ ଭଳି କୋମଳ। ବଳି ମହାରାଜ ଇତି ଉକ୍ତବନ୍ତମ ପୁରୁଷ ପୁରାତନ, ଭଗବାନ ଏତେ ଗୋଟେ ଆଶୀର୍ବାଦ ଦେଲେ, କିଏ ଦେଲେ? ପୁରୁଷ ପୁରାତନ, ପୁରାତନ ପୁରୁଷ ସେ କିଏ ସିନା ଭଗବାନ କାହାକୁ କହିଛନ୍ତି? ଦେଖନ୍ତୁ ବଳି ମହାରାଜଙ୍କ ପାଖରେ ପୁଣି ଲାଗିଲା, ମହାନୁଭାବୋ ଅଖିଳ ସାଧୁ ସମ୍ମାନ, ଅଖିଳ ସାଧୁ ସମ୍ମାନ ଯାହାଙ୍କୁ ସମ୍ମାନ ଦିଅନ୍ତି ଯେଉଁ ବଳି ମହାରାଜ, ମହାନୁଭାବ ଅଖିଳ ସାଧୁ ସମ୍ମତ, ଅଖିଳ ସାଧୁମାନଙ୍କର ଯେ ସମ୍ମାନୀୟ। ବଳି ମହାରାଜଙ୍କ ଦୁଇଟା ବିଶେଷଣ ଲାଗିଲା, ଏବଂ ଆଉ କିଏ? ମହାନୁଭାବ। ମହାନୁଭାବରେ ଚକ୍ରବର୍ତ୍ତୀ କହୁଛନ୍ତି ପ୍ରଶସ୍ତ ମତି, ଉଦାର ସମ୍ପନ୍ନ ବଳି ମହାରାଜ। ତାଙ୍କୁ ଯଦି ଭଗବାନ ଏଭଳି କହୁଛନ୍ତି, ବଧାଞ୍ଜଳି ବାଷ୍ପ କଳାକୁଳକ୍ଷଣ, ହାତ ଯୋଡ଼ିଲେ ବଳି ମହାରାଜ, ହାତ ଯୋଡ଼ିଲେ ମାନେ ବର୍ତ୍ତମାନ ବନ୍ଧନ ଖୋଲା ହେଇଯାଇଛନ୍ତି, ଖୋଲିଦେଲେ ଭଗବାନ ପ୍ରବଚନ ସାରିଲେ ବନ୍ଧନ ଖୋଲିଦେଲେ। ବିଗଳିତ ଅଶ୍ରୁ ବିନ୍ଦୁ ପ୍ଲାବିତମ, ଅଶ୍ରୁ ବିନ୍ଦୁ ଝରଝରେ ବୋହୁଛି। ବଳି ମହାରାଜ ବର୍ତ୍ତମାନ ପ୍ରବଚନ ପ୍ରାର୍ଥନା କରିବ, ଗୋଟିଏ ଶ୍ଳୋକ ବଳି ମହାରାଜ, ଅଦ୍ଭୁତ ଏ ଭାଗବତ, ଧନ୍ୟ ଏ ଭାଗବତ, ଆଉ ଧନ୍ୟ ଆମର ଆଚାର୍ଯ୍ୟମାନେ। ବଳି ମହାରାଜ ଏତେ ପ୍ରଭୁ ତାଙ୍କୁ ଏତେ ବଡ଼ ପ୍ରବଚନ ଦେଲେ, ତୁମେ ଏହା ପାଇବ। ବଳି ମହାରାଜ ତ ଆଟଲିଷ୍ଟ ଦୁଇଟା ପ୍ରାର୍ଥନା କରିବା ଦରକାର ଥିଲା ନା, ଗୋଟିଏ ଶ୍ଳୋକ ବୋଲିଆ ବୁଲି ପାରିଲେନି କାହିଁକି? ଏଠି କହୁଛନ୍ତି ବିଗଳିତ ଅଶ୍ରୁ ବିନ୍ଦୁ ବହୁଛି, ଭକ୍ତି ଉତ୍କୀଳ ଗଦଗଦେୟା ଗିରାବ୍ରବୀତ୍, ଭକ୍ତି ଏତେ ଯାହା ହେଉଛି ଉତ୍କଣ୍ଠାରେ ବଚନ ବାହାରୁନି, ବହୁ କଷ୍ଟରେ ଏ ଗୋଟିଏ ଶ୍ଳୋକ ବୋଲିଛନ୍ତି। ଏବଂ ଶ୍ଳୋକଟି ହେଉଛନ୍ତି, ସାର୍ ପ୍ରଭୁ ଆପଣଙ୍କର କୃପା କେତେ ମହାନ, ଆଉ ମୁଁ କେତେ ନୀଚ। ଶ୍ରୀ ବଳି ରୁବାଚ, ଓହୋ ପ୍ରଣମାୟ କୃତ ସମୁଦମ୍ୟ ପ୍ରପନ୍ନ ବିଦା ପ୍ରପନ୍ନ ଭକ୍ତାର୍ଥ ବିଦ ସମାହିତ ଜଦ୍ଲୋକ ପାଲେଇ ତୋତ ଅନୁଗ୍ରହେ ଅମରେ ଅଲବ୍ଧ ପୂର୍ବେ ଅପସଦ ସୁରେ ଅର୍ପିତ। ହେ ପ୍ରଭୁ, ମୋର ଦୁଇଟା ଯୋଗ୍ୟତା, ଆଗେ ନିଜ ଯୋଗ୍ୟତା ସମ୍ବନ୍ଧରେ କହୁଛନ୍ତି, ଓହୋ ପ୍ରଣମାୟ, ଆମ ଆଗ ପ୍ରଥମେ ଆରମ୍ଭ କରୁଛି, ଓହୋ ପ୍ରଣମାୟ କୃତ ସମୁଦ୍ୟମ, କେତେ ବଡ଼ ଖେଦର କଥା, ମୁଁ ଯେତେ ମୋ ଗୁରୁଦେବ ଯେତେବେଳେ ଜଣେଇଲେ, ଶୁକ୍ରାଚାର୍ଯ୍ୟ ଯେତେବେଳେ ଜଣେଇଲେ, ତ୍ୱମ୍ ସର୍ବସ୍ୱମାପି ଦତ୍ତମ୍ ବିଷ୍ଣୁ ବିଷ୍ଣୁ ରୟମ ଆଗତ, ମୋ ଗୁରୁଦେବ ଯେତେବେଳେ କହିଲେ, ବଳି ଇଏ ବିଷ୍ଣୁ ଆସିଛନ୍ତି ଆମକୁ ସର୍ବସ୍ୱ ଦିଅ ନା। ବଳି ମହାରାଜ କହୁଛନ୍ତି ଭଗବାନ ଆଗରେ, ପ୍ରଭୁ ମୁଁ ସେତେବେଳେ ଜାଣିଲି ଆପଣ ମୋର ଇଷ୍ଟ ବୋଲି। ବଳି ମହାରାଜ ଜାଣିଥିଲେ, କିନ୍ତୁ ମୁଁ କେତେ ବଡ଼ ଅପରାଧ କରିଛନ୍ତି ଜାଣିଛନ୍ତି ପ୍ରଭୁ, ମୋ ଗୁରୁଦେବ କହିଦେଲା ପରେ ବି ଆପଣ ବିଷ୍ଣୁ ବୋଲି ଗୋଟେ ପ୍ରଣାମ କରିପାରିଲିନି କାହିଁକି? ଇଷ୍ଟଙ୍କୁ ଯେଉଁ ସମୟରେ ଦେଖାଯାଏ ପ୍ରଣାମ କରାଯାଏ, କିନ୍ତୁ ପ୍ରଭୁ ମୁଁ ଏଭଳି ଅବସ୍ଥାରେ ଥିଲି, ମୁଁ ଯେଉଁ ପରିବେଶରେ ଥିଲି, ଆପଣଙ୍କୁ ପ୍ରଣାମ କରିପାରିଲିନି, କେବଳ ମାନସିକ ପ୍ରଣାମ କଲି, ନା ତୁମେ କାହିଁକି ପ୍ରଣାମ କରିପାରିଲିନି? ଏଠି କହୁଛନ୍ତି, ଯଦେବ ତ୍ୱାମ ଅହମ 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 ଜ୍ଞାସସ୍ୟ ତଦେବ ତତ୍ ପ୍ରଣାମ ଅର୍ଥମ ଉଦ୍ୟମ ଏବଂ କୃତ, ମୁଁ କେବଳ ପ୍ରଣାମ କରିବା ପାଇଁ ଚେଷ୍ଟା କଲି, କିନ୍ତୁ ଅସୁରାଣାମ ତସ୍ୟ ଚ ଗୁରୁ ଭୟାତ ଏବ ପ୍ରଣାମ ନ କୃତ। ଅସୁରମାନଙ୍କ ଭୟରେ ଆଉ ମୋ ଗୁରୁଦେବଙ୍କ ଭୟରେ ମୁଁ ପ୍ରଣାମ କଲିନି, କାରଣ ସେମାନେ ଭାବିବେ ବଳି ମହାରାଜଙ୍କ ମଥା ଆଜି ପାଗଳ ହେଇଗଲା, ସେ ଗୋଟେ ବ୍ରାହ୍ମଣଙ୍କୁ ଏ ବିଷ୍ଣୁ ବୋଲି ଜାଣିଲା ପରେ ବି ଯିଏ ଆମର ବଂଶ ପରମ୍ପରାରେ ଯେଉଁ ବିଷ୍ଣୁ ଶତ୍ରୁ ତାଙ୍କୁ ଆଜି ପ୍ରଣାମ କରୁଛି। ମୁଁ ଆପଣଙ୍କୁ ଏକ୍ସପୋଜ୍ କରିବା ପାଇଁ ଚାହୁଁନଥିଲି, ପ୍ରକଟିତ କରିବା ପାଇଁ ଚାହୁଁନଥିଲି, ମୁଁ ଯଦି ପ୍ରଣାମ କରିଦେବି ନା ସର୍ବନାଶ ହେଇଯିବ, ତେଣୁ ମୁଁ ପ୍ରଣାମ ଟିଏ କରିଣି, ଓହୋ ପ୍ରଣାମାୟ କୃତ ସମୁଦ୍ୟମମ୍, ମୁଁ ଉଦ୍ୟମ କରିଛି କେବଳ। ପ୍ରପନ୍ନ ବକ୍ତାର୍ଥ ବିଦୋ ସମାହିତମ୍, ଯୋଉ ଭକ୍ତମାନେ ଆପଣଙ୍କ ଚରଣରେ ସମ୍ପୂର୍ଣ୍ଣ ପ୍ରପନ୍ନ ହୋଇଛନ୍ତି, ଏବଂ ଯଦ ଲୋକ ପାଲେ ଅନୁଗ୍ରହ ଅମରେ, ଲୋକପାଳମାନେ ସ୍ୱର୍ଗାଦି ଦେବତାମାନେ ଆପଣଙ୍କ କୃପାରୁ ଯାହା ପାଇଛନ୍ତି, ମୁଁ କେବଳ ପ୍ରଣାମ କରିବା ପାଇଁ ଉଦ୍ୟମ କରିକି ଯାହା ପାଇନାହାନ୍ତି, ଯଦ ଲୋକ ପାଲେ ତ ଅନୁଗ୍ରହ ଅମରେ ଅଲବ୍ଧ ପୂର୍ବେ ଅପସଦ ଅସୁର ଅର୍ପିଦେ, ଅଲବ୍ଧ ସେମାନେ ପାଇନାହାନ୍ତି କିନ୍ତୁ ମୁଁ ପାଇଗଲି। ବଳି ମହାରାଜ କାନ୍ଦି କାନ୍ଦି କହୁଛନ୍ତି, ଆଉ ମୁଁ କିଭଳି ନା ଅପସଦ, ଅପସଦ ଅର୍ଥରେ କହୁଛନ୍ତି ଅପସଦମ ନିକୃଷ୍ଟ ରାଜସ ଗୁଣ ସମ୍ପନ୍ନ, ମୁଁ ନିକୃଷ୍ଟ ଲୋକ ଆଉ ରାଜସ ଗୁଣ ସମ୍ପନ୍ନ ଲୋକ, ମୁଁ ରଜଗୁଣରେ ଜନ୍ମ ହେଇଛି ଏବଂ ନିକୃଷ୍ଟ ସଙ୍ଗ କରୁଛି, ଆଉ ଅସୁର ଅର୍ପିତ ହେଇ ମୁଁ ଅସୁର କୁଳରେ ଜନ୍ମ, ମୋର ଏଇଟା ଯୋଗ୍ୟତା, କିନ୍ତୁ ମୁଁ ପ୍ରଣାମ ଗୋଟେ କରେନି ଆପଣ ସବୁ ମୋତେ ଦେଇଦେବେ କାହିଁ। ବଳି ମହାରାଜ କାନ୍ଦୁଛନ୍ତି ଏଥିପାଇଁ ଭଗବାନ ଦ୍ୱାରପାଳ ହେବେ, ଏବଂ ଏତିକି କହି ବଳି ମହାରାଜ ଆଉ କିଛି କହିପାରିଲେନି, ବନ୍ଦ ରହିଲେ। ଭଗବାନ ବୁଝିପାରିଲେ ଯେ ବଳି ମହାରାଜ ଆଉ କିଛି ସ୍ତୁତି କରିପାରିବେ ନା, ଏବଂ ପ୍ରଣାମର ଭଗବାନ ଯିଏ ପ୍ରଣାମ କରୁଛି, ଭାଗବତର ଶେଷ ଶ୍ଲୋକରେ ଦୁଇଟି ସାଧନ ଦିଆହେଉଛି, ଭାଗବତର 18,000 ଶ୍ଲୋକର ଶେଷ ଶ୍ଲୋକରେ ପ୍ରଣାମ ଅଛି ଆଉ ନାମ ଅଛି, ନାମ ସଂକୀର୍ତ୍ତନମ ଯସ୍ୟ ସର୍ବପାପୋ ପ୍ରଣଶନମ, ତାପରେ ପ୍ରଣାମ ଦୁଃଖ ସମାନମ ତମ ନମାମି ହରିପରମ, ଯେଉଁ ପ୍ରଭୁଙ୍କର ନାମ କୀର୍ତ୍ତନ କଲେ ଜଗତର ଅଶେଷ ପାପ ଦୂରଭୀତ ହୋଇଯାଏ, ଆଉ ପ୍ରଣମ ଦୁଃଖ ସମାନ, ହରିଙ୍କୁ ଯିଏ ପ୍ରଣାମ କରୁଛି ତାର ଦୁଃଖ ନାଶ ହେଇଯାଏ, ଭାଗବତର ଶେଷ ଶ୍ଲୋକ ପ୍ରଣାମ। ଆଉ ଏଇ ପ୍ରଣାମର ମୂଲ୍ୟକୁ ସମୀପା ବର୍ତ୍ତମାନ ତାଙ୍କ ଟିକାରେ ଲେଖୁଛନ୍ତି, ଆଉ ଗୀତା ବି ଭଗବାନ ଚାରିଟି ସାଧନ ଭିତରୁ ମାଁ ନମସ୍କୃତ ଦେଇଛନ୍ତି, ଭଗବାନ ମୋତେ ପ୍ରଣାମ କର। କିନ୍ତୁ କଳିଯୁଗରେ ଏ ଲୋକମାନେ ଏତେ ହତଭାଗା, ଏଇ ଯାହା କୁହନ୍ତି ଯେଉଁମାନେ ଅସୁର, ଅସୁରମାନଙ୍କୁ ପ୍ରଣାମ କରୁଛନ୍ତି, ସୁରକୁ ପ୍ରଣାମ କର, ଭଗବାନଙ୍କୁ ପ୍ରଣାମ କରୁ, ସାର ସାର ଅଫିସ ଭିତରକୁ ସାର ଅନୁଥିବେ, ସାର ତୁମକୁ କୁକୁର ଭଳିଆ ଦେଖିଥିବେ, ସାର ମୁଁ ଆସିବି କି ମେହିଁ କମ, ସାର 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 ହାତ ଯୋଡ଼ି ଯୋଡ଼ି ତାଙ୍କୁ ଜୁହାର, ଭଗବାନ ଗୋଟେ ପ୍ରଣାମ କରୁନାହାନ୍ତି ଏମିତି କି ସାର। ମୁଁ ଏଥିରେ ଯାଉଥିଲି ମାୟାପୁର, ମାୟାପୁର ଆସୁଥିଲି, ମାୟାପୁର ଆସିକି ବସିଲି, ମୁଁ ଏତେ ଖୁସି ହେଲି ଦେଖି କେତେ ମୁସଲମାନ ଭାଇମାନଙ୍କୁ, ମୁଁ ସେଠି ହିନ୍ଦୁ ଭାଇମାନେ ବସିଥାନ୍ତି ସେଠି, ମୁଁ ସେଠି ବସିଛି, ବସିଲି ପ୍ରାୟ 2 ଘଣ୍ଟା ଟ୍ରେନ୍ ପରେ ଆସିବ, ବସିଲି ବସି ଦେଖୁଥାଏ ମୁସଲମାନ ଭାଇମାନେ ଓହ୍ଲେଇଲେ ଦିଲ୍ଲୀ ଟ୍ରେନ୍ରୁ ଓହ୍ଲେଇଲେ, ତାଙ୍କର ଟାଇମ୍ ହେଇଛି 1:30 ନମାଜ ପଢ଼ିବି, ପୁରା ଦଳେ ଲୋକ ଥିଲେ, ତାଙ୍କର କମ୍ବଳ କାଢ଼ିଲେ, ସବୁ ପାଦ ଧୋଇଲେ, ହାତ ଧୋଇଲେ, ଟୋପି ନାଇଲେ, ମୁଁ ସେଠି ଗଣିଲି ଥର ଥର କରି, ମୁଁ ତା ଟିକେ ଗଣି ପାରିଲିନି ମଝିରେ, ମୁଁ ଦେଖିଲି ସେମାନେ ଯାହା ବି ଡାକିଲା ପରେ ମୁଣ୍ଡ ଲଗେଇକି, ମୁଣ୍ଡ ଲଗେଇକି 7 ଥର ମୁଁ ଗଣିଛି, ତାପରେ ଆଉ ମଝିରେ ବି ଥରେ ପଳେଇଗଲା, କ'ଣ ଗୋଟେ ଡିଷ୍ଟର୍ବାନ୍ସ ମୋର ହେଇଗଲା, ସେତେବେଳେ କିଏ ଗୋଟେ କ'ଣ ପଡ଼ିଗଲା ନା କ'ଣ, ହଠାତ୍ ଅନେଇଦେଲି, ମୁଁ ଗଣୁଥାଏ ମୁଣ୍ଡ ଲଗେଇ ପୁରା, ଲଜ୍ଜା ନାହିଁ, ସବୁ ଲୋକଙ୍କ ଆଗରେ ସବୁ ଲୋକ ଚାହୁଁଥାନ୍ତି, 20 ଜଣ 30 ଜଣ ଲୋକ ପୁରା ମୁଣ୍ଡ ଲଗେଇ ପ୍ରଣାମ କରୁଛନ୍ତି, ପୁଣି ଦିନକୁ 3 ଥର ନମାଜ ପଢ଼ୁଛନ୍ତି, 5 ବାର ପଢ଼ୁଛନ୍ତି, 7 ଥର 35 ଥର ପ୍ରଣାମ କରୁଛନ୍ତି ଭଗବାନ, ହିନ୍ଦୁ ଲୋକମାନେ ଥରେ ବି ନାହିଁ, ଆଉ ସ୍ତ୍ରୀ ଗୋଡ଼ 10 ଥର ଦିନକୁ ଧରୁଛନ୍ତି, ଲୋକମାନେ ମୋର କଥା ଆଜ୍ଞା ଏୟା, ଆପଣ ମୋତେ ଖରାପ ଭାବନ୍ତୁ, ମୁଁ ନର୍କ ଗଲେ ଏ କଥା କହିବା, ଯେଉଁଦିନ ଭଗବାନ ଇସ୍କନ ସୋସାଇଟିରେ କହିଦେବେ ତୁମେ ଆ ପ୍ରବଚନ ଦିଅନି, ଆଉ ଭଗବାନ କହିଦେବେ ତୁମେ ଆ ପ୍ରବଚନ ଦିଅନି, ସେଦିନ ମୁଁ ବନ୍ଦ କରିବି, କିନ୍ତୁ ଯେଉଁଦିନ ମୋ ମୁଖ ଖୋଲିବ ମାନେ ମୁଁ କହିବି ଏ କଥା, ଭଗବାନ ପ୍ରଣାମ କରୁନାହାନ୍ତି, ଆପଣ ବିଶ୍ୱାସ କରିବେନି, ପ୍ରଣାମ କର ବୋଲି କହିବାକୁ ପଡ଼େ, ରଥଯାତ୍ରା ପଦଯାତ୍ରା ଯିବ ପଛରେ ମୁଁ ଠିଆ ହେଇକି ମୋର କାମ ହେଲା କେବେ କହିବି, ମା ଟିକେ ପ୍ରଣାମ କର, ସେ ଅନେଇଥିବେନି, ଭଗବାନଙ୍କୁ ପ୍ରଣାମ କରିବା ଶିଖିନାହାନ୍ତି, କେମିତି ଶିଖିବ, ମା ବାପା ତ ପ୍ରଣାମ କରୁନାହାନ୍ତି, ଆଉ ମା ବାପା ଏବେ ଦେଖୁନାହାନ୍ତି କଲେଜ ସ୍କୁଲକୁ ପଠାଉଛନ୍ତି, କୃଷ୍ଣ ଟାୱାର ଆଗରେ ମୁଁ ସେ ଦେଖେ ଜପ କଲାବେଳେ, ମା ଆସିବ ଖଣ୍ଡିଆ ହାତକୁ ହଲେଇବ, ବାଏ ବାଏ, ଛୁଆ ବି ସେମିତି ବାଏ ବାଏ କହିବ, ଆଉ ହଲି ହଲି ମା ହାତ ହଲି ହାତ ହଲିଲା ଶିଖିଲା ନା, ପୁଅ ହାତ ଯୋଡ଼ିଆ ଶିଖିଲେ, ବଢ଼ିଗଲେ ପୁଅ କ'ଣ କରିବ, ସେ ହାତଟା ହଲେ ହେଲେ ମା ଗାଲରେ ବସିବ, ମା ହାତ ହେଲା ଶିଖେଇଥିଲି ତ, ନେ ପୁରସ୍କାର। ମୁଁ ଏମିତି କୁହେ ଲୋକମାନଙ୍କୁ, ପ୍ରଣାମ ଶିଖେଇବା ଦରକାର। ପ୍ରଣାମର ମୂଲ୍ୟ ଭାଗବତରୁ ଶୁଣନ୍ତୁ, ପ୍ରଣାମ ଆମ ଦୁଃଖ ସମାନମ, ଯେ ତିନିବାର ମିନିମମ ହରିଙ୍କୁ ମୁଣ୍ଡିଆ ମାଡ଼ି ପ୍ରଣାମ କରୁ ତାର ଦୁଃଖ ପଳେଇବ। ଭାଗବତ କହୁଛନ୍ତି, ମୁଁ କହୁନି, ମସ୍ତକ ଲଗେଇ। ବଳି ମହାରାଜ ପ୍ରଣାମ ବି କରିନାହାନ୍ତି, ଅର୍ଦ୍ଧ ପ୍ରଣାମ କରିଛନ୍ତି। ମାନସ ପ୍ରଣାମର ଫଳ ଶୁଣନ୍ତୁ, ଏଠି କହୁଛନ୍ତି ସ୍ୱାମୀପାଦ, ସ୍ୱାମୀପାଦ ଅଦ୍ୱୈତବାଦୀ ଶଙ୍କରପନ୍ଥୀ ଲୋକ ସେ କହୁଛନ୍ତି। ଆଉ କ'ଣ କହୁ, ଆଉ ନାମର ମହାତ୍ମା ସ୍ୱାମୀପାଦ କ'ଣ କହୁଛନ୍ତି ଶୁଣନ୍ତୁ। ଆଜିକାଲି ଯେଉଁମାନେ କହୁଛନ୍ତି ଆମେ ଅଦ୍ୱୈତବାଦୀ, ଆମେ ଧ୍ୟାନ କରିବୁ, ଧ୍ୟାନ କରିବୁ ନା ଘୁମେଇବ, ଧ୍ୟାନ କରିବୁ। କିନ୍ତୁ ତଦର୍ଥମ ଉଦ୍ୟମ ମାତ୍ର କର୍ତ୍ତୁମ ତେନ ଚ କର୍ମ ତପ ଦାନାଦି କୋଟିଭିର ଅଲଭ୍ୟସ୍ତ ଅନୁଗ୍ରହ ସମ୍ପାଦିତ ଅହୋ ତତ୍ ପ୍ରଣାମ ପ୍ରଭାବ ଆଶ୍ଚର୍ଯ୍ୟ ମିତି। ଶନିବାର ଅର୍ଥ କରୁଛନ୍ତି କି ପ୍ରଣାମର ଗୁଣ ଆପଣଙ୍କ କୋଟି କୋଟି, ଏଠି କହୁଛନ୍ତି ପ୍ରଣାମର ଗୁଣ ନୁହେଁ, ପ୍ରଣାମର ଉଦ୍ୟମର ଗୁଣ। ପ୍ରଣାମ କରିବା ମୁଁ ଚେଷ୍ଟା କରିଛି କିନ୍ତୁ ପ୍ରଣାମ କରିପାରିଲିନି। କର୍ମ ତପ ଦାନ ଆଦି କୋଟିଭିର ଅପିଲଭ୍ୟ, କୋଟି କୋଟି ଦାନ, କୋଟି କୋଟି ତପସ୍ୟା, କୋଟି କୋଟି କର୍ମ କଲା ପରେ ଯେଉଁ ଫଳ ମିଳେ ନା, ମୁଁ କେବଳ ସଂକଳ୍ପ କରିଛି ପ୍ରଣାମ କରିବା ପାଇଁ, ଉଦ୍ୟମ କରିଛି, ସେ ମୋତେ ସେଇ ଫଳ ମିଳିବ। ପ୍ରଣାମରେ ଏଇ ଫଳ ସମୀପାଦ ଲେଖୁଛନ୍ତି। ଦେଖ ବଳି ମହାରାଜ ଏଇଟା କହିଲା ପରେ ତାଙ୍କର ମୁଖ ବନ୍ଦ ହେଇଗଲା। ସେ ଶୁକ ଉବାଚ ଭଗବାନ ବର୍ତ୍ତମାନ କହିବେ, ଇତି ଉକ୍ତ୍ୱା ହରିମ୍ୟାତମ୍ ଆନତ୍ୟ ବ୍ରହ୍ମଣାଂ ସ ଶିବ ତତ ବିବେଶ ସୁତଲମ୍ ପ୍ରୀତୋ ବଳି ମୁକ୍ତ ସହାସୁରେଇ। ବର୍ତ୍ତମାନ ବଳି ମହାରାଜ ମୁକ୍ତ ହେଇଗଲେ। ମୁଁ ତ ଏଇ ବଂଶର ବଂଶ ନାହିଁ, ଭକ୍ତ ସମସ୍ତେ ପ୍ରହ୍ଲାଦ ଯାହା ବଳି ସେୟା ଧ୍ରୁବ ସେୟା, କ'ଣ କହିବେ ତାଙ୍କର କି ଗୁଣ, ବୋଧହୁଏ ଭାଗବତ ପଢ଼ିବା ଚିନ୍ତା କରେ, ଭକ୍ତ ହେବା କହିଲେ କେତେ ଗୁଣରେ ଗୁଣିଆ, ଆମର କେତେ କେତେ ଜନ୍ମ ଲାଗିବ ଆମକୁ ସେ ଗୁଣରେ ଗୁଣି ହେବା ପାଇଁ। ସାଧୁଗୁରୁ କୃପା ନ କରିବେ କେମିତି ଗୁଣରେ ରୋଜଗାର କରିବ। ଧ୍ରୁବ ମହାରାଜ ପାଇଁ ତାହେଲେ ନନ୍ଦ ସନନ୍ଦ ଡାକୁଛନ୍ତି, ଧ୍ରୁବ ତୁମେ 6 ବର୍ଷ ଯେଉଁ ତପସ୍ୟା କରିଥିଲ, 6 ବର୍ଷରେ 6 ମାସ ଭଗବାନଙ୍କୁ 6 ମାସ ଭିତରେ ପାଇଥିଲ, ତାର ଫଳସ୍ୱରୂପ ପ୍ରଭୁ ଆଜି ବିମାନ ପଠେଇଛନ୍ତି, ତୁମକୁ ଯିବାକୁ ପଡ଼ିବ, ବିମାନ ଅପେକ୍ଷା କରିଛି। ଧ୍ରୁବ ମହାରାଜ ଏତେ ବିନୟ, ସବୁ ସାଧୁମାନଙ୍କୁ ଯାଇ ପ୍ରଣାମ କରୁଛନ୍ତି। ବୈଷ୍ଣବ କୃପାଟା କେତେ ବଡ଼ ଜିନିଷ ଦେଖନ୍ତୁ, ସବୁ ସାଧୁମାନଙ୍କୁ କହୁଛନ୍ତି ମୁଁ ବର୍ତ୍ତମାନ ବୈକୁଣ୍ଠକୁ ଯିବି, ମୋତେ ଟିକେ କୃପା କର। ଆରେ ବୈକୁଣ୍ଠକୁ ଯିଏ ଯିବା ପାଇଁ ଭଗବାନ ସ୍ୱୟଂ ବିମାନ ପଠେଇଛନ୍ତି, ତାଙ୍କର କୃପା କ'ଣ ଦରକାର? କେତେ ନମ୍ର ବୈଷ୍ଣବ ହେବାକୁ କ'ଣ ହେବାକୁ ପଡ଼ିବ? ଗୁରୁଦେବ ଯାହା କହନ୍ତି କ'ଣ, ତୁଠାର ପଥର ହେବାକୁ ପଡ଼ିବ ରେ ବାପା, ତୁଠାର ପଥର ହେବାକୁ ପଡ଼ିବ। ଦେଖିଛନ୍ତି ଗାଁ ଗହଳିରେ ପୋଖରୀ କୂଳରେ ଗୋଟେ ପଥର ଥାଏ, ଲୋକ ମଳ ମାଡ଼ିକି ଆସିବେ, ସେଇ ପଥରରେ ଘଷିବେ, ଲୁଗା ନେବେ ସେଇଠି ସଫା କରିବେ, ପଥର ସବୁ ସବୁଛି, ଗୋଡ଼ ଘଷିବେ, ଗୋଡ଼ ଫାଟ ହେଇଥିବ ସେଠି ମଳି ଛଡ଼େଇବେ, ପଥର ସବୁ ସବୁ। ସାଧୁ ହେବାକୁ ହେଲେ ଏଭଳି ସହିବାକୁ ପଡ଼ିବ, ଛୋଟ ପଥର ନୁହେଁ, ଆଜି ସହିବ ସେ ପାରି। ଏଠି କହୁଛନ୍ତି କେତେ ସୁନ୍ଦର ଗୁଣ, ମୁଁ ଧ୍ରୁବ ମହାରାଜଙ୍କର କହୁଥିଲି କେତେ ବିନୟ। ବର୍ତ୍ତମାନ ସବୁ ଆଚାର୍ଯ୍ୟମାନେ ସବୁ ଭକ୍ତମାନେ ଏହିପରି ଏଇ ପନ୍ଥାକୁ ଧରିଛନ୍ତି। ଇତି କୁତ୍ୱା ହରି ଆନତ୍ୟ, ହରିଙ୍କୁ ପ୍ରଣାମ କଲେ, ଯେତେବେଳେ ଏତିକି କହିସାରିଲେ, ପ୍ରଣାମଟା କରିନଥିଲେ, ଅଧା ପ୍ରଣାମର ଫଳ ଏତିକି, ବର୍ତ୍ତମାନ ପୁରା ପ୍ରଣାମ କଲେ, ପ୍ରଭୁଙ୍କୁ ଦଣ୍ଡବତ କଲେ। ପ୍ରଭୁଙ୍କୁ ଦଣ୍ଡବତ କରିସାରିଲା ପରେ ଆନିତ୍ୟ ବ୍ରହ୍ମାଣମ୍ ସ ଶିବ ତଥ, ଶିବଜୀ ମଧ୍ୟ ସେଠିକି ଆସିଥିଲେ। ଦେଖନ୍ତୁ ବଳି ମହାରାଜ ଏତେ ସୁଶୀଳ, ପ୍ରଭୁଙ୍କୁ ପ୍ରଣାମ କରିସାରିଲେ, କାହିଁକି ପ୍ରଣାମ କଲେ? ବ୍ରହ୍ମାଙ୍କୁ, ତାପରେ ଶିବଙ୍କୁ, ସ ଶିବ ତତ, ତାପରେ ବିବେଶ ସୁତଲମ୍ ପ୍ରୀତ ବଳି ମୁକ୍ତ ସହାସୁର, ବଳି ବନ୍ଧନରୁ ମୁକ୍ତ ହୋଇକି ବିବେଶ ସୁତଲମ୍ ପ୍ରୀତ, ସୁତଳକୁ ପ୍ରବେଶ କଲେ, ପ୍ରବେଶ କରିନାହାନ୍ତି, ଭଗବାନ ଆଦେଶ ଦେଲେ ତୁମେ ଯାଅ, ବର୍ତ୍ତମାନ ଏକୁଟିଆ ଯିବେନି, ପ୍ରହ୍ଲାଦ ମହାରାଜଙ୍କୁ ଭଗବାନ କହିବେ ପ୍ରହ୍ଲାଦ ତୁମେ ବଳି ସହ ବର୍ତ୍ତମାନ ଯାଅ। ବର୍ତ୍ତମାନ ବଳି ମହାରାଜ କିଛି ତାଙ୍କ ଇନ୍ଦ୍ର ପୋଷ୍ଟରୁ କୌଣସି କପଡ଼ା ପତ୍ର ବି ନେବେନି, ସେଟା ସବୁ ଚିନ୍ମୟ ଜିନିଷ, ସେଟା କାହିଁକି ନେବେ? କିଛି ନେବେନି, କେବଳ ଆନନ୍ଦ ସମ୍ବାଦ ଜଣେଇଲେ। ବର୍ତ୍ତମାନ ଆନନ୍ଦ ସମ୍ବାଦ ସବୁ ସମସ୍ତେ ରେଡ଼ି ହେଇଯା, ବିନ୍ଧ୍ୟା ବେଳେ ବର୍ତ୍ତମାନ ରେଡ଼ି, ଆମେ ଯିବା ସୁତ ଲୋକ, ପ୍ରଭୁ ମୋତେ ଏ କୃପା କରିଛନ୍ତି, ସମସ୍ତଙ୍କୁ ଜଣାଉଛନ୍ତି। ୟା ଭିତରେ ପ୍ରହ୍ଲାଦ ମହାରାଜ ଆସିଗଲେ, ଭକ୍ତ ପ୍ରଭୁର ପ୍ରହ୍ଲାଦ ଆସୁଛନ୍ତି, କ'ଣ एवं इंद्राय भगवान प्रत्यानय त्रिविष्टपम पुरय त्वदिते कामम वसा सत सकलम जगत। या भितरे बलि महाराज चली गला परे सुखदेव गोस्वामी प्रवचन बुले देले एवं इंद्राय भगवान प्रत्यानयम त्रिविष्टपम। एभली भाव बलि महाराज पाखु भगवान इंद्रप्रस्थ को नहीं त्रिविष्टपम स्वर्गर लोक मान स्वर्गर देवता मान पुरयतु अदिते कामम अदिति कामना को पूर्ण करने त्रिविष्टपम स्वर्गर देवता मानक ये इंद्रप्रस्थ को देदेले किए दे बामंड। किंतु बर्तमान प्रहलाद मान से ठिया है दूर टी ठिया है बर्तमान पाक आस लब्ध प्रसाद निर्मुक्तम प्रकृतम वंशधरावलिम निशम्य भक्ति प्रवणम प्रहलाद अब्रवीत। प्रहलाद महाराज कौन लगला भक्ति प्रवण भागवत जो आप खोल प्रहलाद महाराज निकट निश्चित भक्ति प्रवण भक्ति सब बड़े जहाँ प्रति अंग भक्ति सब समय पुलकित सब समय भक्ति तन्मयतार प्रहलाद रुहत सब समय पूरा वृद्ध ए समय वृद्ध मान वय वृद्ध ए ज्ञान वृद्ध वय वृद्ध शरीर वृद्ध है से भाई भाव जब शुणु रूप सुंदर रूप कि रूप भितर भक्ति सब समय प्रवणता रही प्रति अंगे भक्ति प्रस्फुटित प्रहलाद महाराज भक्त निशम्य भक्ति प्रवण प्रहलाद इदम अब्रवीत। प्रहलाद शुणिले लब्ध प्रसादम निर्मुक्त भगवान बलि को बर्तमान मुक्त करदे एवं प्रसाद पाइल पौत्रम वंशधरम बलिम ये दुईट जिन पौत्र मोर पुअर पुअ आ मोर वंशधर खुशी है गुरु केत खुशी है प्रभुपाद भागवत भक्त मैंने शुणा तो प्रभुपाद परपोट शुणा दरकार ध्रुव चरित्र ध्रुव चरित्र प्रभुपाद भावार प्रभुपाद को चिन्हे कि ध्रुव चरित्र चिन्हा दरकार प्रभुपाद ठीक बोले महाराज केते विनय सागर प्रभुपाद सब पक्का परपोट लगे ये सुंदर परपोट ध्रुव महाराज केलोचना आप शुणी तेणु लब्ध प्रसादम निर्मुक्तम पुत्र वंशधरम बलि प्रभुपाद जमी कहते मोर जड़े शिष्य भगवान को पाए मु कृतार्थ हो गुरु या चाहती मोर जड़े शिष्य भगवान निकट को जाऊ जड़े शिष्य सीटा गुरु आनंद प्रहलाद महाराज कह मो शिष्य बर्तमान भगवान को पाए प्रहलाद महाराज बर्तमान लब्ध प्रसाद निर्मुक्तम पौत्रम वंशधरम बलि पुत्र आ वंशधर निजे बलि महाराज कृपा पाई शुणिक आसिले इदम अब्रवीत निशम्य भक्ति प्रवण दूर रही थे पाखक आसिले भक्ति प्रवण प्रहलाद बर्तमान कहते प्रहलाद यही असुर वंश को निजक धन्य कर असुर वंश को प्रशंसित कर प्रभु आपण कृपा ये असुर वंश प्रति के बड़ कृपा जो कृपा आप जगत करना आपण अति प्रिय तीन जन लोक करना बर्तमान प्रहलाद उपाच नैमं विरंचे लवते प्रसादम न श्री न श्री श्रव कि मुतापरे अन्य जत न सुराणम असि दुर्गपालो विश्व बंदी अभिवंदिताग्नि। हे प्रभु नमे विरं न इमं विरंचे विरंचो लवते प्रसादम आपण पुत्र इमं एई ब्रह्मा ब्रह्मा सम्मुख में प्रहलाद महाराज हाथ प्रभु वामदेव सम्मुख हाथ टेक कौन ब्रह्मा ये पाईना ब्रह्मा ही प्रसाद पाईना न इमं ब्रंचे लभते प्रसाद ब्रह्मा पाईना ना आउ किए न श्री लक्ष्मी पाईना न श्रव ए न शिव शिव न श्रव अच्छा हाँ श्रव ए शिवजी शिवजी कौन ए शिवजी पाईना किमुता अपरे अन्य जो ये तीन जन आपर अति नीच लोक एम पाई अन्न कथा कौन कह एम जो कृपा पाईना आम से कृपा पाइल प्रहलाद महाराज कहते कि कृपा जतन असुरणा पशी दुर्गपाल आपण ये असुर मान आज दुर्गपाल सिक्यूरीटी गार्ड हो कृपा लक्ष्मी पाईना ए शिव पाईना इमंटा सब आड़े लगे ये शिवजी पाईना ये ब्रह्माजी पाईना आ लक्ष्मी पाईना कितु आम असुर कूल जन्म पाए ଅସୁରଣାମ ଅସି ଦୁର୍ଗପାଳ, ଦୁର୍ଗପାଳ ଆପଣ ହେଇଥିଲେ। ଏବଂ ଦୁର୍ଗପାଳ କାମ କିଏ କରନ୍ତି ଜଗତରେ? ସିକ୍ୟୁରିଟି ଗାର୍ଡ କାମ ଅତି ନୀଚ କାମ, ସମସ୍ତଙ୍କ ଦୂର ଗାଳି ଶୁଣିବ, ଯିଏ ଆସିବ ସିଏ ପଦେ କଥା କହିବ, ମାଲିକ ବି ସେ ସବୁ ଥାପଡ଼ ମାରିବ, ତୁ କାହିଁକି ଆଗକୁ ଅଟକେଇ ଦେଲୁ, କାହିଁକି କାମ କଲୁ, ସବୁବେଳେ ସେ ଗାଳି ଶୁଣିବ। କିନ୍ତୁ ଆପଣ ସର୍ବ ଆରାଧ୍ୟ ହେଇ ଏ ଯୋଉ ଅସୁରମାନଙ୍କର, ପୁଣି ଭଲ ଲୋକର ଦୁର୍ଗପାଳ ହେଇଥାନ୍ତେ, ଦେବତାମାନଙ୍କର ଦୁର୍ଗପାଳ ହେଇଥିଲେ ଠିକ ହେଇଥାନ୍ତା, ଅସୁରମାନଙ୍କର ଦୁର୍ଗପାଳ ହେଲେ ଆପଣ କିଏ ନା ବିଶ୍ୱ ଅଭିବନ୍ଦେ ଅଭିବନ୍ଦିତାନ୍ତି, ଏ ବିଶ୍ୱର ସବୁ ଦେବତା ସହ ସବୁ ଜୀବ ଯାହାର ଚରଣ କମଳକୁ ବନ୍ଦନା କରନ୍ତି ସେଇ ପ୍ରଭୁ ଆପଣ, ଆମର ଅସୁରମାନଙ୍କର ଆପଣ ଦୁର୍ଗପାଳ ହେଇଗଲେ, ଆମ ଦୁର୍ଗକୁ ରକ୍ଷା କରିବେ। ଏବଂ ତା ପରବର୍ତ୍ତୀ ଶବ୍ଦରେ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ଏଗୁଡ଼ିକୁ ବ୍ୟାଖ୍ୟା କରିବା ଆଦୌ ସମୟ ନାହିଁ। ଯତ୍ ପାଦ ପଦ୍ମ ମକରନ୍ଦ ନିବେଶ ନିସେବଣେନ ବ୍ରହ୍ମାଦୟ ଶରଣ ଦାଶ୍ନୁବତେ ବିଭୂତି କସ୍ମାତ୍ ବୟମ୍ କୃଷତୟ ଖଲଜୋ ନୟସ୍ତେ ଦାକ୍ଷିଣ ଦୃଷ୍ଟି ପଦବୀ ଭଜତ ପ୍ରଣୀତ। ହେ ପ୍ରଭୁ ପୁଣି କହୁଛନ୍ତି, ମୁଁ ଅସୁର, ଆମେ ଅସୁର, ସେ ନିଜେ ଅସୁର, ଆମେ ଅସୁର, ଏଇଟା କହୁଛନ୍ତି। ଆମର ଏତେ ଅଭିମାନ, ଶରୀର ଏତେ ଅଭିମାନ ଗୋଟିଏ ଅଛି, ଦେଖନ୍ତୁ ସେ ଆନନ୍ଦରେ କହୁଛନ୍ତି ଆମେ ଅସୁର କୂଳରେ ଜନ୍ମ ହେଇଛୁ, କେହି କୂଳ ଅଭିମାନ କରିବା କଥା ନାହିଁ, ନିଜର ଯାହା କ'ଣ କୂଳ ଅଭିମାନ, ଧନ ଅଭିମାନ, ଜନ ଅଭିମାନ, କିଛି ଅଭିମାନ ସବୁ ଖୋଲିବା ଦରକାର ଭଗବାନଙ୍କ ଆଗରେ। ଏଠି କହୁଛନ୍ତି, ଯତ୍ପାଦ ପଦ୍ମ ମକରନ୍ଦ ନିଶୟଣନ ବ୍ରହ୍ମାଦୟ ଶରଣଦା ଅଶ୍ରୁମତ୍ ବିଭୂତି। ବ୍ରହ୍ମା ଆଦି ବ୍ରହ୍ମାଙ୍କ ସହିତ ଯେତେ ଦୁର୍ଗପାଳ ଅଛନ୍ତି, ଯେତେ ଦେବତା ଅଛନ୍ତି, ଯେଉଁମାନେ ଯତ୍ପାଦ ପଦ୍ମ ମକରନ୍ଦ ନିଶୟଣନ, ଯତ୍ପାଦ ପଦ୍ମ ଆଙ୍ଗୁଠି ଦେଖେଇ କହୁଛନ୍ତି, ଏଇ ପାଦ ପଦ୍ମ ନା, ଏଇ ହାତ ଗୁଡ଼ିକ କହୁଛନ୍ତି, ଏଇ ପାଦ ପଦ୍ମକୁ ଏଇ ବ୍ରହ୍ମା, ବ୍ରହ୍ମା ଆଦି ଦେବତାମାନେ, ଶିବ ଆଦି ଦେବତାମାନେ ମକରନ୍ଦ ଅମୃତକୁ ପାନ କରୁଛନ୍ତି, କଥାମୃତକୁ, ନାମାମୃତକୁ, ଚରଣାମୃତକୁ, ନିଶାବଣେନ ଅତି ଆନନ୍ଦରେ ସମ୍ୟକ ଭାବରେ ସେବନ କରୁଛନ୍ତି। ଏବଂ ସେବନ କରି କ'ଣ ପାଉଛନ୍ତି ନା ଅଶ୍ରମନ୍ତେ ବିଭୂତି, ଏ ବିଶ୍ୱର ସବୁ ଐଶ୍ୱର୍ଯ୍ୟକୁ ସେମାନେ ଭୋଗ କରୁଛନ୍ତି। ବ୍ରହ୍ମାଜୀ ଆଜି ବ୍ରହ୍ମା ହେଇଛନ୍ତି, ଶିବଜୀ ଆଜି ଶିବଜୀ ହେଇଛନ୍ତି, କେବଳ ଭଗବାନଙ୍କର କଥାକୁ ଶୁଣି, ଭଗବାନଙ୍କର ନାମ କରି, କେବଳ ଜଣଙ୍କ ହାତରେ ମାଳି ନଥିଲା, ଦେଖନ୍ତୁ ବିଷ୍ଣୁ ଆଉ ସମସ୍ତେ 108 ମାଳି ଧରିକି ହାତରେ ରଖିଛନ୍ତି। ବ୍ରହ୍ମାଜୀ କଣ କମଣ୍ଡଳୁ ଥିବ ମାଳି ଥିବ, ଶିବଜୀଙ୍କର ବି ମାଳି ଥିବ, ସମସ୍ତେ ମାଳି ଗଡ଼ୁଛନ୍ତି, ମାଳି ଗଡ଼ଉନାହାନ୍ତି ବିଷ୍ଣୁ, କିନ୍ତୁ ଆଜିଠୁ ମାଳି ଗଡ଼େଇବେ। ଦରପାଳ କାମ କଲାବେଳେ ବହୁତ 24 ଘଣ୍ଟା ଡ୍ୟୁଟି, ପୁରା 300,000 ନାମ କରିବେ ହରିଦାସ ଠାକୁରଙ୍କ ଭଳିଆ, ଛଳନା କଲା ଏଇ କାମ କରିବେ, ନାମ କରିବେ, ସେ ଆଉ କ'ଣ କରିବେ। ଏଠି ବର୍ତ୍ତମାନ କହୁଛନ୍ତି, ବ୍ରହ୍ମାଦୟ ଶରଣଦା ଅଶ୍ରମନ୍ତ ବିଭୂତି, ଏ ବିଭୂତିକୁ ଐଶ୍ୱର୍ଯ୍ୟକୁ ଭୋଗ କରୁଛନ୍ତି କେବଳ ଆପଣଙ୍କର କଥାମୃତକୁ, ଚରଣାମୃତକୁ, ନାମାମୃତକୁ ସେବନ କରି। କିନ୍ତୁ ଆମେ କ'ଣ ଆନନ୍ଦରେ କହୁଛନ୍ତି, କସ୍ମା ବୟମ୍, ସେମାନେ କେଉଁଠି ଆଉ ଆମେ କେଉଁଠୁ, କୃଷ୍ଣତୟ ଆମେ ଦୁର୍ବୃତ୍ତ ଲୋକ, ଆମ ମତି ସବୁବେଳେ ଯାଉଛି ଉତ୍ତମ ବୃତ୍ତିରେ ନାହିଁ, କୁବୃତ୍ତିରେ ଖୋଲିକି ଭବ ଭକ୍ତ ପ୍ରବର ପ୍ରହ୍ଲାଦ, କେବଳ ଯିଏ ପ୍ରବଣ ଭକ୍ତି ବୋଲି କହିଲେ ସୁଖଦେବ ଗୋସ୍ୱାମୀ, ସିଏ କହୁଛନ୍ତି ମୁଁ କୁବୃତ୍ତି ଲୋକ, ମୁଁ କୁବୃତ୍ତିର ଲୋକ, ତେଣୁ ଆମେ କୁବୃତ୍ତିର ଲୋକ ଆଉ କୃଷ୍ଣତୟା କୁବୃତ୍ତିଆ, କେବଳ କୁବୃତ୍ତି ନୁହେଁ ଆମର, ଆମ ବୃତ୍ତି ଖଳ ଜୋନୟ, ଆମର କାମ ହେଲା କେବଳ କଳିକୁଜା ଲଗେଇବା, ଏଇ ଜୁଡ଼ିରେ ଆମେ ଜନ୍ମ ହେଇଛୁ। ପ୍ରହ୍ଲାଦ ମହାରାଜ ଖୋଲି, ଆମେ ଖଳ ଜୁଡ଼ିରେ ଜନ୍ମ ହେଇଛୁ, ଆମେ କୁବୃତ୍ତି ସମ୍ପନ୍ନ ଲୋକ, କିନ୍ତୁ ବ୍ରହ୍ମାଦି ଦେବତାମାନେ ଯାହା ପାଇଲେ ନା ଆମେ ପାଇଗଲୁ। ମୁଁ ଯେମିତି କହୁଛି ସେମିତି କହୁନଥିବେ, ସିଏ କେମିତି କହୁଥିବେ ଆପଣ ବିଚାର କରନ୍ତୁ, କେବଳ ଭାଗବତ କୃପା କଲେ ଆପଣ ସେମିତି କହିପାରିବେ। ଦାକ୍ଷିଣ ଦୃଷ୍ଟି ପଦବୀ ଭଗବତା ପ୍ରଣୀତ, ଆମେ ସେଇ ପଦବୀ ପାଇଲୁ, ଦାକ୍ଷିଣ କେବଳ କୃପା, ଯେଉଁ କୃପାକୁ ଲକ୍ଷ୍ମୀ ପାଆନ୍ତି ନା, ଶିବଜୀ ପାଆନ୍ତି ନା, ବ୍ରହ୍ମାଜୀ ପାଆନ୍ତି ନା, ଆଉ ଆମେ ଅସୁର କୂଳରେ ଜନ୍ମ ହେଇଛୁ, ଆଉ କୁବୃତ୍ତି ସମ୍ପନ୍ନ ଲୋକ ପାଇଲୁ। ଏବଂ ତୃତୀୟ ସ୍ତୁତି କରୁଛନ୍ତି, चित्रम तव हितम अहोमित जोग माया लीला विशुष्ट भुवनस्य विशारदस्य सर्वात्मना सबदृशा विषम स्वभाव भक्त प्रिय जदसी कल्प तरु स्वभाव। हे प्रभु वर्तमान कहते चित्रम तब हितम आपण एटि प्रहलाद महाराज भगवान को कल्पतरु बोली कहते एवं भगवान दुईट गोटे जगह प्रशंसा कर गोटे जगह भगवान को भक्त पक्षपात हिसाब से स्तुति हिसाब से निंदा कर कौन कहते आपण विषम स्वभाव ना कहीं बर्तमान कहते चित्रम तब हितम चित्र मान आश्चर्य हित मान आप कार्य ए कार्य आपणकर कार्य आपणकर लीला सब आश्चर्य के मथा खर्च कर बुझीपरिवे ना आउ कौन ओहो अमित जोग माया कहीं आश्चर्य क्या बल अमित जोग माया अमित जहाँ कल्पना करहबना अपरिसीम अपरिच्छिन्न अपरिशक्त अपर शक्ति संपन्न जो जोग माया लीला विसृष्ट भुवनस्य विशारदस्य आपण लीलापाई आपण लीला करोगमाया द्वारा ये सृष्टि करती आउ कौन करती आपण किए सी ना विशारद सर्वज्ञ मुझे बाहर प्रवचन करी केवल ये गोटे श्लोक को अर्ध घंटे नेबी भगवान किए सी जन भगवान सर्वज्ञ आ कलिजुग जो मैंने भगवान कहते हैं सर्वज्ञ से बाथरूम जी से पारे ना सीधे मो आगे लिखिदेवे मतलब नौटा पंद्रह मत लाटिन को जी मत परिसरा लगे मुझे जानवी से भगवान परिसरा के तले सीपारे शरीर में कंट्रोल ना से भगवान आ ये पगल लोक मैंने कोटि कोटि टंका ढाली दौरान आज्ञा जगन्नाथ बर्तमान कौन सब डोनेसन बक्स स्टेट बैंक बाह जी जगतर नाथ मुक्त हस्तर जगन्नाथ दान कर बाह हिंदू आमे हिंदू आमे जगन्नाथ संतान तुम्हें ना ये पापी लोक गुड़ा दौ तुम धन मुझे कहे ओडिशा गोटे जगह आसाम जो बेंगल मिस्त्री जो मोर काम कर सी कहला आसाम प्राय 25 लाख टंकार गोटे बाबा मंदिर होड़शार जड़े सम साहू सी दौर 25 लाख टंका नहीं ए भूत पगल ढाई दौरान जी कौन भगवान जगत ना से बाबा जगन्नाथ को 25 पैसा दूना से सर्वज्ञ जहां तुम टा दौ पचार तुम अंतर कथा जानती समाज कौन कह धर्म कौन प्रचार करेंगे जो लोक मैंने जगन्नाथ किए जानती ना भागवत प्रवचन कौन करेंगे आप भगवान किए जानती ना मनुष्य को भगवान को पूजा कर भगवान सर्वज्ञ विशारद आ सर्वात्मान सब जीवन अंतर रही सर्वात्मान आ समदृश प्रहलाद महाराज कहते आप विशारद आप सर्वात्मन और समदृश सर्वदृष्टि संपर्क ए समदृश समस्त प्रति सामान दृष्टि किंतु आपण गोटे गुण खराब गुण अच्छी कौन विषम स्वभाव सामान दृष्टि सदा बेले बेले आखिटा को टी भक्त आड़ भक्त आड़ चाहिए आखि मार दिखती यहाँ अड़ुआ गुण आपण सीधा चाहती समस्त तो सामान दृष्टि चाहते कि भक्त देखा बेटे आखि मार दिखते अधिका तम अज्ञा कृपा कर दिखते यहाँ गोटे खराब गुण आप मैं स्तुति निंदा छड़े स्तुति आपको शास्त्र कह बाह्य निंदा अंतर स्तुति निंदा तो नुह वास्तविक किए भगवान कह तुम्हें कौन प्रश्न उठे तत्तम वैश्यमम तहि कि ममेश दोष दोष एव स्थाप्यसी प्रहलाद तुम्हें कौन मत दोषी करोर विषमता गुण प्रहलाद कहते नही नही नुहे नुहे कि तब महागुण यहाँ तुम महागुण कहीं ये जो वैषम्य अच्छी विषमता हम अच्छी भक्त को सपोर्ट करती दंडीपाला तो सामान धरी भक्त आड़ टे अधिक गड़े दिखे ये देखते आप दंडीपाला जो दुकानी मैंने ओजन करती से जिनस दौर तल हाथ टे मार देखते ना आप सब भक्त हवा जीवन सब जिन देखा पड़ो କାରଣ ସିଏ ଚାହୁଁଥିବେ 800 ଦେବା ପାଇଁ, ତେଣୁ 800ଟାକୁ 1000 ଗ୍ରାମ କରିଦେବେ ନା, ହାତ ଟିକେ ମାରିଦେଇଥିବେ, ଦେଉଥିବେ ଜିନିଷଟା ଓଜନ କରିଦେବେ, କଟାଟା ଦେଲେ ଉପରକୁ ପଳେଇ ଆସିବ, ମାଲିକ ଦେଇଦେବ 1000 ଗ୍ରାମ ହେଇଗଲା, ଢାଳିଦେବ ସାଙ୍ଗେ ସାଙ୍ଗେ, କିନ୍ତୁ ହାତଟା ମାରିଦେଲା ସେ ପ୍ରେସର ଯେଉଁ କଟାଟା ପଳେଇ ଆସିଲା ନା। ତେଣୁ ଭଗବାନ ଦଣ୍ଡି ଧରିକି ଓଜନ କରୁଛନ୍ତି, ସମସ୍ତେ ସମାନ କରୁଛନ୍ତି, ଭକ୍ତ ପାଖରେ ହାତ ଅଧିକା ଲଗେଇ ଦେଉଛନ୍ତି। ଏଇଠି କହୁଛନ୍ତି ବିଷମ ସ୍ୱଭାବ, ଭଗବାନ କହିଲେ କ'ଣ ମୋତେ ଆକ୍ଷେପ କରୁଛି ମୁଁ ବିଷମ ସ୍ୱଭାବ ବୋଲି, ସମସ୍ତଙ୍କୁ କହିଲେ ପୁଣି ବିଷମ ସ୍ୱଭାବ ନା ନା ପ୍ରଭୁ, ଭକ୍ତ ପ୍ରିୟ ଯଦସୀ କଳ୍ପ ବୃକ୍ଷ ସ୍ୱଭାବ, ଆପଣ ଭକ୍ତ ପ୍ରିୟ, ମୁଁ କିଭଳି ଭକ୍ତ ପ୍ରିୟ, ମୋତେ ଭକ୍ତ ପ୍ରିୟ କହୁଛ ପୁଣି ବିଷମ କହୁଛ, ନା ନା କଳ୍ପତରୁ ସ୍ୱଭାବ, ଆପଣ କଳ୍ପତରୁ ଭଳି ଚକ୍ରତିବାଦ କହୁଛନ୍ତି, କଳ୍ପତର ଗୋଟେ ଅଂଶରେ କେବଳ ଭଗବାନ ତୁଳନା କରାହଉଛି, ଆଉ ଜଗତରେ ତୁଳନା ଅଂଶ କିଛି ନାହାନ୍ତି। କାହିଁକି ନା କଳ୍ପତରୁ ସ୍ୱଭାବ, କଳ୍ପତରୁ ଯଥା ଆଶ୍ରିତମା ଏବଂ କାମ ପୁରୟନ୍ତି, ନ ତୋ ଆଶ୍ରିତାନାମ ତଥୈବ ତୁ ଭକ୍ତେଷୁ ଇତି ଭଜନମ ମନ୍ତମ ମାତ୍ର ଏବ ତବ ପ୍ରୀତି ଇତି ବସ୍ତୁତେ ସମ୍ୟ ଭାବ ଇତି ଆୟାତ। ଚକ୍ରତିବାଦ କହୁଛନ୍ତି ମୁଁ ଏଇଥିପାଇଁ ପଢ଼ୁଛି, ମୁଁ ଗୋଟେ ପଢ଼ିଲେ ମୋର ମନେ ରହିବ, ପଢ଼ିଲେ ମୋର ସ୍ମରଣ ଆସିବ, ଏ ଅର୍ଥଟା କ'ଣ, ନ ପଢ଼ିଲେ ମୁଁ ନ ଲେଖିକି ଆଣିବି, ଏ ଅଧିକ ସମୟ ସେଥିପାଇଁ ପଳେଇ ଯାଉଛନ୍ତି। ଆପଣ କଳ୍ପତର ସ୍ୱଭାବ, କାହିଁ କଳ୍ପତର ସ୍ୱଭାବ ନା, କଳ୍ପତରର ଗୋଟିଏ ସ୍ୱଭାବ, ଯିଏ ତାଙ୍କୁ ଭଜନ କରେ, ଯିଏ ତା ପାଖକୁ ଯାଏ ମାଗେ ମୋତେ ଏଇଟା ଦିଅ ସେ ଦେବ, ତେଣୁ ଭକ୍ତ ଆପଣ କଳ୍ପତରୁ ବି ସମାନ ନୁହନ୍ତି, କଳ୍ପତରୁ ସମସ୍ତଙ୍କ ପାଇଁ ସମାନ, ଯିଏ ମାଗିବ ସିଏ ଦେବ, ଯିଏ ନ ମାଗିବ ତାଙ୍କୁ କେମିତି ଦେବେ, ଏଇଟା କଳ୍ପତରର ଦୋଷ ନୁହେଁ। କିନ୍ତୁ ଚକ୍ରବାଦ ଏ ଅର୍ଥ କଲେନି, କାହିଁ କଳ୍ପତରୁ ଜଡ଼ କଳ୍ପତରୁ, କାହିଁ ଆପଣ ଚିନ୍ମୟ କଳ୍ପତରୁ, ଆପଣ ଚିନ୍ତାମୟ ନା, କାହିଁକି ନା କଳ୍ପତରୁ ଆଶ୍ରିତ, ଆଶ୍ରିତ ଜଣ ପ୍ରତି କଳ୍ପତରୁ ଆସକ୍ତି ନାହିଁ, କଳ୍ପତରୁ ଫଳ ଦେଇଦେଲା ପରେ ସେ କ'ଣ ଯେଉଁ ଲୋକକୁ ଫଳ ଦେଇ ତା ପ୍ରତି ଆସକ୍ତି ଅଛି, କିନ୍ତୁ ଭଗବାନ ଭକ୍ତକୁ କୃପା କରିଦେଲା ପରେ ତା ପ୍ରତି ଆସକ୍ତି, ଦେଖନ୍ତୁ ବଳି ମହାରାଜ କୃପା କରିଦେଲେ, ଇନ୍ଦ୍ରପୃଷ୍ଟି ଦେଇଦେଲେ, ଏତେ ଆସକ୍ତି ଦ୍ୱାର ପଳାଇ ଠିଆ ହେଇଗଲେ, ଭଗବାନଙ୍କର ଆସକ୍ତି ଭକ୍ତ ପ୍ରତି ପ୍ରଚୁର, ଯେମିତି ଗୋଟେ ଗୃହସ୍ଥ ଲୋକର ତାର ସ୍ତ୍ରୀ ଛୁଆ ପିଲା ମୁହଁ ନ ଦେଖିଲେ ତାର ଭାତ ହଜମ ହବନି, ଓଡ଼ିଆରେ ଯାହା କୁହାଯାଏ, ମୋର ଭାତ ହଜମ ହବନି ମୋ ପୁଅ ମୁହଁ ନ ଦେଖିଲେ, ଭଗବାନଙ୍କର ଭକ୍ତ ମୁହଁ ନ ଦେଖିଲେ ମୋଟେ ତାଙ୍କର ପ୍ରସାଦ ହଜମ ହବନି, ଭକ୍ତ ଯାହା ଅର୍ପଣ କରିବେ ମୋଟେ ଡାଇଜେସନ ହବନି, ତାଙ୍କର ଡାଇଜେସନ ଟାବଲେଟ୍ ହେଲା କେବଳ ଭକ୍ତକୁ, ଭକ୍ତ ପ୍ରତି ଆସକ୍ତି ହବ, ଭକ୍ତ ଆସକ୍ତି। ଏବଂ ଚକ୍ରତିବାଦ ଯେଉଁ ଟିକାର ସ୍ୱଭାବ ଟିକାରେ ଗୀତାରେ ଯେଉଁ ଟିକା ଦେଇଛନ୍ତି ନା, କାହିଁକି ଆପଣ ଭକ୍ତ ଏତେ ଭଲ ପାଉଛନ୍ତି, କାହିଁକି ଅଭକ୍ତ ପ୍ରତି ଆସକ୍ତି ନୁହନ୍ତି, ଭଗବାନ ବହୁତ ସୁନ୍ଦର ପ୍ରବଚନ ଦେଇଛନ୍ତି। ତେଣୁ କଳ୍ପତରୁ ଆଶ୍ରିତ ଜନ ପ୍ରତି ଆସକ୍ତି ନାହିଁ, କିନ୍ତୁ ଆପଣ ଆସକ୍ତି ଜନ ପ୍ରତି ଆଶ୍ରିତ ଜନ ପ୍ରତି ଆସକ୍ତ, କିନ୍ତୁ କଳ୍ପତରୁ ଯିଏ ତାକୁ ମାଗୁଛି ସେ ଦେଇଦେଉଛି, କିନ୍ତୁ କଳ୍ପତରୁ ଆସକ୍ତି ଆଶ୍ରିତ ଜନ ପ୍ରତି ଏଇଥିପାଇଁ ନାହିଁ, ଯିଏ ଆଶ୍ରିତ ଜନ ଯିଏ ମାଗିଛି ତାକୁ ଯଦି କିଏ ବିରୋଧ କରେ, କଳ୍ପତର ତାକୁ ବିରୋଧ କରେ, କଳ୍ପତରୁ ଜଣେ ମାଗୁଛେ ମୋତେ ଏଇ ଜିନିଷ ଦିଅ, ଯିଏ ମାଗିବା ଲୋକ ଯଦି କିଏ ଶତ୍ରୁ ଅଛି କଳ୍ପତର ତାକୁ ବିରୋଧ କରୁନି, କଳ୍ପତରୁ କହୁନି ଏ ମୋତେ ଇଏ ମୋର ଭକ୍ତ ଇଏ ମୋତେ ମାଗୁଛି, ତୁ କ'ଣ ଶତ୍ରୁ ମୋ ପାଖକୁ ଆସିଛୁ, ମୋତେ ମୁଁ ନାଶ କରିବି। କଳ୍ପତରୁର ତାର ଭକ୍ତର ଭକ୍ତର ବିରୋଧ ପ୍ରତି ଶତ୍ରୁତା ହେବ ନାହିଁ, କିନ୍ତୁ ଭଗବାନଙ୍କର ଏତେ ଆସକ୍ତି ଭକ୍ତ ପ୍ରତି, ଯଦି କେହି ଭକ୍ତ ବିରୋଧ କରା ତାକୁ ବିନାଶ କରିଦେବେ। ଚକ୍ରତାଦ ଉଦାହରଣ ଦେଉଛନ୍ତି ପ୍ରହ୍ଲାଦ, ଏଇ ପ୍ରହ୍ଲାଦ, ଏଇ ପ୍ରହ୍ଲାଦଙ୍କ ପ୍ରତି ଭଗବାନ, ଭଗବାନ କଳ୍ପତରୁ କିଭଳି କଳ୍ପତରୁ ପ୍ରହ୍ଲାଦଙ୍କ ପ୍ରତି ଆସକ୍ତି ଏତେ, ପ୍ରହ୍ଲାଦଙ୍କର ଶତ୍ରୁ ହିରଣ୍ୟକଶିପୁ ମାରି, ଆରେ ତୁମେ ତ ପ୍ରହ୍ଲାଦଙ୍କୁ ବର ଦେଇଥାନ୍ତ, ହିରଣ୍ୟକଶିପୁ ମାରିବା କ'ଣ ଦରକାର ଥିଲା, ନା ମୁଁ ଭକ୍ତ ଆସକ୍ତ, ଭକ୍ତ ଏତେ ଆସକ୍ତ, ଭକ୍ତରେ ଯିଏ ଶତ୍ରୁ ସେ ଭଗବାନଙ୍କ ଶତ୍ରୁ, ତେଣୁ ବିଷମ ସ୍ୱଭାବ, ଆପଣଙ୍କ ସ୍ୱଭାବ ବିଷମ, କିଭଳି ନା ଭକ୍ତ ପ୍ରିୟ ଯଦସିଂ କଳ୍ପତରୁ ସ୍ୱଭାବ, ଏଇଟା ଆପଣଙ୍କର ଶୋଭା କଳ୍ପତରୁ ଭଳି, କଳ୍ପତରୁଠୁ ବହୁତ କୋଟି କୋଟି ଗୁଣରେ ଭଗବାନଙ୍କର ଭକ୍ତ ବାତ୍ସଲ୍ୟ ସ୍ୱଭାବ। ବର୍ତ୍ତମାନ ଶ୍ରୀ ଭଗବାନ ବାଚ, ଏବେ ବହୁତ ସ୍ପିଡ଼ରେ ଯିବାକୁ ପଡ଼ିବ, ମୁଁ ସବୁ ଶ୍ଳୋକକୁ ପାଠ କରିବି, କାରଣ ଏଇ ଶ୍ଳୋକ ପାଠ ହିଁ ଆମର ଜୀବନର ଲକ୍ଷ୍ୟ। ବତ୍ସ ପ୍ରହ୍ଲାଦ ଶ୍ରୀ ଭଗବାନ, ବତ୍ସ ପ୍ରହ୍ଲାଦ ଭଦ୍ରମ ମେ ପ୍ରତ୍ୟାୟୀ ସୁତଲାଳୟମ ମୋଦମାନ ସୁପୁତ୍ରୀଣମ ଜ୍ଞାନ୍ତି ମା ସୁଖଭାବୟ। ହେ ବତ୍ସ, କ'ଣ କହିବି, ଗୋଟେ ଶବ୍ଦ ତ ମନେ ପଡ଼ିଗଲେ ପୁଣି ସେଠି ଅଟକି ଯାଉଛି, ସେଥିପାଇଁ ମୁଁ ଶ୍ଳୋକ ପଢ଼ିନି ଛାଡ଼ି ଦେଇଯାଏ। ବତ୍ସ, ବତ୍ସ ଶବ୍ଦ କାହିଁକି ଲାଗେ, ମୁଁ ଆଜି ମହାରାଜଙ୍କ କଥା ଶୁଣିଥିଲି, ମହାରାଜ କହିଲେ ସବୁବେଳେ ବତ୍ସ ଲାଗେ ଭଗବାନ, ବତ୍ସ ମାନେ ବତ୍ସା, ଗାଭୀର ବତ୍ସା ଅଛି ନା,
ଚକ୍ରବାଦ ଏମିତି ସୁନ୍ଦର ଟୀକା ଦେଇଛନ୍ତି ଧ୍ରୁବ ମହାରଥୀଙ୍କ ସ୍ତୁତିରେ। ଓହ ବତ୍ସା ଗାଭୀ ତାର ବତ୍ସାକୁ ପାଳନ କରିବା ପାଇଁ ତାର ସବୁ ଧର୍ମ ଛାଡ଼ିଦିଏ। ଗାଭୀ ଗାଭୀର ଦୁଗ୍ଧରେ ଭଗବାନ ଅଭିଷେକ ହୁଅନ୍ତି, କିନ୍ତୁ କେତେଟା ଦିନ ଗାଭୀଙ୍କର ଦୁଗ୍ଧ ବ୍ୟବହାର କରାଯାଏ ନା ଭଗବାନ ସେବାରେ? ଏକୋଇଶ ଦିନ। କାହିଁକି ଗାଭୀ ଏକୋଇଶ ଦିନରେ ସ୍ୱଭାବ ତ୍ୟାଗ କରେ? କେବଳ ଆସକ୍ତି ଯୋଗୁଁ, ତାର ସନ୍ତାନ ଆସକ୍ତି ଯୋଗୁଁ। କ'ଣ କରିଥାଏ ଜାଣିଛନ୍ତି? ଗାଭୀ ତାର ଧର୍ମ ଏତେ ଆସକ୍ତି ଏ ବତ୍ସା ପ୍ରତି, ତାର ମଳ, ତାର ମୂତ୍ର, ତାର ଲାଳ, ଦେଖିଛନ୍ତି ବତ୍ସାକୁ ଜନ୍ମ ଦେଇକି ତାର ତା ଦେହରେ ଯେଉଁଟା ଲାଗିଥିବ ସବ ଚାଟିବ, ସବ ଚାଟିକି ନିଜେ ନିଜେ ଭୋଜନ କରିବ। ସବୁ ଏତେ ଆସକ୍ତ ସ୍ୱଧର୍ମକୁ ତ୍ୟାଗ କରିଦିଏ। ଧ୍ରୁବ ମହାରାଜ ସ୍ତୁତିରେ ସେ ଆଇ କହୁଛନ୍ତି, ପ୍ରଭୁ ଆପଣ ଭକ୍ତ ପ୍ରତି ଏତେ ଆସକ୍ତ, ଆପଣ ସବୁ ଧର୍ମକୁ ତ୍ୟାଗ କରିଦିଏ, ସେଥିପାଇଁ ବତ୍ସ ଭଗବାନ ଭକ୍ତକୁ ଏତେ ଭଲ ପାଏ। ବତ୍ସ ପ୍ରହ୍ଲାଦ, ପ୍ରହ୍ଲାଦ ପରେ ପୁଣି ବତ୍ସ ଲଗେଇବେ, ବତ୍ସ ପ୍ରହ୍ଲାଦ ଭଦ୍ରମ ଦେ ତୁମର ମଙ୍ଗଳ ହେଉ, ପ୍ରତ୍ୟାହି ସୁତଳାଳୟମ ତୁମେ ସୁତଳକୁ ଯାଅ, ଏବଂ ମୋଦମାନ ସ୍ୱପୁତ୍ରେଣ ଜ୍ଞାନ୍ତିନାମ ସୁଖମାବହ, ଜ୍ଞାନ୍ତିମାନଙ୍କ ସହିତ ସ୍ୱପୁତ୍ରେଣ, ବଳିମାନେ ଯାଇନଥିଲେ, ଏଇ ବଳିମାରଙ୍କ ସହିତ ଆନନ୍ଦରେ ଯାଇ ସେଠି ବାସ କର। ନିତ୍ୟମ ଦ୍ରଷ୍ଟାମି ମାମ ତତ୍ର ଗଦା ପାଣି ଅବସ୍ଥିତମ ମଦର୍ଶନମ ମତାଲ୍ଲାଦ ଧ୍ୱସ୍ତ କର୍ମ ନିବନ୍ଧନ। ପ୍ରହ୍ଲାଦ ମହାରାଜଙ୍କର କର୍ମ ନିବନ୍ଧନ ନାହିଁ, କର୍ମବନ୍ଧନ ନାହିଁ। ଭଗବାନ କହୁଛନ୍ତି ସିଦ୍ଧାନ୍ତ ଚକ୍ରବାଦ ଦେଲେ, ଏ ସଂପାଦ କାଟି ଦେଲେ, କିଏ ପଢ଼ିଦେବ ତ ସିଏ କହିବାରେ କ'ଣ ପ୍ରହ୍ଲାଦଙ୍କର ଶୁକ୍ର ଅନୁବାଦ ହେଲା କର୍ମବନ୍ଧନ। ପ୍ରହ୍ଲାଦ ତୁମେ ସେଠି ମୋର ନିତ୍ୟ ଦର୍ଶନ, ନିତ୍ୟମ ଦ୍ରଷ୍ଟାମି ନିତ୍ୟ ଦର୍ଶନ ପାଇବ, ମାମ ତତ୍ର ସେଠାରେ ମୋର ଗଦା ପାଣି ମୁଁ ଅବସ୍ଥିତ, ଏଠି ତ ମୋ ହାତରେ କମଣ୍ଡଳ ଧରିକି ବାଡ଼ି ଖଣ୍ଡେ ଧରିକି ଆସିଥିଲି, ସେଠି ଗଦା ଧରିକି ଠିଆ ହେଲି, ଯିଏ ଆସିବ ତା ମସ୍ତକୁ ଚୂର୍ଣ୍ଣ ବିଚ୍ଛିନ୍ନ କରି, ଆଉ ମତ ଦର୍ଶନ ମତ ଆହ୍ଲାଦ ମୋର ଦର୍ଶନ ପାଇବ, ମୋ ଦର୍ଶନରେ ଆହ୍ଲାଦିତ ହେବ, ଏବଂ ଧ୍ୱସ୍ତ କର୍ମ ନିବନ୍ଧନ ତୁମର କର୍ମ ନଷ୍ଟ ହୋଇଯିବ, କର୍ମ ବନ୍ଧନ ତୁମେ ମୁକ୍ତ ହେବ। ଅର୍ଥ ଏହା ନା ପ୍ରହ୍ଲାଦ ଭକ୍ତର କର୍ମ ବନ୍ଧନ କ'ଣ, ତେଣୁ ପ୍ରହ୍ଲାଦଙ୍କର ବଳି ମହାରାଜଙ୍କର ନା ମଦର୍ଶନ ଏବ ଧ୍ୱସ୍ତମ କର୍ମ ନିବନ୍ଧନମ ଅଜ୍ଞାନ। ଅଜ୍ଞାନ ଅଜ୍ଞାନ ମାନେ ତୁମର କୌଣସି ଅଜ୍ଞାନତା ନାହିଁ, କିନ୍ତୁ କୌଣସି ଭାବନା ବଶତଃ, କାରଣ ସେଠି ଯେଉଁ ଯେଉଁ ସମୟରେ ଦୁଷ୍ଟ ସଙ୍ଗ ହେବାର, ଭଗବାନ ଯଦି କହିଛନ୍ତି ସେଠି ଦୁଷ୍ଟ ସଙ୍ଗ ହେବ ନା ବଳି ମହାରାଜଙ୍କ ସଙ୍ଗରେ, ଯଦି ବି ଦୈବା ଏଇଟା ଦୈବା ଦେଖି ଲଗେଇବାକୁ ପଡିବ, ଯଦି ବି କେବେ ଅଜ୍ଞାନତା ମାନେ ପ୍ରହ୍ଲାଦଙ୍କର ଅଜ୍ଞାନତା ଆସି ମାନେ ଯେ ପ୍ରହ୍ଲାଦ ପୁରା ଭୁଲିଯିବେ ନା, କେବେ ବି ଯଦି ଭଗବାନଙ୍କର ଭଜନ ଭଗବାନଙ୍କର ଭକ୍ତବାତ୍ସଲ୍ୟ ଗୁଣକୁ କିଛି ମୁହୂର୍ତ୍ତ ପାଇଁ ଭୁଲି ଯାଆନ୍ତି, ଭୁଲିବେ ନା ଯଦି ହବେଳ ଲଗେଇବେ, ଯଦି ଭଗବାନ ଏଠି କହୁଛନ୍ତି ଯଦି ହୁଏ ଅଜ୍ଞାନତା ଧ୍ୱଂସ ହେଇଯିବ, କାରଣ ମୋର ପ୍ରତିଦିନ ଦର୍ଶନ କରିବେ। ଶାସ୍ତ୍ରର ମର୍ଯ୍ୟାଦା ଭକ୍ତର ମର୍ଯ୍ୟାଦା ସବୁବେଳେ ବ୍ୟାଖ୍ୟା କରୁଛି, ଏସବୁ କଥା ତାଙ୍କ ପାଖରେ ଲାଗିବନି କେବେ ହେଲେ। ସୁକୋବାଚ ଆଜ୍ଞାମ ଭଗବତ ରାଜନ ପ୍ରହାଦ ବୋଲି ନାଶ ବାଡ଼ ଇତି ଅମଲ ପ୍ରଜ୍ଞାମ ମୂର୍ଦ୍ଧନାଧାୟ କୃତାଞ୍ଜଳି। କୃତାଞ୍ଜଳିରେ ମସ୍ତକରେ ପ୍ରଣାମ କଲେ ବାଢ଼ମ, ଆଚ୍ଛା ସତ୍ୟମ ଠିକ ଅଛି ପ୍ରଭୁ, କିଏ ସିଏ ନା ଅମଲ ପ୍ରଜ୍ଞା, ପୁଣି ପ୍ରହ୍ଲାଦଙ୍କ ପାଖରେ ଲାଗିଲେ ଅମଲ ପ୍ରଜ୍ଞା, ନିର୍ମଳ ପ୍ରଜ୍ଞାମାନ ପ୍ରହ୍ଲାଦ ଆଜ୍ଞା ଭଗବତ ରାଜନ ପ୍ରହାଦ ବଳି ନାଶ, ଆଜ୍ଞା ପାଇଲା ପରେ ବଳି ସହିତ ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେଉ କହି ମୂର୍ଦ୍ଧନୀରେ ପ୍ରଣାମ କରି କୃତାଞ୍ଜଳି ହୋଇ ବର୍ତ୍ତମାନ ଚାଲିଲେ ଗଲେ। କ'ଣ କରୁଛନ୍ତି? ପରିକ୍ରମ୍ମାଦି ପୁରୁଷ ସର୍ବତ ଅସୁର ଚମୋପତି ପ୍ରଣତ ସ୍ତଦନୁ ଜ୍ଞାତ ପ୍ରବେଶମ ମହାବିଲମ୍। ଏ ମହାବିଲ ସୁତଳ ଲୋକକୁ ପରିକ୍ରମା ଭଗବାନଙ୍କୁ ପରିକ୍ରମା କଲେ, ସେ ଭଗବାନ କିଏ ନା ଆଦି ପୁରୁଷମ ଗୋବିନ୍ଦମ ଆଦି ପୁରୁଷମ ତମହଂ ଭଜାମି, ସେ ଆଦି ପୁରୁଷ ଯେ ଭଗବାନ ତାଙ୍କୁ ପରିକ୍ରମା କଲେ। ସର୍ବତ ଅସୁର ଚମୁପତି ଅସୁରମାନଙ୍କର ପତି ଏଠି ପ୍ରହ୍ଲାଦ ଆଉ ବଳି ମହାରାଜ ପ୍ରଭୁଙ୍କୁ ପରିକ୍ରମା କଲେ। ପ୍ରଣନ୍ତ ସ୍ତଦନୁ ଜ୍ଞାତମ ପୁଣି ପ୍ରଣାମ କଲେ, କେତେବାର ପ୍ରଣାମ କରିଛନ୍ତି ପୁଣି ପ୍ରଣାମ କଲେ, ଏବଂ ତଦ ଅନୁଜ୍ଞାତମ ପ୍ରଭୁ ଆମେ ଯିବୁ କି ବର୍ତ୍ତମାନ ଆମେ ଯାଇପାରୁ? ପ୍ରଭୁ କହିଲେ ହଁ ପ୍ରବେଶମ ମହାବିଲମ, ସେ ସ୍ଥାନରୁ ସୁତଳ ଲୋକ ବଳି ମହାରାଜ ଚାଲିଲେ। କାହା ସହିତ ପ୍ରହ୍ଲାଦଙ୍କ ସହିତ ବିନ୍ଧ୍ୟାବଳୀ ସମସ୍ତ ଅସୁରକୂଳ ବର୍ତ୍ତମାନ ସୁତଳ ଲୋକକୁ ଚାଲିଲେ ଏବଂ ବର୍ତ୍ତମାନ ଭଗବାନ ଯେତେବେଳେ ପଠାଇଦେଲେ ବାମନ ଦେବ କାହାକୁ ବଳି ମହାରାଜଙ୍କୁ ଏବଂ ପ୍ରହ୍ଲାଦଙ୍କୁ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ ଶୁକ୍ରାଚାର୍ଯ୍ୟ ବର୍ତ୍ତମାନ ଅସଲ ରୂପ ପାଇଲେ ବର୍ତ୍ତମାନ ସରସ୍ୱତୀ ତାଙ୍କ ଜିଭାରେ ବସିକି ଭଗବାନ ନିଜ ସରସ୍ୱତୀଙ୍କୁ ବସିକି ସବୁ ବିପରୀତ କଥା କହୁଥିଲେ ଇଏ ଅଭିଶାପ ଦେଇଥିଲେ ଶିଷ୍ୟକୁ ବର୍ତ୍ତମାନ ଇଏ ବି ଯିବେ ଶୁକ୍ରାଚାର୍ଯ୍ୟ ଆରେ ଅଭିଶାପ ଦେବା ଲୋକ ଯିଏ କହିଥିଲେ ଅଚିରାତ ଭସ୍ୟେ ସିଏ ବର୍ତ୍ତମାନ ସେଇ ଶୁକ୍ର ଲୋକକୁ ଯିବେ ଗୁରୁ ଯାଇଛନ୍ତି ଶୁକ୍ରାଚାର୍ଯ୍ୟ ଯାଇଛନ୍ତି ଚକ୍ରବର୍ତ୍ତୀ ସିଦ୍ଧାନ୍ତ ଦେଉଛନ୍ତି ସବୁ କହିବା ପାଇଁ ବର୍ତ୍ତମାନ ସମୟ ନାହିଁ ଭଗବାନ ବ୍ରହ୍ମବାଦୀ ମାନ ବାମନ ଦେବ କହିଲେ କାହା କହିଲେ ଉସନ ଯିଏ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ ଯିଏକି ବସିଥିଲେ ବ୍ରହ୍ମବାଦୀ ମାନଙ୍କ ମେଳରେ ବ୍ରହ୍ମବାଦୀ ଶବ୍ଦ ମାନେ ନୁହେଁ ମୁଁ ତ କହିପାରୁନି ପ୍ରଥମ ଦିନରୁ ଏମାନେ ବି ଗୋଟେ ଖତରନାକ ସମ୍ପ୍ରଦାୟ କିଛି ଲେଖାଫେଖା ଏଙ୍କର ନାହିଁ ଭଗବାନ ଶୂନ୍ୟ ଭଗବାନଙ୍କର ଆକାର ଫାକାର କିଛି ନାହିଁ ଇଏ ଗୋଟେ ଖତରନାକ ସମ୍ପ୍ରଦାୟ ୟା ପଛରେ ବି ବହୁତ ବଡ଼ ଯାକୁ ସୈନ୍ୟ ବଳ ଅଛି ଶୁକୁଆ ମାଛ ସବୁ ଯେ ସ୍ଥାନ ଯେମନ୍ତ ମିଳେ ଆହାରେ ଭଲ ମନ୍ଦ ନାହିଁ ଭାଗବତ ବାଣୀ ପଢ଼ିବେ ସନ୍ଧ୍ୟା ପୂର୍ବରୁ ପେଟେ ମାଛ ମାଂସ ଖାଇକି ଶୋଇବେ ଇଏ ବି ଦୋଳେ ସାଧୁ ବାହାରିଛନ୍ତି ଇଏ କହିବେ ଭଗବାନଙ୍କର ରୂପ ନାହିଁ ଏ ବ୍ରହ୍ମ ତେଣୁ ବ୍ରହ୍ମବାଦୀ ବି ବ୍ରହ୍ମବାଦୀ ଅର୍ଥ ଭାବିବେନି କେହି ଶୁକ୍ରାଚାର୍ଯ୍ୟ ବି ବ୍ରହ୍ମବାଦୀ ଥିଲେ ସିଏ ବି ଶୂନ୍ୟ ଧାରଣ କରୁଥିଲେ ଯଦି କେହି ବ୍ରହ୍ମବାଦୀ ଥିବେ ସେ ଟାଣି ନେବେ ତାଙ୍କ ଆଡ଼କୁ ଦେଖରେ ଆମର କଥା ବି ଅଛି ତୁମ କଥା ନାହିଁ ବାପା ତୁମ କଥା କେବେ ହେଲେ ତୁମେ କାହାକୁ ଧ୍ୟାନ କରୁଛ ଯାହାର ରୂପ ନାହିଁ ତାକୁ ଧ୍ୟାନ କରାହବ କେମିତି କୁହନ୍ତି କହିଲେ ଆପଣ ଗୋଟେ ଗଛକୁ ଦେଖି ଆସିବେ ଆଖି ଉଠିଲେ ସେ ଗଛକୁ ଧ୍ୟାନ କରିବେ ଯିଏ ଜୀବନ କାଳରୁ ମା ପେଟରୁ ସେ ମଳମୂତ୍ରକୁ ଦେଖିଛନ୍ତି ଏଇ ଲୋକ ସେ କାହାକୁ ଧ୍ୟାନ କରିବେ ସେ ଆଜି ବି ସେ ମଳମୂତ୍ରକୁ ଧ୍ୟାନ କରିବେ ଆଖି ଉଠିଲେ ସେ ମଳମୂତ୍ରକୁ ଧ୍ୟାନ କରୁଛନ୍ତି ଭଗବାନଙ୍କୁ ଧ୍ୟାନ କରିବେ ଭଗବାନ ରୂପକୁ ତୁମେ ମାନୁନ ତୁମେ ଆଖି ଉଠିଦେଲେ କାହାକୁ ଦେଖିବ ତୁମେ ଭଗବାନ ଦେଖିପାରିବ ବ୍ରହ୍ମବାଦୀ ଶବ୍ଦ ଅର୍ଥ ବ୍ରହ୍ମ ଅର୍ଥ ବେଦବାଦୀ ବି ସ୍ୱୟଂବାଦ କହୁଛନ୍ତି ସେମାନେ ବେଦବାଦୀ ଶୁକ୍ରାଚାର୍ଯ୍ୟ ବେଦବାଦୀ ଥିଲେ ନିରାକାରବାଦୀ ନଥିଲେ ଭଗବାନ ନିରାକାର ନିରାକାର ଏମାନେ ଗୋଟେ ପନ୍ଥୀ ବାହାରିଛନ୍ତି କେତେ ସୁନ୍ଦର ରୂପ ଆପଣ ଶୁଣୁଛନ୍ତି ଭକ୍ତର ରୂପ ଭଗବାନଙ୍କ ରୂପ ଲୋକଙ୍କର ମଥାକୁ ବିଗାଡ଼ୁଛନ୍ତି ଏଗୁଡ଼ାକୁ ଆଗେ ଭାଗବତ ପ୍ରଚାର କରିବାକୁ ଗଲେ ପ୍ରତ୍ୟେକ ଇସ୍କନ ଭକ୍ତମାନେ ବ୍ରଡ଼ଲି କେହି ଆପଣଙ୍କ ପାଖକୁ ଆସିବେନି ଆପଣ ପ୍ରସ୍ତୁତ ହୁଅନ୍ତୁ କେହି ଜଣେ ଆପଣଙ୍କ ପାଖକୁ ଆସିବେନି ପୁରାଟା ପ୍ରଚାର କରିବାକୁ ପଡ଼ିବ ଏଇଥିରେ ଭଗବାନ ଖୁସି ହେବେ ଭଗବାନ କେବଳ ଖୁସି ହେବେ ଯେଉଁମାନେ ଭଗବାନଙ୍କର ଶତ୍ରୁ ଯେଉଁମାନେ ଭଗବାନଙ୍କୁ ଏଠି ଜଗତରେ ପ୍ରତିପାଦନ କରିବା ପାଇଁ ଚାହୁଁନାହାନ୍ତି ତାଙ୍କ ବିରୁଦ୍ଧରେ ଆମର ସଂଗ୍ରାମ ଭକ୍ତ ପାଇଁ ଆମର କିଛି ନାହିଁ ସେମାନଙ୍କୁ ଆଗେ ସେମାନେ ଜଗନ୍ନାଥ ସଂସ୍କୃତି ନଷ୍ଟ କରୁଛନ୍ତି ନା ରଥଯାତ୍ରା ରଥଯାତ୍ରା କହିବା ଦରକାର ନାହିଁ ବନ୍ଦ କର ରଥଯାତ୍ରା ସେ କିଏ ସେ ଦାରୁ ସେ କ'ଣ ଭଗବାନ ଏମିତି ଏମାନଙ୍କ ବିରୁଦ୍ଧରେ ଆମକୁ ପ୍ରଚାର କରିବାକୁ ପଡ଼ିବ ଆଉ ସେଥିପାଇଁ ଯଦି ପ୍ରାଣ ଚାଲିଯାଏ ବି କିଛି ଅସୁବିଧା ନାହିଁ ସିଧା ଗୋଲକ ବୃନ୍ଦାବନର ପୋଷ୍ଟ ଫିକ୍ସ ହେଇକି ରହିଛି ସେଠି ଭଗବାନଙ୍କୁ ଡେଲି ପ୍ରବଚନ ଶୁଣେଇବେ କିଛି ଅସୁବିଧା ନାହିଁ ଏଇ ଆମ ଜୀବନର ଧର୍ମ ପ୍ରଭୁପାଦ ନନ୍ସେନ୍ସ ଇଡିଏଟ୍ ଏଇ ଦୁଇଟା ୱାର୍ଡ ଜଣେ ସାଧୁ କହିଛନ୍ତି ବିଦେଶୀମାନଙ୍କୁ ଆଉ କେହି କହିନାହାନ୍ତି କେହି କହିନାହାନ୍ତି ନନ୍ସେନ୍ସ ଜଣେ ବିଦେଶୀ କହିବା ଆଉ ଇଡିଏଟ୍ ଜଣେ ବିଦେଶୀ କହିବା କାହାରି ଶକ୍ତି ନାହିଁ ପ୍ରଭୁପାଦ କହିଛନ୍ତି ଆଉ କେଉଁଠି କହିଛନ୍ତି ଭାରତରେ ରହିକି ନୁହେଁ ଆମେରିକାରେ ରହିକି ତାଙ୍କୁ ଗାଳି ଦେଉଥିଲେ ସେତେବେଳେ କିଏ ଥିଲେ ପ୍ରେସିଡେଣ୍ଟ ପ୍ରଭୁପାଦ ସମୟରେ କିଏ ପ୍ରେସିଡେଣ୍ଟ ପ୍ରଭୁପାଦ ତାଙ୍କୁ ଡାଇରେକ୍ଟ କୁହନ୍ତି ସେ ଇଡିଏଟ୍ ପ୍ରେସିଡେଣ୍ଟ ତାଙ୍କରି ଦେଶରେ ଭୟ କରନ୍ତି ନା ସେ ନନ୍ସେନ୍ସ ସେ ଇଡିଏଟ୍ କାହିଁ କହିବି ଆମେ ଭଗବାନ ମାନୁନ ତୁମେ ଅଜ୍ଞ ନନ୍ସେନ୍ସ ତୁମେ ଅଜ୍ଞ ଅସୁବିଧା କ'ଣ ହେଲା ତୁମେ କେଉଁ ପଣ୍ଡିତ ଯେ ତୁମକୁ ଆମେ ନନ୍ସେନ୍ସ କହିଦେଲୁ ତେଣୁ ଏ ବ୍ରହ୍ମବାଦୀ ବି ବ୍ରହ୍ମବାଦୀ ମାନେ ନିରାକାରବାଦୀ ନାହିଁ ଯେଉଁମାନେ ବେଦବାଦୀ ଏ ବେଦବାଦୀମାନଙ୍କ ସହିତ ଶୁକ୍ରାଚାର୍ଯ୍ୟ ଯେଉଁ ଉପବେଶନ କରିକି ରହିଥିଲେ ତାଙ୍କୁ ଭଗବାନ ବର୍ତ୍ତମାନ କହୁଛନ୍ତି କିଏ କହୁଛନ୍ତି ନା ହରି ସେ ହରି କିଏ ସେ ନା ନାରାୟଣ ବ୍ରହ୍ମନ୍ ସନ୍ତତୁ ସ ଶିଷ୍ୟ ସ କର୍ମ ଛିଦ୍ର ବିତନ୍ନତ ଯତ୍ତତ୍ କର୍ମ ସୁବୈଷମ୍ୟମ ବ୍ରହ୍ମ ଦୃଷ୍ଟ ସମମ୍ ଭବେ ହେ ବ୍ରହ୍ମନ୍ ଏଇ ପ୍ରଭୁ ଏଇ ପ୍ରଭୁ କେତେ ଛଳନା କରୁଛନ୍ତି ଦେଖନ୍ତୁ ବର୍ତ୍ତମାନ କହୁଛନ୍ତି ହେ ଗୁରୁ ବଳିର ଗୁରୁ ଶୁକ୍ରାଚାର୍ଯ୍ୟ ବ୍ରହ୍ମବାଦୀ ଶ୍ରେଷ୍ଠ ଉଷିନ ବର୍ତ୍ତମାନ ତୁମ ଶିଷ୍ୟଙ୍କର ଯେଉଁ ଯଜ୍ଞଟା ବାକି ଅଛି ଏଇଟାକୁ ପୂର୍ଣ୍ଣ କର, କି ଶହେଟା ଅଶ୍ୱମେଧ ଯଜ୍ଞକୁ ଭାଙ୍ଗିବା ପାଇଁ ତୁମେ ଆସିଲ, ଯଜ୍ଞର ଆଉ କି ଦେଇସାରିଲା ତାଙ୍କୁ ପୋଷ୍ଟର ନେଲନି, ସବୁ ତାକୁ ସୁତଳ ଲୋକଙ୍କୁ ପଠେଇ ଦେଇସାରିଲା ପରେ ପୁଣି କର୍ତ୍ତା ନାହିଁ ଯଜମାନ, ଯଜମାନ ନାହିଁ ଯଜ୍ଞ କରିବେ, ଶୁକ୍ରାଚାର୍ଯ୍ୟ କହୁଛନ୍ତି ଯଜମାନ ନାହିଁ କେମିତି ଯଜ୍ଞ କରିବେ, ଏଇଟା ହେଇପାରିବେ ସିଏ ବେଦବାଦୀ ଲୋକ, ସିଏ ବେଦବାଦୀ ଲୋକ ଯୁକ୍ତି ଦେଖିଲେ ଭଗବାନ ବେଦବିତ, ସିଏ କହିଲେ ବାପା ତୁମେ ମତେ କଣ ବୁଦ୍ଧି ସେ କହୁଛ କି ଶୁକ୍ର, ମୁଁ ତତେ ବୁଦ୍ଧି ଦେଇଛି ଯଜମାନ ନଥିଲେ ବି ଯଜ୍ଞ ହୁଏ, କାହିଁକି ନା ଯଜମାନ ପ୍ରଥମେ ସଂକଳ୍ପ କରିଦେଇଛି ନା, ତେଣୁ ଯଜମାନ ନଥିଲେ ଯଜ୍ଞ କିଏ କରିବ, ବ୍ରାହ୍ମଣ କରିବ, ବ୍ରାହ୍ମଣ ତା ପାଇଁ କରିବ, କିଭଳି କରିବ ବର୍ତ୍ତମାନ ଭଗବାନ କହୁଛନ୍ତି ବ୍ରାହ୍ମଣ ସନ୍ତନୁ, ବର୍ତ୍ତମାନ ତ ବଡ଼ କୁଳିଆ କଥା କହିଲେ, ଆଉ ଛଳନା କଥା ନାହିଁ, ଏଇଠି ବର୍ତ୍ତମାନ ପୁରା ଠିକ୍ ସ୍ୱରୂପରେ ଆସିଗଲେ, ଆଉ ଟୋଟାଲ କିଛି ଛଳନା କହୁନାହାନ୍ତି, ସମ୍ପାଦନ କର ଶିଷ୍ୟ ତୁମ ଶିଷ୍ୟଙ୍କର, କେମିତି କହୁଛନ୍ତି ତୁମ ଶିଷ୍ୟଙ୍କର, ତୁମ ଶିଷ୍ୟଙ୍କର କର୍ମ ଛିଦ୍ରମ ବିତନ୍ନତ, କର୍ମ ଛିଦ୍ର ରହିଯାଇଛି, ଯେଉଁ ଯଜ୍ଞର ଯେଉଁ ବାକି ଜିନିଷ ରହି ତ୍ରୁଟି ରହିଯାଇଛି ଏଇଟାକୁ ପୂର୍ଣ୍ଣ କର, ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଶୁକ୍ରାଚାର୍ଯ୍ୟ ପ୍ରଶ୍ନ ଉଠାଉଛନ୍ତି ଯଜମାନ ବିନା କଥ ସନ୍ଧାତବ୍ୟତ ମିତି, ଯଜମାନ ନାହିଁ କିଭଳି କର୍ମ ଛିଦ୍ରକୁ ପୂର୍ଣ୍ଣ କରିବୁ, କିଭଳି ଯଜ୍ଞଟାକୁ ପୂର୍ଣ୍ଣ କରିବୁ, ଭଗବାନ କହୁଛନ୍ତି ଆରେ ଶୁକ୍ର ତୁ ତମେ ସାଧାରଣ ଲୋକ କି, କର୍ମସ୍ତୁ ବୈଷମ୍ୟମ ଯତ୍ତତ୍ କର୍ମ, କର୍ମସ୍ତୁ ବୈଷମ୍ୟମ, କର୍ମ ମାନେ ଏଠି ଯଜ୍ଞ ବୁଝିବେ, ଯତ୍ତତ୍ କର୍ମସ୍ତୁ ବୈଷମ୍ୟମ ବ୍ରହ୍ମ ଦୃଷ୍ଟ ସମମ୍ଭବେ, ତୁମ ଭଳି ବ୍ରହ୍ମବାଦୀମାନେ ବେଦବାଦୀମାନେ ଭଗବତ ଭକ୍ତମାନେ, ଶୁକ୍ରଦେବ ବହୁତ ବଡ଼ ଭକ୍ତ, ବେଦବିଧିମାନେ ଯେତେବେଳେ କେବଳ ଯଜ୍ଞକୁ ଦୃଷ୍ଟିପାତ କରିଦେବେ, ଯଜ୍ଞ ସମ୍ପନ୍ନ ହେବ ବୋଲି ସଂକଳ୍ପ କରିଦେବେ ସମମ୍ଭବେ, ଲୋକଙ୍କର ଏଇ ପରମ୍ପରା ଆଜି ବି ଅଛି, ସେମାନେ ସାଧୁକୁ ଏତେ ବିଶ୍ୱାସ କରନ୍ତି ଆପଣ ବିଶ୍ୱାସ ବି କରିପାରିବେ, ମୁଁ ତ କେବେ ବିଶ୍ୱାସ କରୁନଥିଲି, ମୁଁ ପ୍ରଥମ ଥର ପାଇଁ ଦେଖିଲି ଏତେ ଲୋକଙ୍କୁ ଡାକିକି ଖାଇବାକୁ ଦିଆହେଉଛି, ଗାଡ଼ି ଅଟକେଇକି କେଉଁଠି ସେଟା ଆମର କମରଦାରେ, ଭାଗବତ ସପ୍ତାହ ଶେଷ ଦିନ ଜଣେ ଲୋକ ସିଏ ଆମ ଗୁରୁଦେବଙ୍କୁ ଡାକିଥିଲେ, ଜଣେ ଲୋକ ସାଧୁଭକ୍ତ ସେ ବାବାଙ୍କୁ ଜାଣନ୍ତି, ସେ ପ୍ରଥମେ ଗୁରୁଦେବଙ୍କୁ ପନିର ସବ୍ଜି କରିକି ଦେଇଥିଲେ, ଗୁରୁଦେବ ତା ପୂର୍ବରୁ କେବେ ପନିର ସବ୍ଜି ଜାଣିନଥିଲେ, ସେ କହୁଛି ମୁଁ ମହାରାଜଙ୍କୁ ପ୍ରଥମେ ପନିର ସବ୍ଜି, ମହାରାଜ ପାଟିରେ ପନିର ଦେଲେ ପ୍ରଥମେ ପଚାରିଲେ ଏଇଟା କ'ଣ କି ତୁମେ ତିଆରି କରୁଛ ବାବା, ସେ କହିଲେ ଆଜ୍ଞା ଛେନା କାଟିକି ମୁଁ ପନିର କରିଛି, ନା ପନିର ତ କହିଲେ ମୁଁ ଛେନା ସବ୍ଜି କରିଛି, ସିଏ ଆସିଥିଲେ ଏକ୍ସିଡେଣ୍ଟାଲି, ସେ ଜଲେଶ୍ୱର ଆସିଥିଲେ, କିନ୍ତୁ ଜଲେଶ୍ୱର ମୋର ତିନି ଦିନ ପ୍ରବଚନ ଥିଲା ଏ ବର୍ଷର ପୂର୍ବ ବର୍ଷ, ଇସ୍କନ୍ ଭକ୍ତମାନେ ଡାକିଥିଲେ, ସେ ଠିଆ ହେଲେ, ଠିଆ ହେଲା ପରେ ଷ୍ଟେଜ୍କୁ ଆସିଲେ, ବସିଲେ ପ୍ରଥମ ଦିନ ଦ୍ୱିତୀୟ ଦିନ ତୃତୀୟ ଦିନ ସେ ଷ୍ଟେଜ୍ରେ ଲୋକଙ୍କ ଆଗରେ ଡିକ୍ଲାର କଲେ ଆମର ଆର ବର୍ଷର ପ୍ରୋଗ୍ରାମ ଆମ ପ୍ରଭୁ ଯିବେ, ଆପଣମାନେ ସମସ୍ତେ କୁହନ୍ତୁ ଅନୁମୋଦନ କରନ୍ତୁ ପ୍ରଭୁ ଯିବେ, ତେଣୁ ମୁଁ ଏଥର ଗଲି, ସେ ଜଣେ ଲୋକ କରୁଛନ୍ତି ଭାଗବତ ସପ୍ତାହ, ଆପଣ ଯେତିକି ଲୋକ ଅଛନ୍ତି ଇଏ ଗୋଟେ ପାଖରେ ବସିବେ, ତିନି ଦିନ ପରେ ଟେଣ୍ଟ ଖୋଲା ହେଲା, ପୁରା ପେକ୍ ଲୋକ, 3,000-4,000 ଲୋକ, ଛୁଆପିଲା ବସିଥିଲେ, ଏଠି ଛୁଆପିଲା ପାର୍ଟି ଭକ୍ତର ଛୁଆପିଲା ପାର୍ଟି କରୁଛନ୍ତି, ଏଠି ଛୁଆପିଲା କେବେ ପାର୍ଟି, ମୁଁ କେବେ କୁହେନି ପାର୍ଟି ବନ୍ଦ କର, ମୁଁ କେବେ କୁହେ, ମୁଁ ଆଶ୍ଚର୍ଯ୍ୟ, ମୁଁ ସବୁବେଳେ କୁହେ ତୁମେମାନେ ବୈକୁଣ୍ଠକୁ ଯିବ, ମୋର ବୈକୁଣ୍ଠ ଯିବାରେ ଡେରି ହେବ, ମୁଁ ବୈକୁଣ୍ଠ କେବେ ଯାଇପାରିବିନି, ମୁଁ ଏମିତି ମୋ ଅନ୍ତରୁ ଭାବନା ଆସେ ବାସ୍ତବିକ ସେମାନେ ଦେଖିଲେ, ଏତେ ନମ୍ର, ଏମିତି ଶୁଣନ୍ତି, ସେ ବାବା ଏକା ଏକାକି କରୁଛନ୍ତି, କେହି ତମକୁ ସାହାଯ୍ୟ କରୁନାହାନ୍ତି, ମାଗି ଶେଷରେ 20,000 ଲୋକ ପାଇଁ ପ୍ରସାଦ ତିଆରି କରିଥିଲେ, ମୁଁ ଏଇଥିପାଇଁ କହୁଛି କହିଲେ ଆସ ବାବା ଟିକେ ପ୍ରସାଦ ପାଇବା ପୂର୍ବରୁ ସମସ୍ତେ ଆପଣ ଦେଖିବାକୁ ପଡ଼ିବ ମୁଁ ଭୋଗ ଲଗେଇସାରି, ମୁଁ କ'ଣ ଦେଖିବି ପ୍ରସାଦ ମୁଁ ତ ପାଇବିନି, ନା ନା ସାଧୁମାନେ ଦେଖିଦେଲା ପରେ କିଛି ଅଭାବ ପଡ଼ିବନି, କାରଣ ଆମର ଯେଉଁ ଅର୍ଣ୍ଣ ଯଜ୍ଞଟା ପୂର୍ଣ୍ଣ ହେବ ସାଧୁଙ୍କ ଦୃଷ୍ଟିରେ, ମୁଁ କହିଲି ମୁଁ କ'ଣ ଭଗବାନ ନା କ'ଣ ମୁଁ ଦୃଷ୍ଟିପାତ କରିଦେଲେ ଅର୍ଣ୍ଣ ଭଣ୍ଡାର ତୁମର ବଢ଼ିବ, ଚାଲ ଜବରଦସ୍ତି ଗଲେ ଦୁଇ ଜଣ ଘୋଷାଇ ଘୋଷାଇ ମୋତେ ଆଣିଲେ ଏବଂ ବୁଲେଇ ବୁଲେଇ ଦେଖାଉଛନ୍ତି, ଦେଖନ୍ତୁ ଏଇଟା ଅର୍ଣ୍ଣ, ଏଇଟା ଡାଲମା, ଏଇଟା କୋବି ସବ୍ଜି, ଏଇଟା ସୁପ୍ତା ସବ୍ଜି, ପାଞ୍ଚଟା ଆଇଟମ୍, ଆଉ ପାଏସ୍ ଖଟା ସବୁ ମାଟି ପାତ୍ରରେ ଛୁଙ୍କ ଦିଆହଉଥାଏ ରୋଷେଇ ହେଉଥାଏ, 20,000 ଲୋକକୁ ଦିନ 12ଟାରୁ ଦିନ 3ଟା ଭିତରେ ସାରିଲେ, ସବୁ ଗାଡ଼ି ଗଟକା ହେଲା, ସମସ୍ତଙ୍କୁ ପ୍ରସାଦ ଦିଆହେଲା, ଜଣେ ବାବା କେହି କମ୍ପ୍ଲେନ୍ କରନ୍ତି ଆମକୁ ଆଇଟମ୍ ଦିଆ ହେଇନି, ସବୁ ପ୍ରସାଦ ପାଇଲେ ଚାଲ, କିନ୍ତୁ ମୁଁ କହୁଥିଲି ଏ ପଏଣ୍ଟରେ ସେମାନେ କହିଲେ ନା ଆପଣ ନ ଦେଖିଲେ ଆମର ଅର୍ଣ୍ଣ ଯଜ୍ଞ ପୂର୍ଣ୍ଣ ହେବ, ମୁଁ କହିଲି ମୁଁ ତ ସାଧୁ ନୁହେଁ, ପୁଣି ତୁମେ ଯେତେବେଳେ କହୁଛ ଚାଲ, ବୋଲି ଭାଗବତ ପରମ୍ପରା ସେତେବେଳେ ବଳିବାରାଞ୍ଚଳ ମୁଁ ପଢ଼ୁଥିଲି, ଚାଲ ତମେ କହୁଛ ଯିବି ଦର୍ଶନ କରିଦେଇ ଆସିବି, ତେଣୁ ସାଧୁ ଯଦି ଦୃଷ୍ଟିପାତ କରିଦିଏ ହିଁ ଯେତେ ଯଜ୍ଞର ଅବଗୁଣ ଅଛି, ସେ କହିଲେ ଆପଣ ଦେଖିସାରିଲା ପରେ ଆମେ ଟେଷ୍ଟ କରୁ, ତା'ପରେ ଲୁଣ ପକେଇ, ତା ପୂର୍ବରୁ ଏମିତି ମର୍ଯ୍ୟାଦା ବହୁତ ଲୋକ ଜାଣନ୍ତି, ବାବୁଙ୍କର ଭାବ ସଂସ୍କୃତିର ଲୋକମାନେ ଜାଣନ୍ତି ବୋଲି, ବହୁତ ଲୋକ ଆମଠୁ ଅଧିକ ଜିନିଷ ଜାଣନ୍ତି, ସବୁବେଳେ ଆମେ ଜ୍ଞାନ କରିବା ଦରକାର। କହିଲେ ଯଜ୍ଞରେ ବଳି ମହାରାଜ କହୁଛନ୍ତି, ଶୁକ୍ର ଭଗବାନ କହୁଛନ୍ତି, ଶୁକ୍ର ତୁମେ ଚାହିଁଦବ ତୁମ ଭଳି ବ୍ରହ୍ମବାଦୀମାନେ କେବଳ ଯଜ୍ଞରେ ବଳି ମହାରାଜ ଯଜ୍ଞରେ ଯେଉଁ ତ୍ରୁଟି ଅଛି ସେଇଟା କ'ଣ ହବ, କର୍ମଚ୍ଛେଦରେ ନଷ୍ଟ ହେଇଯିବ। ଆଚ୍ଛା, ସେ ଶୁକ୍ର ଉହାଚ ଶୁକ୍ର ଦେବତା ପ୍ରବଚନ କହିବେ, କୁତସ୍ତତ କର୍ମ ବୈଷମ୍ୟମ୍ ଯସ୍ୟ କର୍ମେଶ୍ୱର ଭବାନ୍ ଯଜ୍ଞସୋ ଯଜ୍ଞ ପୁରୁଷ ସର୍ବଭାବେନ ପୂଜିତ। ହେ ଯଜ୍ଞସ, ହେ ଯଜ୍ଞ ପୁରୁଷ, ଆପଣ ଯେଉଁ ଯଜ୍ଞରେ ସର୍ବଭାବରେ ପୂଜିତ ହେଇସାରିଛନ୍ତି, କୁତସ୍ତତ କର୍ମ ବୈଷମ୍ୟମ୍, ସେ ଯଜ୍ଞରେ ଅପୂର୍ଣ୍ଣତା କ'ଣ ବାକି ଅଛି କୁହନ୍ତୁ। ଯେଉଁ ଯଜ୍ଞରେ କର୍ମେଶ୍ୱର ଭବାନ୍, ଯଜ୍ଞର ଈଶ୍ୱର ଆପଣ, ଆପଣ ଏଇଠି ପୂଜିତ ହେଲେ, ପ୍ରତ୍ୟକ୍ଷ ନୁହେଁ ଏ ପରୋକ୍ଷ ନୁହେଁ, ପ୍ରତ୍ୟକ୍ଷରେ ପୂଜିତ ହେଲେ, ଆଉ କ'ଣ କର୍ମ ବୈଷମ୍ୟ ବଳିର ବାକି ଅଛି କୁହନ୍ତୁ, କିଛି ବାକି ନାହିଁ। ହଉ, ଯଦି ଆପଣ କହୁଛନ୍ତି ମୁଁ କରିବି, କିନ୍ତୁ ତା ପୂର୍ବରୁ ଶୁଣନ୍ତୁ, ଆପଣ ଏଠି ଅଛନ୍ତି ତ ବଳିର କିଛି କର୍ମ ବୈଷମ୍ୟ, ଆପଣ ନଥିଲେ ସୁଦ୍ଧା କେବଳ ଆପଣଙ୍କର ନାମ ସଂକୀର୍ତ୍ତନର ଏତେ ଶକ୍ତି, ଯେତେ ଯଜ୍ଞ ଯେତେ ତପ ଯେତେ ଦାନ ଯାହା ଦୋଷ ଥାଏ ଶେଷରେ ଯଦି କେବଳ ନାମ କୀର୍ତ୍ତନ କରାଯାଏ, ସବୁ କର୍ମ ଛିଦ୍ର କର୍ମର ଦୋଷ ନଷ୍ଟ ହେଇଯାଏ। ପ୍ରଭୁ ମୁଁ ଆଉ ପରପଟ କହିବି ନା, ସମୟ ହେଇଗଲାଣି। ଏଇ ଏଇଟାକୁ ପ୍ରଭୁପାଦ ଜୀ ମହାରାଜ ପରପଟ ସମସ୍ତେ କହିବା ଦରକାର। ପ୍ରଭୁପାଦ କ'ଣ ଲେଖିଛନ୍ତି, ନାମ ସଂକୀର୍ତ୍ତନ ଯୁବକ ସଂଘ ମତ ବି ଦେଇଛନ୍ତି, ସୁନ୍ଦର ଭରାଟା ମତ ପ୍ରଭୁପାଦ ଅନୁବାଦ କରିଦେଇଛନ୍ତି, ମନ୍ତ୍ରତଃ ତନ୍ତ୍ରତଶ୍ଚିଦ୍ରମ ଦେଶ କାଳ ରହେ ଅବସ୍ତୁତ ସର୍ବ କରୋତି ନିଶ୍ଚିଦ୍ରମ ଅନୁ ସଂକୀର୍ତ୍ତନ ତବ। ଆପଣଙ୍କ ଭୟରେ ନାମ ସଂକୀର୍ତ୍ତନ ତବ ଥିବ, ଅଛନ୍ତି ନା? ହଁ, ମୁଁ ଆଜି ଏଇ ଶ୍ଳୋକ ଉପରେ ମୁଁ ଜାଣିଛି ନାମ ସଂକୀର୍ତ୍ତନ ନିଶ୍ଚିତ ହେଇଥିବ। ହଁ, ଅନୁ ସଂକୀର୍ତ୍ତନ ତବ, ଦୁଇଟା ଗୀତା ଗୀତା ପ୍ରେସ୍ ଗୁରୁପୁରରେ ନାମ ସଂକୀର୍ତ୍ତନ ଅଛନ୍ତି, ଆଉ କେତେ ବହିରେ ବି ନାମ ସଂକୀର୍ତ୍ତନ ଅଛନ୍ତି, କିନ୍ତୁ ଆମ ଆଚାର୍ଯ୍ୟମାନେ ଅନୁ ସଂକୀର୍ତ୍ତନ ପ୍ରଭୁପାଦ ଅନୁ ଦୁଇଟା ଜିନିଷ ସମାନ। ମନ୍ତ୍ର ତ ମନ୍ତ୍ରର ଉଚ୍ଚାରଣରେ, ଯେଭଳି ମୁଁ ଆମର ପ୍ରଭୁପାଦ ଶିକ୍ଷା ଦେଇଛନ୍ତି, ସବୁ ଭକ୍ତମାନେ ରଖିବେ, ପ୍ରବଚନ ପୂର୍ବରୁ ଯେକୌଣସି କାମ ପୂର୍ବରୁ ପ୍ରଭୁପାଦ ତାଙ୍କ କନ୍ଭରସେସନରେ କହିଛନ୍ତି, ଦୁଇଟା ହେଉଛି ଆମର ଷ୍ଟାଣ୍ଡାର୍ଡ଼, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସାଦି ଶ୍ରୀ ଗୌର ଭକ୍ତବୃନ୍ଦ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏଇଟା ଉଚ୍ଚାରଣ କରିକି ଯାହା କିଛି କର୍ମ କରିବ, ଆଉ କର୍ମ ଛିଦ୍ର କିଛି ରହିବ, ଆଉ ଶେଷରେ ଏଇଟା କରିବ ପ୍ରଭୁପାଦ କହିଛନ୍ତି, ନିଶ୍ଚିତ ଭାବେ ଆମକୁ କରିବାକୁ ପଡ଼ିବ, ସେଥିପାଇଁ ଆମର ପ୍ରବଚନ ବି ଆମେ ସବୁ ସମୟରେ ନାମ କରୁ। ମନ୍ତ୍ର ତ ମନ୍ତ୍ର ଆମେ ଉଚ୍ଚାରଣ କରୁଛେ, କେଉଁଠି ଭୁଲ ହେଇଯାଉଛି। ମନ୍ତ୍ର ତ ତନ୍ତ୍ର ତ ତନ୍ତ୍ର ତ ମାନେ ପୂଜା, ଭଗବାନଙ୍କ ସେବା, ଯେଉଁ ଅର୍ଚ୍ଚନା ଆମେ କରୁଛେ, ଅର୍ଚ୍ଚନାର ବାସ୍ତବିକ ଶେଷ ଜିନିଷ ହେଉଛି ମହାମନ୍ତ୍ର, ମନ୍ତ୍ରରାଜ। ମାନେ ସ୍ତୁତି ପଢ଼ିଲା ବେଳେ, ପୁରୁଷ ସୂକ୍ତ ସ୍ତୁତି ପଢ଼ିଲା ବେଳେ ନିଶ୍ଚିତ ଉଚ୍ଚାରଣ, ପୁରୁଷ ସୂକ୍ତିର ନିୟମ ଅଛି, ବିନା ଆହାରରେ କେଉଁ ଆସନରେ ବସିବ ଏବଂ କିଭଳି କେଉଁଟାକୁ କେଉଁ ସ୍ୱରରେ ଉଚ୍ଚାରଣ କରିବ, କେଉଁଟା ଦୀର୍ଘ ସ୍ୱର କେଉଁଟା କମ୍ ସ୍ୱରରେ କହିବ, ତା ସବୁ ଅଛି, ଏବଂ ହସ୍ତ କ'ଣ କୁହନ୍ତି ମୁଦ୍ରା, ଏଇ ମୁଦ୍ରାରେ ଏଭଳି ଅର୍ଚ୍ଚନ କରିବ ନା, ପ୍ରଭୁପାଦ ଆମକୁ ଶିଖି ଏ ମୁଦ୍ରା ପୁଦ୍ରା ଏସବୁ ନାହିଁ, କେବଳ ନାମ କଲେ ସବୁ ଛିଦ୍ର କରିବ, ପ୍ରଭୁପାଦ ସବୁ ଶିକ୍ଷା ଦେଇଛି ନା। ତେଣୁ ପ୍ରଭୁପାଦ ଯିଏ ଅର୍ଚ୍ଚନ କରିବା ପାଇଁ କୁହନ୍ତି, ପ୍ରଭୁପାଦ କିନ୍ତୁ ତୁମେ ଯା ହରେକୃଷ୍ଣ ମହାମନ୍ତ୍ର କର ଅର୍ଚ୍ଚନ କର, ଡେଟ୍ ୟୁ ୱର୍ଶିପ୍, ଇଏ ଷ୍ଟାଣ୍ଡାର୍ଡ଼। ମନ୍ତ୍ର ତ ତନ୍ତ୍ର ତ ଛିଦ୍ରମ, ଯେଉଁ ଛିଦ୍ର ରହୁଛି, ଆଉ କେଉଁଠି ଛିଦ୍ର ରହୁଛି, ଯଜ୍ଞ କଲାବେଳେ ପୂଜା କଲାବେଳେ ଦେଶ ଦେଶରେ, ଯେଉଁଭଳି ଆମେରିକା ବା ରଷିଆ, ମୁଁ ଯେମିତି ରଷିଆକୁ ଯାଇଥିଲି, ମୁଁ ରଷିଆରେ ମୁଁ ଯେଉଁଠି ରହୁଥିଲି -14 -14 ବରଫ ପୁରା ଫୁଲ ଭଳିଆ ପଡ଼ୁଛି, ସେଠି ଫୁଲ ଭଳିଆ ବାସ୍ତିକି ବରଫ ପଡ଼େ। ଆପଣ କୁହନ୍ତୁ ସେଠି ଜଣେ ଲୋକ କେତେଥର ପରିସା ଯାଇ ଗୋଡ଼ ଧୋଇବ, କୁହନ୍ତୁ ଗୋଡ଼ ଧୋଇବା କଥା ଭୁଲି ଯାଆନ୍ତୁ, ପାଦର ପାଣି ତ ମାନେ ଗରମ ପାଣି ଦରକାର, ଆଉ ବାହାରକୁ ବାହାରିବେ ମାନେ ପୁରା ଏ ମୋଜା କାମ କରିବେନି, ଆଉ ଚପଲ ପିନ୍ଧିପାରିବେନି, ପୁରା ବୁଟ ହେଭି ବୁଟ ପିନ୍ଧିକି ବାହାରି ପାରିବେ, ଆପଣ ତ ସେ ଚମଡ଼ା ବୁଟକୁ ମାଡ଼ିକି ଆସିବେ ନା, ଆସିକି ଗୋଡ଼ ବି ଧୋଇପାରିବେ, କାହିଁକି ପାଣି ଭୀଷଣ ଥଣ୍ଡା, ପ୍ରଚୁର ଥଣ୍ଡା, କୋଲାପ୍ସ ହେଇଯିବ। ଏବଂ ସେଠି ଗୋଟେ ରୋଗ ମୁଁ ପଚାରୁଥିଲି, ଆମର ମା ଜଣେ ଆସିଛନ୍ତି, ମାତା ଜଣେ ଆସିଛନ୍ତି, ତାଙ୍କୁ ସେ ମୁଁ ତାଙ୍କୁ ପଚାରୁଛି, ଛୋଟେଇ ଛୋଟେଇ ମୋର କ୍ଲାସ୍କୁ ଯାଆନ୍ତି, ଏତେ କଷ୍ଟ ଉଠିନି। ତାଙ୍କୁ ପଚାରିଲି, ମା ତୁମର କ'ଣ ହେଇଛି, ଭାଷା ହିଁ ବୁଝିପାରନ୍ତି ନା, ଜଣେ ଟ୍ରାନ୍ସଲେଟର୍ ସବୁବେଳେ ଦରକାର। ସେ କହିଲା ମୋର ଥଣ୍ଡା ପଶିଯାଇଛି। ଯେ ଥରେ ସେ ଥଣ୍ଡା ଆପଣ ହୃଦୟ ପଶିଯିବ କେଉଁଠି, ସେଠି ପୁରା ପୁରା ଜାମ୍ କରି ରଖିଦେଲା ଭଳିଆ ରଖିଦେବ, ସେଠି ଆପଣ ତ ନିୟମ ମାନିପାରିବେନି, ଆପଣ ଅର୍ଚ୍ଚନା ତ୍ରୁଟି ହେଇଯିବ ନା। ବହୁତ ଦେଶ ଅଛି ଯେଉଁଠି ଅର୍ଚ୍ଚନା ଆପଣ କରିପାରିବେନି ଠିକ୍ ସମୟରେ, ତ୍ରୁଟି ହେବନି ଦେଶ କାଳ, ଠିକ୍ ସମୟରେ ଆଜି ଉଠିବା ମଙ୍ଗଳବାର ଡେରି ହେଇଯାଇଛି, ଘରେ ଠିକ୍ ଅର୍ଚ୍ଚନା କରିନାହିଁ, ଠିକ୍ ସମୟରେ ଭଗବାନ ଆରତୀ ରାଣା ଦୋଷ ଲାଗିବ ନା, କାଳ ଦେଶ କାଳ, ଆପଣ କହିଲେ ଦେଶ କାଳ ଅରହ ପାତ୍ର, ଯେଉଁ ବ୍ୟକ୍ତି କରୁଛି ତାର ମନ ଆଜି ଶୁଦ୍ଧ ନାହିଁ, କିନ୍ତୁ ଅର୍ଚ୍ଚନା କରୁଛି ବା ଯଜ୍ଞ କରୁଛି, କର୍ମଚିତ୍ର ରହିଯାଉଛି ନା। ଆଉ ବସ୍ତୁ ତ ବସ୍ତୁ ଶବ୍ଦରେ ସମ୍ବାଦ କହୁଛନ୍ତି, ବସ୍ତୁ ଶବ୍ଦ ବାହାରେ ଜଣାପଡ଼ୁଛି ଘିଅ କପଡ଼ା ଓମ୍ପଡ଼ି ଘିଅ ହେଇନଥିବ, ଓମ୍ପଡ଼ି ଘିଅରେ କ'ଣ ଯଜ୍ଞ ଫଳ ମିଳିବ, ଏଥିରେ ବି ଛିଦ୍ର ରହୁଛି ନା। ଆଉ ଡାଲଡା ଘିଅ ଢାଳୁଥିବେ କହୁଥିବେ ଓମ୍ ନମ ଭଗବତେ ବାସୁଦେବାୟ ଇଦମ୍ ସ୍ୱାହା, ଡାଲଡା ଘିଅ ଦେଇକି ସ୍ୱାହା କରୁଥିବେ ନା, ପୁଣି ଭଗବାନ ଗ୍ରହଣ କରିବେ, ଛିଦ୍ର ରହିଗଲା। କିନ୍ତୁ ବସ୍ତୁ ତ ଶବ୍ଦରେ ସମ୍ବାଦ କହୁଛନ୍ତି ଦକ୍ଷିଣା, ଯଦି ବ୍ରାହ୍ମଣ ଯଜ୍ଞ କରିସାରିଲା ପରେ ଦକ୍ଷିଣାରେ ବି ତ୍ରୁଟି ରହିଗଲା, ଦେଖନ୍ତୁ କେମିତି କହୁଛନ୍ତି, ସର୍ବମ୍ କରୋତି ନିଶ୍ଚିଦ୍ରମ୍, ସବୁକିଛି ତ୍ରୁଟିକୁ ଦୂର କରିଦେବ, ନିଶ୍ଚିଦ୍ର କରିଦେବ, ଛିଦ୍ରକୁ ନିଶ୍ଚିଦ୍ର କରିବ। କ'ଣ ଆପଣଙ୍କର ଅଛି ନାମ ସଂକୀର୍ତ୍ତନ, ମୋର ଅଛି ଅନୁସଂକୀର୍ତ୍ତନ, ନାମ ସଂକୀର୍ତ୍ତନ ତବ ଶୁକ୍ରାଚାର୍ଯ୍ୟ ଇଏ କହୁଛନ୍ତି ପ୍ରଭୁ ଆପଣଙ୍କର ନାମ ସଂକୀର୍ତ୍ତନ। କିନ୍ତୁ ଆମର ଆଚାର୍ଯ୍ୟ ମାନେ କହିଲେ ଛିଦ୍ରମ୍ ମନୁ, ଏଟା ଅନୁ ଇଏ କରିଦିଅନ୍ତୁ, ସନ୍ଧିବିଚ୍ଛେଦ କରିଦିଅନ୍ତି, ଛିଦ୍ରମ୍ ଅନୁ ଅନୁମାନ ପଶ୍ଚାତ, ଚକ୍ରବ୍ୟ ଲେଖିଲେ ସବୁ କ୍ରିୟା କରିସାରିଲା ପରେ ଅନୁ ପଶ୍ଚାତରେ ସଂକୀର୍ତ୍ତନ, ଆପଣଙ୍କର ସଂକୀର୍ତ୍ତନ ହେଇଗଲା ମାନେ ସବୁ ନିଶ୍ଚିଦ୍ର, ଯାହା ଯେଉଁ ଯେଉଁ କର୍ମ କରାହେଇଥିବ, ଯାହା ଛିଦ୍ର ଥିବ, କର୍ମ ଶେଷରେ ଆପଣଙ୍କର ନାମ ସଂକୀର୍ତ୍ତନ କରିଦେଲେ ସବୁ ନିଶ୍ଚିଦ୍ର ହେଇଯିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ମୁଁ ଯେଉଁ କଠୋର ଭାଷା ସବୁ କହିଲି, ଯାହାମାନଙ୍କ ଯାହାଙ୍କ ଅନ୍ତର ଦୁଃଖ ହେଇଥିବ, ମୁଁ ଯେଉଁ ଯେଉଁ ସବୁ ଭୁଲ କଥା କହିଲି ସବୁ ମୋର ନିଶ୍ଚିତ ହେଇଗଲି, ମୋତେ ପୁରା ବିଶ୍ୱାସ, ନହେଲେ ମୁଁ ଭଗବତ କଥା କହିପାରନ୍ତିନି। ସବୁ ଲୋକଙ୍କୁ ଗାଳି ଦେଇ ସାରିଲା ପରେ ବି ଲୋକମାନେ ଉପରେ ସନ୍ତୁଷ୍ଟ ରହୁଛନ୍ତି। ଜଣେ ଭକ୍ତଙ୍କୁ ଜଣେ ପ୍ରଶ୍ନ କଲା, ବାଲ୍ୟଗୋପାଳ ପ୍ରଭୁ, ସେ କହିଲା ମୋ ବିଷୟରେ ବହୁତ ପ୍ରବଚନ ଦେଲେ ବହୁତ ଆଜ୍ଞା ସହିବାକୁ ପଡ଼ିବ, ମୋର ସେ ସହନ ଶକ୍ତି ନାହିଁ, ତେଣୁ ମୋର ଗୋଟିଏ ପ୍ରାର୍ଥନା, ମୋ ଭଗବାନ ନିକଟରେ ମୋ ପାଇଁ ପ୍ରାର୍ଥନା କରିବି, ମୁଁ ସହିବି, ମୁଁ ଟିକେ ଭାରି ଚ୍ୟାଲେଞ୍ଜିଂ ମୁଡ୍ ଲୋକ, କିଏ ପ୍ରଭୁପାଦଙ୍କୁ ସଂସ୍ଥାକୁ ବା ଭଗବାନ ବିଷୟରେ କିଛି କହିଦେବ ମାନେ ମୁଁ ଛାଡ଼ିବି, ସେ ଯେତେ ବଡ଼ ଲୋକ ହେଇଯିବ ଫାଇଟିଂ ସାଙ୍ଗେ ସାଙ୍ଗେ। ଆଉ ସେ କହିଲା ସେ ତ ବହୁତ କଠୋର କଥା କହୁଛନ୍ତି, ଗାଳି ଦେଉଛନ୍ତି ଲୋକଙ୍କୁ, ସେ ବାଲ୍ୟଗୋପାଳ ପ୍ରଭୁ କହିଲା ଆଚ୍ଛା ସେ ଗାଳି ଦେଲା ପରେ ଯଦି ଲୋକ ବସୁଛନ୍ତି, ଆପଣ ତ ସୁନ୍ଦର କଥା କହୁଛନ୍ତି ଲୋକ ବସୁନାହାନ୍ତି, ସେ ଗାଳି ଦେଲେ କାହିଁକି ଲୋକ ବସୁଛନ୍ତି, ଆପଣ କୁହନ୍ତୁ। ତେଣୁ ମୁଁ ଭାବେ ମୁଁ ଗାଳି ଦେଇସାରିଲା ପରେ ବି ଯେଉଁ ନାମ କୀର୍ତ୍ତନ ଟିକେ କରିଦେଉଛି, ଲୋକମାନଙ୍କ ଭିତରେ ଯେଉଁ ଛିଦ୍ରତା ଅଛି, ଯାହା ମୋତେ ଖରାପ ଭାବୁଛନ୍ତି, ସେ ଭୁଲ ଭୁଲି ଯାଉଛନ୍ତି, ଭଗବାନ ଭୁଲି ଯାଉଛନ୍ତି, ତେଣୁ ଆପଣମାନେ ମୋର ଦୋଷକୁ କ୍ଷମା କରିବେ, ଏଇଟା ମୋର ସ୍ୱଭାବ, ମୁଁ ଚାହେଁନି କେତେ, ମୁଁ ଏଇଟା ପ୍ରବଚନ ପରେ ବହୁତ ସମୟ ଅନୁତାପ କରେ, ଏସବୁ ଭାଷା କହିବା ଉଚିତ ନୁହେଁ, କହିବା ଠିକ୍ ନୁହେଁ, କିନ୍ତୁ କ'ଣ କରିବି, ବାସ୍ତବିକ ମୁଁ ଏଇଟା ସହିପାରେନି। ଯେମିତି ଗୋମାତାଙ୍କ ବିଷୟରେ ମୁଁ ଏତେ କଠୋର କଥା କହିଲି, ଆପଣ ଭକ୍ତ ଥିଲେ ମୁଁ ଅଟିକି ଗଲି, ଆଜି ମୋର ଯେଉଁ ମୁଡ଼୍ ଆସିଥିଲା ଏମିତି ବାହାରିଥାନ୍ତି, ସେଦିନ ପ୍ରତ୍ୟେକ ଲୋକଙ୍କୁ ମୁଁ ଏବେ ଇଜ୍ଜତ କରିଦେଇଥାନ୍ତି, ମୋର ଏତେ ମୁଁ ଦୁଃଖ ପାଇଲି ସେଦିନ ଶୁଣିକି ସେ କଥା, ଗୋମାତଙ୍କ ଏମାନେ ଏତେ କଷ୍ଟ ଦିଏ, ମୁଁ ଜୀବନରେ ଜାଣିନଥିଲି, ଆପଣ ବିଶ୍ୱାସ, ଆପଣ କାନ୍ଦିବେ, ଚାରିଦିନ ଖାଇବାକୁ ଦିଆଯିବନି, ମେସିନ୍ରେ ବାଡ଼ାଯିବ ତାଙ୍କ ଦେହକୁ, ଏବଂ ଗରମ ପାଣି ପୁରା ପୁରା ଟେମ୍ପରେଚର୍ ପୁରା ବହୁତ ଗରମ ପାଣି ଦେହରେ ଛଟା ହେବ, ମେସିନ୍ ବାଡ଼େଇ ସାରିଲା ପରେ ଗରମ ପାଣି ଛଟା ହେଉଥିବ ରୁମକୁ ଉଠେଇବା ପାଇଁ, ଏବଂ ବ୍ଲଡ଼୍ଟା ବାହାରକୁ ଆସିଲା ପରେ ମେସିନ୍ ଆସି ସମ୍ରାଟକୁ ନେଇଯିବ, ତାହେଲେ ସେ ସମ୍ରାଟ ଭେଲୁଏବୁଲ୍ ହେବ, ଫରେନ୍ ମାର୍କେଟ୍କୁ ଯିବ, ଆପଣ ଶୋଇପାରିବେ, ଶୋଇପାରିବେ ଆପଣ, ମୁଁ ତ ପାଗଳ ହେଇଗଲି ସେଦିନ ଶୁଣିକି କଥା, ଏମାନେ ଏହା କରୁଛନ୍ତି। ତେଣୁ ଆପଣ କୁହନ୍ତୁ, ବିଚାର କରନ୍ତୁ, ମୋର ଯାହା ଦୋଷ ତ୍ରୁଟି ରହୁଛି, ମୁଁ ମୋ ନିଜ ସ୍ୱାର୍ଥ ପାଇଁ କହୁନି, ବା ମୁଁ ନିଜ ବହୁତ ବଡ଼ ପ୍ରବଚକ ହେବି, ମୁଁ ଯେତେବେଳେ ପ୍ରବଚନ ଦିଏ ମୁଁ କେବଳ ଗୋଟିଏ ଦୃଷ୍ଟିରୁ ଦିଏ, ମୁଁ ସବୁବେଳେ ଖୋଲା କଥା କୁହେ, ମୁଁ ଏଟା ଜୋର ଦେଇ କହୁଛି, ମୋ ମନରେ ଯାହା ସେ ମୁଁ କୁହେ, ମୁଁ କେବଳ ଜଣଙ୍କୁ ଦେଖେ ପ୍ରଭୁପାଦ, ମୁଁ କଥା କହିବି ଯେମିତି ପ୍ରଭୁପାଦଙ୍କର ସମ୍ମାନ ରହୁ, ପ୍ରଭୁପାଦଙ୍କ ସମ୍ମାନ ମୋର ସମ୍ମାନ, ମୋ ଗୁରୁଦେବଙ୍କର ସମ୍ମାନ, ମୁଁ ଏଇଟାକୁ ଚାହିଁ କଥା କହୁଛି। ଆରେ ମୁଁ କିଏ? ଯଦି ସମସ୍ତଙ୍କୁ ବିଚାର କରାଯାଏ, ମୁଁ ଛୋଟ ଲୋକ କୁହନ୍ତି, ଛୋଟ ଲୋକ ହିଁ ବଡ଼ କଥା କହୁଛି, ମୁଁ ଛୋଟ ଲୋକ। ମୋର ସବୁ ଗୁରୁଭାଇମାନେ ସବୁ ଗୁଣରେ ମୋଠୁ ବଡ଼, ଆଉ ମୁଁ ହେଉଛି ଲାଷ୍ଟ ଗୁରୁଦେବଙ୍କର ଶିଷ୍ୟ। ମୁଁ ସବୁଠୁ ଗୁକୁଳାନ୍ତ ପ୍ରଭୁ ଯାହା କହିଲେ, ମୁଁ ସବୁଠୁ କମ୍ ଦିନ ଆଶ୍ରମବାସ କରିଛି, ଆଉ ସବୁଠୁ ଗୁରୁଦେବଙ୍କ କତିରୁ କମ୍ ଶୁଣିଛି, ଆଉ ସବୁଠୁ ଗୁରୁଦେବଙ୍କର କମ୍ ସେବା କରିଛି। କିନ୍ତୁ ମୁଁ ସବୁବେଳେ ଯେତେବେଳେ କଥା, ମୋତେ ଯଦି ଗୁରୁଦେବ କହୁଛନ୍ତି କଥା କହେ, ମୁଁ ସବୁବେଳେ ଦେଖେ ପ୍ରଭୁପାଦଙ୍କର ସମ୍ମାନ କେମିତି ରହିବ। ଆମେ ପଦେ କଥା କହିକି ଆସିବୁ, ଏମିତି ଲୋକ ଜାଣିବେ ଏଇଟା ଇସ୍କନରେ କିଛି ଲୋକମାନେ ଅଛନ୍ତି ଯେଉଁମାନେ କି ପ୍ରଭୁଙ୍କ କଥା ଜାଣନ୍ତି। ପ୍ରଭୁପାଦଙ୍କ ସମ୍ମାନକୁ ଚାହିଁ ମୁଁ କୁହେ, ତେଣୁ ମୁଁ ଆକ୍ଷେପ କରି କାହାକୁ କହୁନି, ଆପଣ ମାନେ ମୋତେ କ୍ଷମା କରିବେ। ତେଣୁ ମନ୍ତ୍ର ତନ୍ତ୍ର ଛିଦ୍ରମ ଦେଶ କାଳ ଅରହ ବସ୍ତୁତ ସର୍ବକୃତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନ ନାମ ସଂକୀର୍ତ୍ତନ ପ୍ରଭାବ ଗୋଟିଏ ଶୋକଡ଼ା କରିଦେଉ, ଏହି ବାସ୍ତବିକ ସତ୍ୟ ଜିନିଷ ସରିଗଲେ। ଆଉ ପାଞ୍ଚ ମିନିଟ୍ ମୁଁ ସାରିଦେବି, ଆପଣ ବ୍ୟସ୍ତ ହେବେନି, ଠିକ୍ ନଅଟାରେ ସରିବ। ଭାଗବତର ସାର ଦେଖନ୍ତୁ, ଏଇ ନାମ ସଂକୀର୍ତ୍ତନ ଦ୍ୱାଦଶ ଭାଗବତରେ ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଛନ୍ତି, କେନ ଉପାୟନ ଭଗବାନ କଲୌର ଦୋଷ କଲୌ ଜନା। କେତେ ମଙ୍ଗଳ ପ୍ରଶ୍ନ ପଚାରୁଛନ୍ତି। ମୁଁ ଧର୍ମ ଭାଗବତ ପଢ଼ିଲା ପରେ ମୁଁ ଧର୍ମନେତାମାନଙ୍କୁ ଏଇଥିପାଇଁ ଖୋଲମ ଖୋଲା ଚ୍ୟାଲେଞ୍ଜ କରେ, ସେମାନେ ଭାଗବତ ପ୍ରବଚନ ଦେଉଛନ୍ତି କିନ୍ତୁ ଭାଗବତର ମୂଳ କଥା କହୁନାହାନ୍ତି। ପରୀକ୍ଷିତ ମହାରାଜ ଏକାଦଶ ସ୍କନ୍ଦ ଭାଗବତ ଶୁଣିସାରିଲା ପରେ, ରାସଲୀଳା ଭଳି ଉତ୍ତମ ଲୀଳା ଶୁଣିସାରିଲା ପରେ ସେ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ କରୁଛନ୍ତି, କଳି ଯୁଗରେ ତାର ଭବିଷ୍ୟତବାଣୀ ଶୁଣିସାରିଲେ ସେ ପ୍ରଶ୍ନ କରୁଛନ୍ତି, ପ୍ରଭୁ ହେ ଗୁରୁଦେବ କେନ ଉପାୟନ ଭଗବାନ, ହେ ଭଗବାନ କି ଉପାୟରେ କଳୋର ଦୋଷାନ କଳୋ ଜନ, ଏ କଳି ଯୁଗର ଲୋକମାନେ କଳି ଦୋଷରୁ ବିଧାମିଶନ୍ତି, କଳି ଦୋଷରୁ ମୁକ୍ତ ହେବେ କିଭଳି? ଆପଣ ଯେଉଁ ବ୍ୟବସ୍ଥା ସବୁ ଏ କଳି ଯୁଗରେ ଯାହା ଯାହା ହବ ଆପଣ ଯେଉଁ ବର୍ଣ୍ଣନା କଲେ, କଳି ଯୁଗର ଲୋକମାନେ କିଭଳି ଏଥିରୁ ମୁକ୍ତ ହେବେ? ଏ ତ ସମ୍ଭବ ନା, କି ପୂର୍ଣ୍ଣ କରିବେ, କି ପୁଣ୍ୟ କରିବେ, ଆପଣ କୁହନ୍ତୁ କେନ ଉପାୟ। ଉପଚିତମ ତତ୍ମେ ବୃହିତମ ଯଥା ମୁନେ, କିଭଳି ସେମାନେ କଳିର ଦୋଷରୁ କଳି ଲୋକମାନେ ମୁକ୍ତ ହେବେ, ଏ ପ୍ରଶ୍ନ ପଚାରିଥିଲେ। ତାର ପ୍ରଶ୍ନର ଉତ୍ତର ହଉଛି, କଳୌ ଦୋଷ ନିଧି ରାଜନ ଅସ୍ତି ହି ଏକ ମହାନ ଗୁଣ କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ବ୍ରଜ। ଇଏ କହିଲେ କଳି ଲୋକମାନେ କଳି ଦୋଷରୁ କିଭଳି ମୁକ୍ତ ହେବେ, ସେ କହୁଛନ୍ତି ମୁକ୍ତ ସଙ୍ଗ ପରମ ବ୍ରଜେ, ମୁକ୍ତ ହେବେନି କେବଳ, କୁଆଡେ ଯିବେ, ପରମମ ବ୍ରଜେତ, ବ୍ରଜେତ ମାନେ ଯିବେ, ପରମମ ମାନେ ଭଗବାନ ଧାମକୁ। ଇଏ ପଚାରିଲେ ଦୋଷରୁ କେମିତି ମୁକ୍ତ ହେବେ, ସୁଖଦେବ କହୁଛନ୍ତି ଦୋଷରୁ ମୁକ୍ତ ହେବେନି, ପରମମ ମୁକ୍ତ ସଙ୍ଗ ହେଇଯିବେ, ଦୋଷରୁ ମୁକ୍ତ ହେଇଯିବେ ଏବଂ ଭଗବାନ ପ୍ରାପ୍ତି ହେବେ କିଭଳି। ଚକ୍ରତୀ ପାଦ ଟୀକା ଲେଖିଲେ, ଆଜି ମୁଁ ଟୀକାଟା ଖେଳିବି, ଜପ କରୁଥିଲି ହଠାତ୍ ପାଞ୍ଚ ମାଳା ଜପ ହେଉଛି ମନ ଲଗାଇଲା, ଜପ ମାଳା ରଖିଲି ଖୋଲିଲି ଟୀକା, ଶନିବାର ଶନିବାର ଦିନ ଟୀକାରେ ସୋମବାର ଟୀକା କରୁନାହାନ୍ତି ଆଉ ବେଶୀ, ଚକ୍ରତୀ ଟୀକା ଖେଳିଲି, ଚକ୍ରବର୍ତ୍ତୀ ଏତେ ସୁନ୍ଦର ଦେଖିଲେ ମୋ ମୁଣ୍ଡକୁ ଢୁକିଲା, ଆରେ ବାବା ନାମକୁ ଏତେ ବଡ଼ କରିଛନ୍ତି, କଲୋ ଦୋଷ, ଦୋଷ କାହା ସହିତ ତୁଳନା କଲେ, ନିଧି, ନିଧି ମାନେ ସମୁଦ୍ର, ଆଚ୍ଛା ଦୋଷଟା ଯଦି ସମୁଦ୍ର ହେଲା ଗୁଣଟା କ'ଣ, ଗୁଣ କେତେ କହିଲେ, ଅସ୍ତି ହି ଏକ, ଆଚ୍ଛା ଦୋଷଟା ଯଦି ସମୁଦ୍ର ହେଲା ଗୋଟିଏ ଗୁଣ କେମିତି ଦୋଷ ସମୁଦ୍ର କାଟିବ, ଗୋଟିଏ ଦୋଷର ସମୁଦ୍ର ଅଛି, ଦୋଷର ସମୁଦ୍ରକୁ ଯେତେ ଗୋଟିଏ ଗୁଣ ଦେଲେ ପାର ହିଁ ପଳେଇବ, ହଁ ପଳେଇବ। ଚକ୍ରଧର ଉଦାହରଣ ଦେଉଛନ୍ତି, ଦେଖନ୍ତୁ, ଯଥା ଏକ ଏବ ରାଜା ଅସଂଖ୍ୟ ନା ବି ଦକ୍ଷିଣା ମହାନ୍ତି, ଜଣେ ରାଜା କଣ କରେ, ସହସ୍ର ସହସ୍ର ଅସଂଖ୍ୟ ନାମାପି ଦସ୍ୟୁ, ଅସଂଖ୍ୟ ଦସ୍ୟୁକୁ ସେ ବଦ୍ଧ କରିପାରେ। ଯଦି ଜଣେ ରାଜା ତାର ପରାକ୍ରମ ବଳରେ ଶହ ଶହ ଦସ୍ୟୁକୁ ପରାସ୍ତ କରିଦେଉଛି, କଳି ଯୁଗରେ ଜଣେ ରାଜା ଆଉ ସବୁ ଦସ୍ୟୁକୁ ପରାସ୍ତ କରିବ, ସେ ରାଜା କିଏ, ଏକ ମହାନ ଗୁଣ, ସେ କିଏ ରାଜା, କୀର୍ତ୍ତନା ଦେବ କୃଷ୍ଣସ୍ୟ, କୃଷ୍ଣ ରାଜା, କୃଷ୍ଣ ରାଜା ନୁହନ୍ତି, କୃଷ୍ଣ କୀର୍ତ୍ତନ ରାଜା, କୀର୍ତ୍ତନା ଦେବ କୃଷ୍ଣସ୍ୟ, ପ୍ରଭୁଙ୍କର କୀର୍ତ୍ତନ ହେଉଛି ରାଜା, ଆଉ କଳିର ଗୁଣ ହେଲା ଦସ୍ୟୁ, ଏ ରାଜା ସମସ୍ତଙ୍କୁ ବିନାଶ କରିବେ, ମାରିବେନି, ମାରିଙ୍କ ଦସ୍ୟୁକୁ ବିନାଶ କରିବେ, ଗୁଣକୁ ନଷ୍ଟ କରିବେ, ମୁକ୍ତ ସଙ୍ଗ କରିଦେବେ, ତାପରେ ପରମ ବ୍ରଜେ। ଆଉ ଗୋଟେ ଶ୍ଳୋକ ନାହିଁ, ବହୁତ ମୋର ପ୍ରିୟ ଶ୍ଳୋକ, ମୁଁ ତ ଆଜିକାଲି ଆଉ ବ୍ୟବହାର କରୁନି, ସେ ଭୁଲି ଯାଉଛି ଦିନକୁ ଦିନ, ಪ್ರಭು ಸ್ಮರಣದು ಕಳಿ ಸಂಭಾರ್ಜ ನಾರ್ಜ್ಯ ಗುಣಜ್ಞ ಸಾರಭಾಗಿನಿ ಜತ್ರ ಸಂಕೀರ್ತನ ನಯವ ಸರ್ವ ಸ್ವಾರ್ಥ ವಿಲಿಪ್ಯತೆ. ଯିଏ କହୁଛନ୍ତି ବାବା ପଚାରୁଥିଲେ, ବାବା ପଚାରିଲେ କେଉଁଠି ମହାମନ୍ତ୍ର ଅଛି, ଦେଖନ୍ତୁ ନାମ ସଂକୀର୍ତ୍ତନ କେତେ ଅଛି. ଶେଷରେ କହିଲା ନାମ ସଂକୀର୍ତ୍ତନ, ବର୍ତ୍ତମାନ କହୁଛନ୍ତି କଳି ସମ୍ଭାର୍ଯ୍ୟା. ସମ୍ଭାର୍ଯ୍ୟ ଏମିତି କି? ଆଚ୍ଛା, ମୁଁ ତ ବହୁତ ଶ୍ଳୋକ ଏମିତି ଭୁଲରେ ଉଚ୍ଚାରଣ କରେ, ତା ହିସାବ କରିହେବନି, ସବୁଆଡ଼େ କହିକି ଆସେ, କ'ଣ କରେ ମୁଁ ଟିକେ ତରତର ଲୋକ. ଆର୍ଯ୍ୟ, ଆର୍ଯ୍ୟ ମାନେ ଗୁଣଜ୍ଞ, ଗୁଣଜ୍ଞ ମାନେ ସାରଗ୍ରାହୀ, ସାରଗ୍ରାହୀ ଲୋକମାନେ କଳି ଆଚ୍ଛା ଗୁଣଜ୍ଞ ସାରଭାଗିନେ, ସାରଭାଗିନେ ଯତ୍ର ସଂକୀର୍ତ୍ତନ ହେବ, କେବଳ ନାମ ସଂକୀର୍ତ୍ତନରେ ସର୍ବ ସ୍ୱାର୍ଥ ଅଭିଲିପ୍ୟତେ, ସବୁ ସ୍ୱାର୍ଥ ପ୍ରାପ୍ତ ହୁଅନ୍ତି, ଭରି ହେଇକି ରହିଛି ନାମ. ଶୁକ୍ରାଚାର୍ଯ୍ୟ ଯିଏ ଅଭିଶାପ ଦେଇଥିଲେ ସିଏ ବର୍ତ୍ତମାନ ଏଇ କଥା କହୁଛନ୍ତି, ପ୍ରଭୁ ଆପଣଙ୍କ ନାମରେ ସବୁ ପୂର୍ଣ୍ଣ, ତେଣୁ ଆଉ କିଛି ଦୋଷ ନାହିଁ. ସମୟ ତ ହେଇଗଲେ, ବର୍ତ୍ତମାନ ତଥାପି ବଦ ତୋ ଭୂମନ କରିଷ୍ୟାମି ଅନୁଶାସନମ ଏତତ୍ ଶ୍ରେୟମ୍ ପରମ ପୁଂସା ଯତ ତବ ଆଜ୍ଞାନୁପାଳନମ. ଆପଣଙ୍କର ଆଜ୍ଞା ପାଳନ କରିବା ଜୀବର ହେଉଛି ପରମ ଶ୍ରେୟ, ଏଥିପାଇଁ ଆପଣ ଯେହେତୁ ଯଜ୍ଞ କରିବା ପାଇଁ କହୁଛନ୍ତି, ମୁଁ ବର୍ତ୍ତମାନ ଯଜ୍ଞ କରୁଛି. ତେଣୁ ବର୍ତ୍ତମାନ ଯଜ୍ଞ ଆରମ୍ଭ କଲେ, ଯଜ୍ଞକୁ ପୂର୍ଣ୍ଣ କଲେ, ଶ୍ରୀ ଶୁକୋବାଚ ପ୍ରତିନନ୍ଦ୍ୟମ ହରିର ଆଜ୍ଞା ଉସିନା ଭଗବାନ ଇତି ଯଜ୍ଞମ ଛିନ୍ଦ୍ର ସମାଧାପ ବୋଲେ ବିପ୍ରସୀ ବିଷହ. ବିପ୍ରସୀମାନଙ୍କ ସହିତ ଶୁକ୍ରାଚାର୍ଯ୍ୟ ଯଜ୍ଞଙ୍କୁ ସମାଧାନ କଲେ, ଏବଂ ବୋଲେ ମହିରାଜନ ବିଖ୍ୟାତା ବାମନ ହରି. ଏହିପରି ଭାବରେ ବାମନ ଯିଏ ହରି, ସେ ବଳି ମହାରାଜ ନିକଟରୁ ଭିକ୍ଷା ମାଗିକି ନେଲେ ଇନ୍ଦ୍ରପୋଷ ଦଦୋ ଭ୍ରାତେ ମହେନ୍ଦ୍ରା, ନିଜର ଭାଇ ପୁରନ୍ଦରଙ୍କୁ ଇନ୍ଦ୍ରପୋଷ୍ଟ ଦେଲେ, ତ୍ରିବିଧମ ସ୍ୱର୍ଗ ଦେଲେ, ଯତ୍ ପରାଭୂତମ ଯିଏ ଶତ୍ରୁମାନଙ୍କ ନିକଟରୁ ଆଣିକି, ଏ ହରି ଅର୍ଥାତ୍ ବଳି ମହାରାଜ ନିକଟରୁ ଆଣି. ତେଣୁ ବର୍ତ୍ତମାନ ବାମନ ଦେବ, ୟାପରେ ଶୁକ କେତେ ରହିଛନ୍ତି ମୁଁ ଛାଡ଼ିଦେଲି. ବର୍ତ୍ତମାନ ଅଦିତି ଆଉ କଶ୍ୟପ ଚାହିଁବେ ପୁରନ୍ଦର ମୋର ଇନ୍ଦ୍ର ନ ହୁଅନ୍ତୁ. ପୁରନ୍ଦରକୁ ବ୍ରହ୍ମାଜୀ ତାଙ୍କର ମନ ବୁଝିପାରି ପୁରନ୍ଦରଙ୍କୁ କ'ଣ କରାଗଲା, ଇନ୍ଦ୍ର ପୋଷ୍ଟରେ କେବଳ ଷ୍ଟାମ୍ପ ରଖାଗଲା, ତୁମେ ଇନ୍ଦ୍ର ହେଇକି ରୁହ. ବାମନଦେବଙ୍କୁ ଲୋକପାଳ ହିସାବରେ ଅଭିଷେକ କରାଗଲା. ଆପଣ ଆଜିଠୁ ଇନ୍ଦ୍ରକୁ ପୋଷିବେ, ଆମ ସବୁ ଦେବତାମାନଙ୍କୁ ପୋଷିବେ. ବ୍ରହ୍ମାଜୀ ତାଙ୍କୁ ଅଭିଷେକ କରାଇଲେ, ସମସ୍ତେ ସ୍ତୁତି ଗାନ କଲେ. ବଳିମାରେ ଯା ପୂର୍ବରୁ ସୁତ ସିଏ ଆଜି ସୁତଳ ଲୋକ, ଇଏ ତାଙ୍କର ଯାହା କରିବା କଥା କରନ୍ତୁ, ତାଙ୍କ ପୋଷ୍ଟ ଫିକ୍ସ ହେଇଗଲା, ଭଗବାନ ତାଙ୍କ ଯାହା କରିବା କଥା କରନ୍ତୁ. ତାପରେ ଯେଉଁମାନେ ଶୁଣିଲେ ଶ୍ରୁତିଫଳ, ସର୍ବମେତତ୍ ମୟା ଆଖ୍ୟାତମ ଭବତ କୁଳନନ୍ଦନ ଉରୁକ୍ରମସ୍ୟ ଚରିତମ ଶତ୍ରୁଣାମ ଅଘମୋଚରଣ. ଯେଉଁମାନେ ଏଟା ଶୁଣିଲେ, ଏ ଉରୁକ୍ରମର ଚରିତ ଅଘମୋଚରଣ, ଯେତେ ପାପ ଅଛି ସପଳ, କିଛି ପାପ ନାହିଁ, ନିଷ୍ପାପ ସମସ୍ତେ, ଯେଉଁମାନେ ସ୍ୱାଧୀନ ଏଟା ଶୁଣିଛନ୍ତି ନିଷ୍ପାପ. ଏବଂ ଆଉ ଜଣେ କହିବି ନିଷ୍ପାପ୍ତ ହେଇଗଲେ ସହିଲା ବୈକୁଣ୍ଠ ଚାଲିଯିବେ, ଆଉ ହଁ ଚାଲିଯିବେ, କିନ୍ତୁ ପୁଣି ପାପ ଷ୍ଟପ୍ କରିବେନି. ତେଣୁ ନିଷ୍ପାପ ହେବା ପାଇଁ ସବୁ ସମୟରେ ଭାଗବତ, କାରଣ ଆମର ମତେ ସବୁବେଳେ ପାପ ଆଡ଼କୁ ଭାଙ୍ଗୁଛି, ସେଥିପାଇଁ ସବୁ ସମୟରେ ଭାଗବତ ଶୁଣିବା ଦରକାର. ଜୟଦମ ଦେବଦେବସ୍ୟ ହରେ ଅଦ୍ଭୁତ କର୍ମଣ ଅବତାର ଅନୁଚରିତମ ଶ୍ରବଣ ଜାତି ପରାଙ୍ଗତି. ପରାଙ୍ଗତି ପ୍ରାପ୍ତ ହୁଅନ୍ତି, ବୈକୁଣ୍ଠକୁ ଯାଆନ୍ତି. କିଏ କହୁଛନ୍ତି? ସୁଖଦେବ ଗୋସ୍ୱାମୀ. ଜୟଦମ ଦେବଦେବସ୍ୟ, ଦେବତାମାନଙ୍କର ଦେବ ଯେ ହରି, ତାଙ୍କର ଅଦ୍ଭୁତ କର୍ମଣା ଯିଏ ଶୁଣିଲେ, ଅବତାର ଚରିତ ସେ ଶୁଣିଲେ, ସେ ପରାଙ୍ଗତି ଲାଭ କରିବେ. କ୍ରିୟମାଣ କର୍ମଣି ଇଦମ୍ ଦୈବ ପିତୃ ଅଥମାନୁଷୀ ଯତ୍ର ଯତ୍ର ଅନୁକୀର୍ତ୍ତ୍ୟତେ ତେଷାମ ତତ୍ତେଷାମ ସୁକୃତମ ବିରୁ. ଏଇଟା ଶୋଭନ ଚରିତ୍ର, ତିନୋଟି କାର୍ଯ୍ୟରେ, ହରିଙ୍କ କାର୍ଯ୍ୟରେ, ଦେବତାମାନଙ୍କ ଯଜ୍ଞରେ, ଦେବତାମାନଙ୍କ କାର୍ଯ୍ୟରେ, ଏବଂ ପିତୃମାନଙ୍କ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିବସରେ, ଆଉ ମନୁଷ୍ୟମାନଙ୍କ ଶୁଭକର୍ମରେ ଯଦି ଏହି ଚରିତ୍ର ପାଠ କରାଯାଏ, ଅତି ମଙ୍ଗଳ, ପାପନାଶ, ଶୁଭପ୍ରଦାୟୀ. ଏହାର ପରେ ଭଗବାନ ବର୍ତ୍ତମାନ ବାମନଦେବ ନିଜ ଭାଇ ବ୍ରହ୍ମାଜୀ ବାମନଦେବଙ୍କୁ ବିମାନରେ, କାରଣ ନର୍ମଦା ତଟରେ ହେଉଥିଲା ନା ଯଜ୍ଞ, ସେଠୁ ପଠେଇବେ ସ୍ୱର୍ଗକୁ, ସ୍ୱର୍ଗର ସେ ସ୍ଥଳକୁ ଯିବେ, ଭୁବନକୁ ଯିବେ, ଭବନକୁ, ଏବଂ ବ୍ରହ୍ମାଜୀ ପଳେଇଯିବେ. ତାପରେ ପରୀକ୍ଷିତ ମହାରାଜ ଏସୁଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ନିକଟରେ ଅଧ୍ୟାୟକୁ ଶେଷ କରିବେ. ତେବେ ମୁଁ କଥାକୁ ଏଠି ବିଶ୍ରାମ ଦେଉଛି, ଏବଂ ମୋର ସମସ୍ତ ଦୋଷ ତ୍ରୁଟି ଆପଣମାନେ ସାଧୁଗୁଣରେ କ୍ଷମା କରିବେ, ଏବଂ ମୋର ସାରା ଜିନିଷକୁ ଆପଣ ଗ୍ରହଣ କରିବେ, ଏବଂ ଆପଣମାନେ ମୋତେ ଯାହା ଭାବୁଛନ୍ତି, ମୁଁ ମୋର କିଛି କାଲିବରିଟି ଅଛି, ବାସ୍ତବିକ ଏସବୁ ମୋର ଗୁରୁଦେବଙ୍କର ପ୍ରଦତ୍ତ. ଆପଣମାନେ ମୋତେ ଯାହା ସମ୍ମାନ ବା ଯାହା କିଛି ଆପଣ ସାଧୁ ବୋଲି ଜ୍ଞାନ କରୁଛନ୍ତି, ଯଦି ଆପଣ ମୋତେ କିଛି ଭାବୁଥାନ୍ତି, ମୁଁ ଏଗୁଡ଼ିକ ମୋର ସବୁ ମୋର ଗୁରୁଦେବଙ୍କୁ, ମୋର ପରମ ଗୁରୁଦେବଙ୍କୁ ଅର୍ପଣ କଲି, ଏବଂ ମହାରାଜଙ୍କର କୃପାରୁ, ମହାରାଜଙ୍କର ଶୁଭ ଆଶୀର୍ବାଦରୁ, ପରମ ପୂଜ୍ୟ ଶ୍ରୀ ଶ୍ରୀମତୀ ରାଧାଗୋବିନ୍ଦ ସ୍ୱାମୀ ମହାରାଜଙ୍କର ଶୁଭ ଆଶୀର୍ବାଦରୁ, ଏବଂ ବାସ୍ତବିକ କହିବାକୁ ଗଲେ ଭାଗବତର ମୁଁ ଯେଉଁ ଏଭଳି ଭାବରେ କଥା କହୁଛି, ମୁଁ ସମ୍ପୂର୍ଣ୍ଣ ତାଙ୍କର ଏଭଳି କଥା କହିବା ପାଇଁ ଟୀକାଙ୍କୁ ଟୀକାର କଥାକୁ ଧରିବା ପାଇଁ ମୁଁ ତାଙ୍କର ପଦାଙ୍କୁ ଅନୁସରଣ କରୁଛି, ତାଙ୍କର ଶୁଭ ଆଶୀର୍ବାଦ ସବୁ ସମୟରେ ପ୍ରାର୍ଥନା କରୁଛି, ତାଙ୍କର କଥା ମୁଁ ଶୁଣୁଛି, ଏବଂ ସମସ୍ତ ବୈଷ୍ଣବମାନଙ୍କର କୃପା ମୁଁ ଭିକ୍ଷା କରୁଛି। କିନ୍ତୁ ମୋର ଉଦ୍ଦେଶ୍ୟ ନୁହେଁ ମୁଁ ସବୁବେଳେ ପ୍ରବଚନ ଦେଇ କେବଳ ଲୋକମାନଙ୍କୁ ଏମିତି ଉପଦେଶ ଦେବି। ମୋର ଉଦ୍ଦେଶ୍ୟ ଗୁରୁ ମୋତେ ଗୁରୁଦେବ ତାଙ୍କ ସେବାରେ ଲଗାନ୍ତୁ, ମୋତେ ଗୋଟେ ଯନ୍ତ୍ର କରନ୍ତୁ, ମୁଁ ତାଙ୍କ ସେବାରେ ଲାଗିବି, ଆପଣମାନେ ମୋତେ ଏତିକି କଲ୍ୟାଣ କରନ୍ତୁ, ତାଙ୍କର ପ୍ରୀତିଟା ମୋର ପ୍ରୀତି ହେବ। ମୁଁ ହରି କଥା କହିଛି, ସିଏ ଖୁସି ହେଲେ ମୁଁ ଖୁସି, ମୋତେ ଏତି ଯାହା କରିବେ ଯେଉଁ ସେବା ନିଯୁକ୍ତିରେ ମୁଁ ଖୁସି। ତେଣୁ ବିଶେଷ କରି ସ୍ୱାମୀପାଦ ଏବଂ ସ୍ୱୀକୃତିପାଦଙ୍କ ଚରଣ କମଳରେ ମୋର କୋଟି 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 ଦଣ୍ଡବତ। ମୋ ଜୀବନକୁ ସେ ଧନ୍ୟ କରିଦେଲେ, ମୁଁ କେବଳ ପଢ଼ିଲି ଏତିକି ତାଙ୍କର ଜିନିଷ, ମୋତେ ବହୁତ ମୋତେ ଏକାନ୍ତରେ ପଢ଼େ ମୋତେ ଏତେ ଆନନ୍ଦ ଲାଗେ ସ୍ୱାମୀପାଦଙ୍କର ଆଉ ଚକ୍ରପାଦଙ୍କର, ମୋ ଜୀବନ ଧନ୍ୟ ହୋଇଗଲା। ଏବଂ ମୁଁ ପୁରୀରେ ଯେଉଁ ହରେ କୃଷ୍ଣ ପ୍ରଭୁ ତାଙ୍କ ନିକଟରେ ମୋତେ ନ ବୁଝିବାରେ ତାଙ୍କୁ ପଚାରେ, ସେ ମୋତେ ଗୋଟିଏ କଥା କୁହନ୍ତି, ସେ ମୋତେ ମହାରାଜ କୁହନ୍ତି, ମୁଁ କହିଲି ମୁଁ ମହାରାଜ ନୁହେଁ ମୁଁ ଦାସ। ସେ କହିବେ ମହାରାଜ ଆପଣ ଆସନ୍ତୁ ଆମେ ଗୋଟେ ଅଧ୍ୟାୟ